కళ్యాణికి, రాధాగోపినార్జునికి, రాధా గోపాలజునికి, గ్రంథరాజ శ్రీమద్ భాగవతంకి, జయభక్తి తులసి మహారాణికి, సుంబిత్ గురుభక్త బృందకి నితాయ గౌర ప్రమానందే హరి. ఓం అజ్ఞాన తిమిరాంధస్య జ్ఞానంజన శలాకయా చక్షురుమిళితం జేన తస్మై శ్రీ గురువే నమః. నమో విష్ణుపదాయ కృష్ణపృష్టాయ భూతలే శ్రీమతే గౌరగోవింద స్వామినితి నామినే. నమో విష్ణుపదాయ కృష్ణపృష్టాయ భూతలే శ్రీమతే భక్తివేదాంత స్వామినితి నామినే. నమస్తే సరస్వతీదేవే గౌరవాణి ప్రచారిణి నిర్విశేష శూన్యవాది పశ్చాత్యదేశతారిణి. జయ శ్రీకృష్ణ చైతన్య ప్రభు నిత్యానంద శ్రీ అద్వైత గదాధర శివసాది శ్రీ గౌరభక్త బృంద. హరే కృష్ణ హరే కృష్ణ 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 హరే హరే, హరే రామ 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 హరే హరే. సంప్రవజంతం మనుపేత పేత కృత్యం ద్యుపాయనా విరహ కాతర ఆజుహావ పుత్రేతి తన్మయ త్వయా తరపోభినేతు. సంసర్పభూత హృదయో ముని మానుతో అస్మి. నారాయణం నమస్కృత్యం నరోశ్చైవ నరోత్తమం. దేవీం సరస్వతీ వ్యాసం తతో జయముదీరయేత్. మూకం కరోతి వాచాలం పంగులం గయతే గిరిం. జత్కృపాస్తమాం వందే పరమానంద మాధవ శ్రీగురు దినతారిణి. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ఓం నమో భగవతే వాసుదేవాయ. ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ଆମର ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂଘ ଭୁବନେଶ୍ୱର ଶାଖା ତରଫରୁ ବହୁତ ଧନ୍ୟବାଦ ଅର୍ପଣ କରୁଛି, ଯେହେତୁ ଆପଣମାନେ ଆମର ଏ ସାତ ଦିନ ବ୍ୟାପୀ ଭାଗବତ କଥାରେ ଆପଣମାନେ ଯୋଗଦାନ କରିଛନ୍ତି ଏବଂ ଉତ୍ସାହର ସହିତ ଶ୍ରବଣ କରିବା ପାଇଁ ଆସିଛନ୍ତି। ଏବେ ଏ ସାତ ଦିନ ଆମେ ଭକ୍ତ ପ୍ରହ୍ଲାଦଙ୍କର ଚରିତ ଆଲୋଚନା କରିବା। ସାଉଣ୍ଡକମା ପ୍ରଥମ ଥର ପାଇଁ ପ୍ରହ୍ଲାଦ ଚରିତ ମୁଁ କହୁଛି, ଏବଂ ବିଶେଷ କରି ଏହି ସମୟ ରାମ ମନ୍ଦିରରେ ପ୍ରୋଗ୍ରାମ ହୁଏ। ଆମର ଭକ୍ତ ଶ୍ରୀପାଦ ଶିଖିଦେଉଛି ପ୍ରଭୁ, ସେ ହିଁ କହିଲେ ଯେ ପ୍ରଭୁ ଆମେ ଗୁଣ୍ଡିଚା ମନ୍ଦିରରେ ଟେଣ୍ଟ ଅଛନ୍ତି, ଆମେ କଥା କହିବା। ଠିକ୍ ଅଛନ୍ତି, ଆପଣ ଯଦି ମନ୍ଦିରରୁ ଅନୁମତି ଆଣନ୍ତି ତାହେଲେ କଥା ହିଁ ହେବେ। ତେଣୁ ମନ୍ଦିରର ଅଧ୍ୟକ୍ଷ ମହୋଦୟ ସେ ମଧ୍ୟ ଅନୁମତି ଦେଇଛନ୍ତି ଏଠି କଥା ହେବା ପାଇଁ, ସେଥିପାଇଁ ମୁଁ ତାଙ୍କୁ କୃତଜ୍ଞତା ଜ୍ଞାପନ କରୁଛି। ଏବଂ କଥା ପ୍ରାରମ୍ଭରେ ମୋର ପରମାରାଧ୍ୟ ଗୁରୁଦେବ ଶ୍ରୀ ଶ୍ରୀମଦ୍ ଗୌରଗୋବିନ୍ଦ ସ୍ୱାମୀ ଗୁରୁ ମହାରାଜ ଏବଂ ପ୍ରାତଃସ୍ମରଣୀୟ ସଂସ୍ଥାର ସଂସ୍ଥାପକ ଆଚାର୍ଯ୍ୟ ଶ୍ରୀ ଶ୍ରୀମଦ୍ ଏ ଶ୍ରୀ ଭକ୍ତି ବେଦାନ୍ତ ସ୍ୱାମୀ ଶ୍ରୀ ପ୍ରଭୁପାଦଜୀ ମହାରାଜ ଏବଂ ସମସ୍ତ ଆଚାର୍ଯ୍ୟବୃନ୍ଦ ଏବଂ ଭାଗବତର ମୂଳ ଟୀକାକାର ସିଦ୍ଧର୍ଶନ ପାଲ ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏବଂ ସମସ୍ତ ଆଚାର୍ଯ୍ୟଙ୍କର ପାଦପଦ୍ମରେ ମୁଁ ନିଜକୁ ସମର୍ପଣ କରି ତାଙ୍କର ପ୍ରୀତିବିଧାନ ପାଇଁ ଏବଂ ବୈଷ୍ଣମାନଙ୍କର ପ୍ରୀତିବିଧାନ ପାଇଁ ପ୍ରଭୁ ମୋତେ ଯାହା ସ୍ଫୁରଣ ଦେବେ ମୋର ଯଥାଶକ୍ତି ମୁଁ କିଛି କୀର୍ତ୍ତନ କରିବି, ଏବଂ ଯଦି ମୋର କିଛି ଦୋଷ ତ୍ରୁଟି ଥାଏ ଆପଣମାନେ କ୍ଷମା କରିବେ। ତେବେ ଏହି ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ଚରିତ କିଭଳି ଆସିଛନ୍ତି, କାରଣ ସେଇଟା ହିଁ ଆମେ ପ୍ରଥମେ ଜାଣିବା ଦରକାର। କିନ୍ତୁ ପ୍ରହ୍ଲାଦ ଚରିତ ଆରମ୍ଭ ହେବା ପୂର୍ବରୁ ସିଦ୍ଧ ସମୀପାତ ବହୁତ ସୁନ୍ଦର ବନ୍ଦନା କରିଛନ୍ତି ସପ୍ତମ ସ୍କନ୍ଧ ଆରମ୍ଭରେ ତାଙ୍କ ଟିଙ୍କାରେ ମଙ୍ଗଳାଚରଣ। ପ୍ରଥମେ ନୃସିଂହଦେବଙ୍କୁ ପ୍ରଣାମ କରୁଛନ୍ତି। ସ୍ୱଭକ୍ତ ପକ୍ଷପାତେନ ତତ୍ ବିପକ୍ଷ ବିଦାରଣ নৃসিংহম অদ্ভুতম বন্দে পরমানন্দ বিগ্রহম। নৃসিংহদেবঙ্কু প্রণাম করে কুচি স্বভক্ত পক্ষপাতেন, প্রভু নৃসিংহদেব নিজের ভক্তকে পক্ষপাত করে। কেই ভাবিবা উচিত নে ভগবান যে ভক্তকে পক্ষপাত করন্তি এটা দূষণ না, এটা ভূষণ। এবং তদ বিপক্ষ বিদারণ, ভগবানকর যে বিরোধী ভগবান তাকে দণ্ড দিয়ে না, ভগবান কাহাকে দণ্ড দিয়ে? তদ বিপক্ষ বিদারণ, যে ভক্তর বিপক্ষ তাকে বিদারণ করতে। নৃসিংহম অদ্ভুতম বন্দে পরমানন্দ বিগ্রহম, সেই অত্যাশ্চর্যময় প্রভু ঐশ্বর্যশালী নৃসিংহদেবঙ্কু বন্দনা করছি। কারণ স্বামীপাল আমার এই উৎকলর ভূমির তাঁকর আবির্ভাব, এবং যেতে সে রচনা করেছেন ভাগবতর প্রথম টীকাকার, এবং তাঁকর আনুগত্যের গৌড়ীয় বৈষ্ণব আচার্য মানে বিশ্বর সমগ্র বৈষ্ণব সমাজ তাঁকর আনুগত্যের ভাগবত টীকা করেছেন, এবং সেই ভাগবতর রচনা এই টীকা রচনা আমার ঢেঙ্কানাড়ে কপিলাস করে, এবং তাঁকর ইষ্টদেব লে নৃসিংহদেব। তেমন তাঁকর কথা যেতবে সপ্তম স্কন্ধে আসছেন স্বতন্ত্র বন্দনা করে আরম্ভ করছেন, এবং বহু বড় শিক্ষা সপ্তম স্কন্ধে, কারণ ভাগবতর সার হচ্ছেন সপ্তম স্কন্ধ। সর্ববেদী ইতিহাসানম সারম সারম সমদ্রুতম সর্ববেদান্ত সারম হি শ্রীমদ ভাগবতম হিষ্যতে। সবু বেদ বেদান্তর সারকু ভাগবতম রখাগলা, এবং ভাগবতমর সারকু সপ্তম স্কন্ধ রখাগলা। এবং সপ্তম স্কন্ধে যে সম্বাদ অনেক সুখদেব গোস্বামী পরীক্ষিত মহারাজঙ্কর সম্বাদ, নারদ মুনি যুধিষ্ঠির মহারাজ সেই সম্বাদ কোথাও তাঁক ভিতরে সার শিক্ষা রখাগলা প্রহ্লাদঙ্কর। প্রহ্লাদঙ্কর সম্বাদ, প্রহ্লাদ যে ভক্তির সম্পূর্ণ নবদা ভক্তির কথা বর্ণনা করবে, ইয়ে হচ্ছেন ভাগবতমর সার। তেমন ভাগবতর দশটি লক্ষণ অনেক স্বামীপাদ প্রথমে সপ্তম স্কন্ধর লক্ষণ কুচি উতি পঞ্চদশ অধ্যায়ে সপ্তম বর্ণতে অধুনা। মু বর্তমান সপ্তম স্কন্ধক বর্ণনা করা যাচ্ছি, যেতে পনেরোটি অধ্যায় অনেক সপ্তম স্কন্ধে পনেরোটি অধ্যায় অনেক, এবং সপ্তম স্কন্ধক ভাগবতের লক্ষণের উতি কুযায়। দ্বিতীয় স্কন্ধে সুখদেব গোস্বামী পরীক্ষিত মহারাজঙ্কু ভাগবতের দশটি লক্ষণ কেছেন, অতঃসর্গ বিসর্গশ্চ স্থান পোষণ রোতে মনন্তর ঈশ কথা নিরোধ মুক্তি আশ্রয়। এই দশটি লক্ষণ ভাগবতের অনেক বিস্তৃত ভাবে আপনার মানে শুনেপারে, যেত ভাগবত লক্ষণ আসবে তবে সংক্ষেপে আপনার কুছি। তৃতীয় স্কন্ধে প্রভু সুখদেব গোস্বামী পরীক্ষিত মহারাজঙ্কু স্বর্গর লক্ষণ কথা কেছেন, চতুর্থ স্কন্ধে বিসর্গ, পঞ্চম স্কন্ধে স্থান, ষষ্ঠ স্কন্ধে পোষণ, সপ্তম স্কন্ধে ঋতি, অষ্টম স্কন্ধে মন্বন্তর, নবম স্কন্ধে ঈশকথা, দশম স্কন্ধে নিরোধ, একাদশ স্কন্ধে মুক্তি, এবং দ্বাদশ স্কন্ধে আশ্রয়। তেমন সপ্তম স্কন্ধ হচ্ছে উতি। উতি অর্থ স্বয়ংপাদ এটি কুছেন, উদ্দেশ্য বাসনা প্রক্তা তত্তৎ কর্মানুসারেণ। উতি মানে হচ্ছে বাসনা, জীব বাসনা পাই এ সংসারে পড়ছে, আমি কিছু বাসনা করেছি, এটা উতি কুযায়। এবং সপ্তম স্কন্ধে যে বাসনা আছে আমার সংসারে পড়িবার উদ্দেশ্য হচ্ছে আমার সংসার বাসনা আছে, কিন্তু যেত ভগবত বাসনা আসব, ভক্তি বাসনা আসব, সেত সংসার মুক্ত হওয়া। তেমন স্বামীপাদ কুচি উদ্দেশ্য বাসনা প্রক্ত তত্ত্ব কর্মানুসারে। উতি কাহা কুযায়? না বাসনা, বাসনা কি বলবে না তত্ত্ব কর্মানুসারে, বাসনা কর্মানুসারে হুয়ে, বাসনা যে উদয় হচ্ছে কেউ কর্মানুসারে উদয় হুয়ে যদি প্রশ্ন করা যায়, বাসনাটা কেউ কর্ম হিসাবে উদয় হুয়ে? যেমতি ভুবনেশ্বরে লক্ষে লোক রয়েছেন, কুড়িয়ে দশ পনেরো লক্ষ লোক রয়েছেন, কিন্তু ভগবানকর ভজন করা মাত্র ଦଶ ହଜାର ଲୋକମାନଙ୍କର କାହିଁ ବାସନା ଆସୁଛି, ଆଉ ସମସ୍ତଙ୍କର କାହିଁକି ବିଷୟ ଭୋଗ କରିବା ପାଇଁ ବାସନା ଆସୁଛି, କାହିଁକି ଜଣଙ୍କର ଶୁଭ ବାସନା ଆସୁଛି, କାହିଁକି ଜଣଙ୍କର ଅଶୁଭ ବାସନା ଆସୁଛି, କାହିଁକି ଜଣଙ୍କର ସେ ଜାଣୁଛି ମୋର ଜୀବନର ଲକ୍ଷ୍ୟ ହେଉଛି ପ୍ରଭୁଙ୍କର ଭଜନ, ମୁଁ ଏଥିରେ ଶାନ୍ତି ପାଉନି, ପୁଣି ବି ସେ ବିଷୟ ବାସନା ମୁଁ ତ୍ୟାଗ କରିପାରୁନି, କାହିଁକି କାହିଁକି ଜୀବନ ଏଭଳି ବାସନା ଆସେ? ସପ୍ତମ ସ୍କନ୍ଧ ପାଇଁ ବହୁତ ଗୁରୁତ୍ୱ ସମ୍ବାଦ କହୁଛନ୍ତି, ଅଶୁଭାଚ ଶୁଭାଚେତି ଦ୍ୟୁଧା ସା ହେତୁ ଭେଦେନ ସା, ଏଇ ଯେଉଁ ବାସନା ଦ୍ୱିବିଧ ଦୁଇ ପ୍ରକାର, ଶୁଭା ଅଶୁଭାଚ ଶୁଭାଚେତି, ଗୋଟିଏ ଅଶୁଭା ଆଉ ଗୋଟିଏ ଶୁଭା, ଗୋଟିଏ ଶୁଭ ବାସନା ଆଉ ଗୋଟିଏ ଅଶୁଭ ବାସନା, ଏ ଦୁଇ ପ୍ରକାର। ଆଉ ଅଶୁଭ ବାସନା କାହିଁକି ଆସେ ଆଉ ଶୁଭ ବାସନା କାହିଁକି ଆସେ ତାର କଥା ହିଁ କହୁଛନ୍ତି। ଅଶୁଭା ମହତ କୋପାତ୍ ଶୁଭା ମହତ ଅନୁଗ୍ରହାତ୍, ଅଶୁଭ ବାସନା ଜଣଙ୍କର ଆସୁଛି ମହତଙ୍କର କୋପ ଯୋଗୁଁ, ମହତ ମାନେ ସାଧୁ ମହନ୍ତେ ପ୍ରଶାନ୍ତ, ଯେଉଁମାନେ ପ୍ରଶାନ୍ତ ସାଧୁ ବିନ ଯେଉଁମାନେ ବିନୟୀ ଯେଉଁମାନେ ଭଗବାନଙ୍କ ହୃଦୟରେ ଧାରଣ କରିଛନ୍ତି, ସେମାନଙ୍କ ନିକଟରେ ଜୀବର ଅପରାଧ ହେଇଛି ସେଇଥିପାଇଁ ହିଁ ବିଷୟ ବାସନା ଆସୁଛି। ଗୁରୁଦେବ ସବୁ ସମୟରେ ତାଙ୍କ ପ୍ରବଚନ ଆପଣମାନେ ଶୁଣୁଥିବେ ସେ ସେ କଥା କହିଛନ୍ତି, ଦୀର୍ଘ ଦିନ ଏପରିକି ଆମେ ଆଶ୍ରମରେ ବାସ କରୁଛେ ଭଜନ ସାଧନ କରୁଛେ, ପୁଣି ବି ଯଦି ଆମର ମତି ଆମର ବାସନା ଅଶୁଭ ବାସନା ପ୍ରତି ଯାଉଛି ଆମର ଭକ୍ତି ବୃଦ୍ଧି ହେଉନି, ତାର ଗୋଟିଏ କାରଣ ନିଶ୍ଚିତ ଜାଣିବାକୁ ପଡ଼ିବ, ଆମର ମହତଙ୍କ ଚରଣରେ ନିଶ୍ଚିତ ଭାବରେ ଅପରାଧ ରହୁଛି। ଆଉ ସଂସାରେ ଜୀବ ଯେଉଁମାନଙ୍କର ଆଦୌ ପ୍ରଭୁଙ୍କ ପ୍ରତି ମୁଖ ଆସୁନି, ଯେଉଁମାନେ ବିମୁଖ ପୁରା ମଝିକି ରହୁଛନ୍ତି ସଂସାର ଭିତରେ, ସେମାନଙ୍କର ଏ ବାସନା କାହିଁକି ଆସିଛି ନା, ଅନନ୍ତ କୋଟି ବ୍ରହ୍ମାଣ୍ଡରେ ସେମାନେ ବୁଲିଛନ୍ତି, ଭଗବାନ ବହୁତ ଯୋଜନା କରୁଛନ୍ତି, ସାଧୁଗୁରୁଙ୍କୁ ପ୍ରେରଣ କରୁଛନ୍ତି ବୈକୁଣ୍ଠକୁ ଫେରେଇ ନେବା ପାଇଁ, କିନ୍ତୁ ସେମାନଙ୍କର ଏଥିରେ ମତି ନ ଆସି ମତି ଅଧିକ ବିଷୟରେ ଯାଉଛି, ମାନେ ମହତଙ୍କର ଚରଣରେ ସେମାନଙ୍କର ଅପରାଧ ହେଇଛି, କୋପ ଶୁଭ ଏଠି କହୁଛନ୍ତି, ଅଶୁଭ ମହତାଙ୍କ କୋପାତ, ଅଶୁଭ ବାସନା ବିଷୟ ଭୋଗ ପ୍ରତି ବାସନା ମହତଙ୍କ କୋପରୁ ସୃଷ୍ଟି ହୁଏ। ଆଉ ଶୁଭାଚ ଶୁଭା ମହତ ଅନୁଗ୍ରହାତ, ଜଣେ ଆଜି ଭଗବାନଙ୍କୁ ଭଜନ କରୁଛି ତାର ପଛରେ ଯଦି ଖୋଜିକି ଧରାଯାଏ ସେ କାହିଁକି ଭଗବାନଙ୍କୁ ଭଜନ କରୁଛି, ନିଶ୍ଚିତ ମହତ ଅନୁଗ୍ରହ। ଜଣେ ସାଧୁଙ୍କର ଜଣେ ସାଧୁ ସ୍ୱଭାବ ଭଗବତ ନିଷ୍ଠ ଭକ୍ତର ତା ପ୍ରତି କୃପା ଅଛି, ଜଣେ କହିପାରିବ ନାଇଁ ଆଜ୍ଞା ମୁଁ ପିଲାଦିନରୁ ମୁଁ ତ ଘରେ ରହିଛି ମୋର ପିତାମାତାଙ୍କ ପାଖରେ ରହିଛି, ମୁଁ କୌଣସି ମଠ ମନ୍ଦିରକୁ ଯାଇନି, ମୋର କିନ୍ତୁ ସ୍ୱାଭାବିକ ଭକ୍ତି କାହିଁକି ହେଉଛି? ସେ ଯେଉଁ ପିତାମାତାଙ୍କ ନିକଟରେ ରହିଛି ସେ ପିତାମାତା ବି ଭଗବାନଙ୍କର ଭକ୍ତ ହେଇଥିବେ, ତାଙ୍କର ଆଶୀର୍ବାଦ, ମହତରେ କୃପା ବିନା କୌଣ କର୍ମେ ଭକ୍ତି ନାହିଁ, କୃଷ୍ଣ ଭକ୍ତି ଦୂରେ ଥାକୁ ସଂସାର ନୟ କ୍ଷୟ। ମହାପ୍ରଭୁ ସନାତନ ଗୋସ୍ୱାମୀ ଯେଉଁ ସିଦ୍ଧାନ୍ତ ଦେଲେ ବିଶ୍ୱର ସବୁଠୁ ବଡ଼ ସିଦ୍ଧାନ୍ତ ଦେଇଛନ୍ତି ମହାପ୍ରଭୁ ସନାତନ ଗୋସ୍ୱାମୀଙ୍କୁ ତାଙ୍କର ଅତି ପ୍ରିୟ ପାର୍ଶ୍ୱ, ସେଥିରେ ଶେଷ ସିଦ୍ଧାନ୍ତ କହିଲେ, ରାଗାନୁଗା ଭକ୍ତି କଥା କହିଲେ, ବିଧି ଭକ୍ତି କଥା କହିଲେ ଏବଂ ଶେଷରେ ଏଇଥିରେ ଛାଡ଼ିଦେଲେ, ମହତରେ କୃପା ବିନା କୌଣ କର୍ମେ ଭକ୍ତି ନାହିଁ, କୌଣ କର୍ମେ ମାନେ ତପସ୍ୟା ଯଜ୍ଞ ଧ୍ୟାନ ତୀର୍ଥାଦିବାସ ତୀର୍ଥରେ ଶାସ୍ତ୍ର ଅଧ୍ୟୟନ ଏଥିରେ ଭକ୍ତି ହବ ନା। ଦେଖନ୍ତୁ ସେଇ ସିଦ୍ଧାନ୍ତକୁ ସମୀପାତ ଯିଏକି ସମ୍ପୂର୍ଣ୍ଣ ଅଦ୍ୱୈତବାଦୀକୁ ତାଙ୍କୁ ଅଦ୍ୱୈତବାଦୀ ବୋଲି କହନ୍ତି, ଶଙ୍କରପନ୍ଥୀ ବୋଲି ଓଡ଼ିଶାରେ କହନ୍ତି, କାରଣ ସେ ହିଁ ଶଙ୍କରାଚାର୍ଯ୍ୟ ମଠରେ ଅଧିପତି ଥିଲେ, ସେ ଏ ଆମର ଯୋଗବର୍ଦ୍ଧନ ମଠରେ ସେ ଶଙ୍କରାଚାର୍ଯ୍ୟ ଥିଲେ, ସ୍ପଷ୍ଟ ହିଁ ଲେଖୁଛନ୍ତି ଏବଂ ପ୍ରମାଣ ଦେଉଛନ୍ତି ଜଣଙ୍କର ଭକ୍ତି ମହତଙ୍କର କୃପାରୁ ହୁଏ ଆଉ ଜଣଙ୍କର ବିଷୟ ବାସନା ମହତଙ୍କର ଅପରାଧରୁ ହୁଏ। ପ୍ରମାଣ କ'ଣ? ପ୍ରମାଣ ସପ୍ତମ ସ୍କନ୍ଧରେ ପିତା ଆଉ ପୁତ୍ର କେତେ ସୁନ୍ଦର ରଚନା କରିଛନ୍ତି ଟିକା, ହରେ ଦ୍ୱାର ପୟୋଜତ ଦ୍ୱୈ ବୈକୁଣ୍ଠ ବସତୋ ଅପି ଚତୁଭୂଷଣ ରୁଷା ବିଷ୍ଣୁ ଦ୍ୱିସାତ୍ ଅଶୁଭ ବାସନା, କିଏ କେଉଁ ସ୍ଥିତିରେ କେଉଁଠି ବାସ କରୁଛି ସେଇଟା ବଡ଼ ଗୁରୁତ୍ୱ ନୁହେଁ, କିଏ ମଠରେ ବାସ କରୁଛି, କିଏ ଧାମରେ ବାସ କରୁଛି, କିଏ ଘରେ ବାସ କରୁଛି ସେଇଟା ବଡ଼ ଗୁରୁତ୍ୱ ନୁହେଁ, ଗୁରୁତ୍ୱ ହେଉଛି ତାର ସାଧୁଙ୍କ ପ୍ରତି କିଭଳି ମତି ଅଛି, ସାଧୁଙ୍କୁ ତାଙ୍କୁ କୃପା କରୁଛନ୍ତି କି ନାହିଁ, ସାଧୁଙ୍କୁ ସେ ସନ୍ତୁଷ୍ଟ କରିଛନ୍ତି କି ନାହିଁ। ନଚେତ୍ ସେ ଯେଉଁ ସ୍ଥିତିରେ ଥାଉ ନା କାହିଁକି, ସାଧୁ କ୍ରୋଧ କଲା ମାନେ ତାର ଅଶୁଭ ବାସନା ଜାଗ୍ରତ ହେବ। ପ୍ରମାଣ ଦେଉଛନ୍ତି, ହରେ ଦ୍ୱାର ପୟୋ ଯତ୍ ଦ୍ୱେ ବୈକୁଣ୍ଠ ବସତୋପି। ଦୁଇ ଜଣ କାହାର ଦ୍ୱାରପାଳ? ହରିଙ୍କର ଦ୍ୱାରପାଳ, ଦ୍ୱାରପାଳ ଆଉ କାହାର ନୁହନ୍ତି। କେତେ ସୁନ୍ଦର ସ୍ୱାମୀପାଦ ଲେଖୁଛନ୍ତି, ଦ୍ୱାରପାଳ ସାଧାରଣ ଲୋକର ନୁହନ୍ତି, ବିଷ୍ଣୁଙ୍କର ଦ୍ୱାରପାଳ। ଆଉ କେଉଁଠି ବାସ କରୁଥିଲେ? ବୈକୁଣ୍ଠେ ବସତ, ବୈକୁଣ୍ଠରେ ବାସ କରୁଥିଲେ। ଯେଉଁ ଦ୍ୱାରପାଳ ବୈକୁଣ୍ଠରେ ବାସ କରୁଥିଲେ ହରିଙ୍କ ଗୃହରେ, ଆଉ ତାଙ୍କର ଆଜି ଅଶୁଭ ବାସନା ସୃଷ୍ଟି ହେଲା। ଚତୁର୍ସନ ରୁଷା ବିଷ୍ଣୁ ବିଷାଦ, ଏମିତି ଅଶୁଭ ବାସନା ଜାଗ୍ରତ ହେଲା, ସେ ବିଷରେ ମଜିକି ରହିଲେନି, ଯାହାର ମାଲିକ ଥିଲେ ତାଙ୍କୁ ଦ୍ୱେଷ କଲେ, ଯାହାର ଦ୍ୱାରପାଳ ଥିଲେ ସେଇ ଚତୁର୍ସନକୁ ଆଜି କ୍ରୋଧ ପ୍ରକାଶ କଲେ ତାଙ୍କ ଉପରେ, ତାଙ୍କ ପ୍ରତି ଅସନ୍ତୁଷ୍ଟ ହେଲେ, ସେ ସିଦ୍ଧା ମାଲିକଙ୍କ ପ୍ରତି ହିରଣ୍ୟକଶିପୁ ହିରଣାକ୍ଷଙ୍କର ସବୁଠୁ ବଡ଼ ତାଙ୍କର କ୍ରୋଧ ବିଷ୍ଣୁଙ୍କ ପ୍ରତି, ବିଷ୍ଣୁଙ୍କ ପ୍ରତି ତାଙ୍କର କ୍ରୋଧ। କାହିଁକି ଏଭଳି କ୍ରୋଧ ଆସିଲା? ଯିଏ ତାଙ୍କର ଅର୍ଣ୍ଣ, ଯାହା କୁହନ୍ତି ତାଙ୍କର ଅର୍ଣ୍ଣ ଖାଇ ନିଜର ଶରୀର ପୋଷଣ କରୁଥିଲେ, ଏ ଚତୁର୍ସନଙ୍କର କ୍ରୋଧ ଆସିଛି। ଆଉ ରହିଥିଲେ କେଉଁଠି ନା ବୈକୁଣ୍ଠରେ। ଜଣେ ବୈକୁଣ୍ଠକୁ ଗଲା ପର୍ଯ୍ୟନ୍ତ ହିଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭକ୍ତିର ଯେତେବେଳେ ବ୍ୟାଖ୍ୟା କରିଛନ୍ତି ଆମର ପ୍ରେମ ଭକ୍ତି ଚନ୍ଦ୍ରିକାରେ, ମହତର କୃପାଟା, ଏ ମହତର ପ୍ରତି ଅପରାଧଟା କେଉଁ ପର୍ଯ୍ୟନ୍ତ ଲାଗିକି ରହିବ? ପ୍ରେମ ପ୍ରାପ୍ତି ପର୍ଯ୍ୟନ୍ତ। ଜଣେ ପ୍ରେମ ପାଇଲା ପରେ ବି ଯଦି ମହତ ତାଙ୍କ ପ୍ରତି, ଜଣେ ସାଧୁ ତାଙ୍କ ପ୍ରତି ଅସନ୍ତୁଷ୍ଟ ହୋଇଗଲେ, ପ୍ରେମ ଶିଥିଳ ହୋଇଯିବ, ତା'ର ରସ ଶିଥିଳ ହୋଇଯିବ। କିନ୍ତୁ ଆତ୍ୟନ୍ତିକ ହେବ ଯେତେବେଳେ ଜଣେ ଭଗବାନଙ୍କର ଚରଣ ପ୍ରାପ୍ତି ହୋଇଯିବ, ସେତେବେଳେ ଆତ୍ୟନ୍ତିକ, ଆଉ ଅପରାଧ ତାର ଅନ୍ତରେ ଆସିବ ନା। ତେଣୁ ଆଜି ଚତୁର୍ସନଙ୍କର ରୁଷାରେ, କ୍ରୋଧରେ ବିଷ୍ଣୁଙ୍କର ଦ୍ୱାରପାଳ ଯିଏ ବୈକୁଣ୍ଠରେ ବାସ କରୁଛନ୍ତି, ତାଙ୍କର ଅଶୁଭ ବାସନା ଆସିଲା, ଆଜି ବିଷ୍ଣୁଙ୍କୁ ନିଜେ ଦ୍ରୋହ କରୁଛନ୍ତି, ପ୍ରମାଣ ଦେଉଛନ୍ତି। ଉତି ଅର୍ଥ ଯେଉଁ ବାସନା, ଅଶୁଭ ବାସନା କାହିଁକି ଉଦୟ ହେଲା? ଆଉ ଦ୍ୱିତୀୟ ପ୍ରମାଣ ଦେଉଛନ୍ତି ଶୁଭ ବାସନା, କାହାର? ପ୍ରହ୍ଲାଦ। ଯଥା ଚ ଦୈତ୍ୟ ଗର୍ଭେପି ପ୍ରହ୍ଲାଦସ୍ୟ ସତ ସ୍ଥିରା ନାରଦାତୁ ଗୃହାତ୍ ଆସ ବିଷ୍ଣୁ ସତ୍ ଭକ୍ତି ବାସନା। ବୈକୁଣ୍ଠରେ ରହିକି ତାଙ୍କର ସାଧୁଙ୍କର ସାଧୁ କ୍ରୋଧରେ ତାଙ୍କର ଅସତ୍ ବାସନା ଆସିଗଲା, କିନ୍ତୁ ସଦ୍ବାସନା ଆସିଲା ପ୍ରହ୍ଲାଦଙ୍କରେ। ଜନ୍ମ ହୋଇଥିଲେ କେଉଁଠି, କେଉଁଠି ରହୁଥିଲେ? ଦୈତ୍ୟମାନଙ୍କ ମେଳାରେ। କିଏ କେଉଁ ସ୍ଥିତିରେ ବାସ କରୁଛି ସେଟା ବଡ଼ ଗୁରୁତ୍ୱ ଜିନିଷ ନାହିଁ। ବୈକୁଣ୍ଠରେ ବାସ କରି ତାଙ୍କର ଅସ୍ତବାସନା ଆସିଗଲା, କିନ୍ତୁ ମାତୃ ଗର୍ଭରେ ପ୍ରହ୍ଲାଦ ରହୁଥିଲେ, କିନ୍ତୁ ତାଙ୍କର ସଦ୍ବାସନା ଆସିଲା କାହାଙ୍କ ଅନୁଗ୍ରହରେ? ନାରଦଙ୍କ ଅନୁଗ୍ରହରେ। ଯିଏ ମାତୃ ଗର୍ଭରେ ରହିବା ସମୟରେ ବି ନାରଦଙ୍କୁ ଦର୍ଶନ ହିଁ କରିନାହାନ୍ତି, କେବଳ ମାଙ୍କର କର୍ଣ୍ଣ ଦ୍ୱାରା ସେ ଶ୍ରବଣ କରିଛନ୍ତି, ପ୍ରହ୍ଲାଦ ଏଥିରେ ଅନୁଗ୍ରହ ପାଇଗଲେ। କିନ୍ତୁ ଜନ୍ମ କେଉଁଠି? ଦୈତ୍ୟକୂଳରେ। ଆଉ ରହିଛନ୍ତି କେଉଁଠି ନା ଗର୍ଭରେ? ଏଠି ସମ୍ବାଦ କହୁଛନ୍ତି, ଯଥାଚ ଦୈତ୍ୟ ଗର୍ଭେ ଅପି, ଉଚ୍ଚକୂଳରେ ଜନ୍ମ ହେଇଥାନ୍ତେ ଆଉ ସ୍ୱାଭାବିକ ସାଧୁସଙ୍ଗ କରି କୃପା ଲାଭ କରିଥାନ୍ତେ, ସେ ଦୁସରା ଜିନିଷ, କିନ୍ତୁ ମାତୃ ଗର୍ଭରେ ଶ୍ରବଣ କରିଛନ୍ତି, ଏଥିରେ କୃପା ପାଇଗଲେ। ଏବଂ ନାରଦଙ୍କର ଅନୁଗ୍ରହରୁ ଆଜି ତାଙ୍କର ସଦ୍ବାସନା ସୃଷ୍ଟି ହେଇଛି। ତେଣୁ ସ୍ୱାମୀପାଦ କହୁଛନ୍ତି, ମନୀଷୀମାନଙ୍କର, ଯେଉଁମାନେ ବିଜ୍ଞ, ଯେଉଁମାନେ ଭଗବାନଙ୍କର ଚରଣ ପ୍ରାପ୍ତି ପାଇଁ ଚାହୁଁଛନ୍ତି, ସେମାନଙ୍କର ଏକମାତ୍ର କର୍ତ୍ତବ୍ୟ ସେମାନେ କିଭଳି ମହତଙ୍କର କୃପା ପାଇଁ ଯତ୍ନ କରିବେ, କିଭଳି ମୋତେ ଜଣେ ସାଧୁ କୃପା କରିବେ, ସାଧୁ ମାନେ ବିଷ୍ଣୁ ଭକ୍ତ, ପ୍ରଭୁ କୃଷ୍ଣଙ୍କର ଜଣେ ଭକ୍ତ ମୋତେ କୃପା କରିବେ, ଯାହାଦ୍ୱାରା ମୋର ସଦ୍ବାସନା ଆସିବ, ଶୁଭ ବାସନା ଆସିବ। ଏବଂ ବିଶ୍ୱନାଥ ଚକ୍ରବର୍ତ୍ତୀ ତାଙ୍କ ଟୀକାରେ ବହୁତ ସୁନ୍ଦର ଜିନିଷ ଲେଖିଛନ୍ତି, ତତ୍ ସରଂକ୍ଷ ସତା ମାଗହ କୁଞ୍ଜରା ସତ୍ପ୍ରସାଦ ଯା ଦୀନତା ମାନଦତ୍ୱାଦି ଶିଳା କ୍ଲେପ୍ତ ମହାଭୃତେ। ଏ ସାଧକମାନଙ୍କୁ ବଡ଼ ସାବଧାନ କରୁଛନ୍ତି, କାରଣ ଗୌଡ଼ୀୟ ବୈଷ୍ଣବ ସମାଜରେ ଜଣେ ଆଚାର୍ଯ୍ୟ ବିଶ୍ୱ ବୈଷ୍ଣବ ସମାଜରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯିଏକି ବୈଷ୍ଣବମାନଙ୍କ ପାଇଁ ସବୁ ସମୟରେ କିଭଳି ତାଙ୍କର କୃଷ୍ଣ ଭକ୍ତି ବୃଦ୍ଧି ହେବ ସେ ପାଇଁ ସବୁ ସାବଧାନ ଦେଇଛନ୍ତି, ସବୁ ମାର୍ଗ ହିଁ ଦେଇଛନ୍ତି। ସେ କହୁଛନ୍ତି ଏଥିରୁ ଶିକ୍ଷା କରିବା ଦରକାର, ତତ୍ତ୍ୱ ସରଂକ୍ଷ ସତା ମାର୍ଗ, ଯେଉଁମାନେ ସାଧୁ ସେମାନେ ରକ୍ଷା କରିବେ। କ'ଣ ରକ୍ଷା କରିବେ ନା ଭକ୍ତି ଦେବୀଙ୍କୁ, ଭକ୍ତିଙ୍କୁ ରକ୍ଷା କରିବେ। ଭକ୍ତିର ବୀଜ ଯେଉଁ ରୋପଣ କରିଛନ୍ତି ସାଧୁଗୁରୁ ତାକୁ ରକ୍ଷା କରିବେ। କିଭଳି ରକ୍ଷା କରିବେ, କାରଣ ସାଧୁ ଗୁରୁ ଯେଉଁ ବୀଜଟାକୁ ଭକ୍ତି ବୀଜଟାକୁ ରୋପଣ କରିଛନ୍ତି, ସାଧୁ ଗୁରୁଙ୍କ କୃପାରୁ ଯେଉଁ ଭକ୍ତିଟା ପାଇଛନ୍ତି, ସେଇ କୃପାଟା ଯେଭଳି ବିପରୀତ ଫଳ ନ ଦିଏ, ସେ ସାଧୁ ଯେଭଳି ମୋ ପ୍ରତି ରୋଷ ନ ହୁଅନ୍ତି। କିଭଳି ରକ୍ଷା କରିବେ ତାର ଉଦାହରଣ ଦେଉଛନ୍ତି ଚୈତନ୍ୟ ଚରିତ୍ରାମୃତ। ମହାପ୍ରଭୁ କହିଲେ ତୁମେ ବାଡ଼ କରିବ, କହିଲେ ନା ଯେ ଯେଭଳି ହସ୍ତି ନ ପ୍ରବେଶ କରେ, ଯେଭଳି ଗୋଟିଏ ବୃକ୍ଷଲତା ଭିତରେ ଉଦ୍ୟାନ ଭିତରେ ହସ୍ତି ପ୍ରବେଶ କଲା ମାନେ ସେ ଭାଙ୍ଗି ରୁଚି ଦିଏ ଲତା ଗୁଡ଼ିକୁ, ସେଥିପାଇଁ ସୁଦୃଢ଼ ଯେ ଯାହା କହନ୍ତି ବାଡ଼ ଦେବ। କିନ୍ତୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଏଠି କହୁଛନ୍ତି ନା, ଏ ବୈଷ୍ଣବ ଅପରାଧ ଏତେ ମାତାଲ ହାତୀ, ଇଏ ଏଭଳି ବସ୍ତୁ, ଇଏ ସାଧାରଣ ବାଡ଼କୁ ବି ସିଏ କେୟାର କରିବ ନା, ଯତ୍ନ କରିବ ନା, ତା ପାଇଁ କ'ଣ ଦରକାର। ଏଠି କହିଛନ୍ତି ଦୀନତା ମାନବତ୍ୱା ଦାଦି, ଦୁଇଟା ଭକ୍ତିକୁ ରକ୍ଷା କରିବାକୁ ହେଲେ, ଇଏ ହେଉଛି ସପ୍ତମ ସ୍କନ୍ଦର ସାର। ଏ ଯେଉଁ ବାସନା ଆସିବ, ଶୁଭ ବାସନା ଆସିବ ନାରଦ ଏ ସାଧୁଙ୍କର କୃପାରୁ, ଅଶୁଭ ବାସନା କାହିଁକି ଆସୁଛି ସାଧୁମାନଙ୍କ ପ୍ରତି ଅପରାଧରୁ। ତେଣୁ ଅପରାଧରୁ ବଞ୍ଚିବାକୁ ହେଲେ ଯେ ବାଡ଼ ଦେବ ଦୁଇଟା ପଥରରେ, ପଥରଟା କ'ଣ, ମାନ ଏଠି କହୁଛନ୍ତି ଦୀନତା, ସମସ୍ତଙ୍କୁ ସମ୍ମାନ ଦେବ ଆଉ ଦୀନ ଭାବେ, ଏଇଥିରେ ସୁଦୃଢ଼ ବନ୍ଧ ତିଆରି କରିବ। ଶିଳା କ୍ଲିପ୍ତ ମହାବୃତ୍ତି, ଏଇ ଶିଳା ଦୁଇ ଶିଳା ଦ୍ୱାରା ମହାପ୍ରାଚ୍ୟରୀ ଆବୃତ କରିବ, ନଚେତ ଭକ୍ତି ଦେବୀ ଅନ୍ତରେ ଅନ୍ତର୍ହିତ ହେଇଯିବେ। ଏହି ସପ୍ତମ ସ୍କନ୍ଦରେ ଉତ୍ତୀର କଥା କହିଲେ, ବର୍ତ୍ତମାନ ଆମେ ସପ୍ତମ ସ୍କନ୍ଦ ପ୍ରଥମ ଅଧ୍ୟାୟରେ ପ୍ରଥମ ଶ୍ଳୋକ ଆରମ୍ଭ କରିବା। ଶ୍ରୀ ରାଜ ଉବାଚ, ସମସ୍ତେ ଗୋଟିଏ ଶ୍ଳୋକକୁ ପାଠ କରିବେ। ଶ୍ରୀ ରାଜ ଉବାଚ, ଭୂତାନାଂ ଭଗବାନ ସ୍ୱୟଂ ଇନ୍ଦ୍ରିୟସ୍ୟାର୍ଥେ କଥଂ ଦୈତ୍ୟାନ୍ ଅବଧୀତବି ସମୋ ଯଥା ସମଃ ପ୍ରିୟ ଶ୍ରୁତ ବ୍ରହ୍ମନ୍ ଭୂତାନାଂ ଭଗବାନ ସ୍ୱୟଂ ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନ୍ ଅବଧୀତ ବିଷମୋ ଯଥା ସମଃ ପ୍ରିୟ ଶ୍ରୁତ ବ୍ରହ୍ମନ୍ ଭୂତାନାଂ ଭଗବାନ ସ୍ୱୟଂ ଇନ୍ଦ୍ରସ୍ୟାର୍ଥେ କଥଂ ଦୈତ୍ୟାନ୍ ଅବଧୀତ ବିଷମୋ ଯଥା। ସପ୍ତମ ସ୍କନ୍ଦ ଆରମ୍ଭରେ ସୁଖଦେବ ଗୋସ୍ୱାମୀ କୌଣସି ପ୍ରବଚନ ଦେବା ପୂର୍ବରୁ ପରୀକ୍ଷିତ ମହାରାଜ ଯାହାକି ପ୍ରଶ୍ନ କରିଛନ୍ତି, ବହୁତ ସୁନ୍ଦର ପ୍ରଶ୍ନ, ଏହି ପ୍ରଶ୍ନ ଉପରେ ହିଁ ପ୍ରହ୍ଲାଦ ଚରିତ ଆସିଛନ୍ତି। ହେ ପ୍ରଭୁ ଭଗବାନ ବ୍ରହ୍ମନ୍ ସମମ ସମହ ପ୍ରିୟ ସୃହୃତ ବ୍ରହ୍ମନ୍, ଭଗବାନଙ୍କର ତିନୋଟି ଗୁଣ କହୁଛନ୍ତି, କାହାର ନା ଭଗବାନଙ୍କର ସ୍ୱୟଂ। ଏ ଜଗତରେ ସମସ୍ତଙ୍କର ତିନୋଟି ଗୁଣ ବି ଅଛି, ସମ ପ୍ରିୟ ଆଉ ସୃହୃତ। ବହୁତ ଲୋକ କୁହନ୍ତି ନା ମୁଁ ସମସ୍ତଙ୍କ ପ୍ରତି ସମାନ, ସମସ୍ତେ ମୋ ପାଇଁ ପ୍ରିୟ ଆଉ ସମସ୍ତେ ମୋର ସୃହୃତ ବନ୍ଧୁ, କିନ୍ତୁ ବାସ୍ତବିକ ଇଏ ଏଇ ତିନୋଟି ଗୁଣର ଯିଏ ମାଲିକ ସେ ହେଉଛନ୍ତି ପ୍ରଭୁ। ପରୀକ୍ଷିତ ମହାରାଜ ତ ମାତୃଗର୍ଭରୁ ଭଗବାନଙ୍କୁ ଦର୍ଶନ କରିଛନ୍ତି ନା, ସେ ସୀତା ପଚାରୁଛନ୍ତି ପ୍ରଭୁ ଭଗବାନଙ୍କର ଏ ତିନୋଟି ଗୁଣ, ଜୀବର ଯଦି ଏ ଗୁଣ ଅଛି କିନ୍ତୁ ସ୍ୱୟଂ ନୁହେଁ, ସ୍ୱଭାବ ନୁହେଁ, ଏ ଜଗତରେ ସ୍ୱାଭାବିକ ଭାବରେ କେହି ସମ ହୋଇପାରିବେ ନା, କଦାପି ନୁହେଁ, ନିଶ୍ଚିତ ସେ କାହା ନା କାହା ପ୍ରତି ଢଳିବେ,
ଯଦି ପାଞ୍ଚଟା ପୁଅ ବି ଥିବ କି ଜନ୍ମ କରିଛି, ସେ କହିପାରିବେନି ମୁଁ ସବୁ ପୁଅକୁ ସମାନ ସେୟାର ଦେଉଛି, ସମସ୍ତଙ୍କୁ ସମାନ ପ୍ରପର୍ଟି ଦେଉଛି, ପୁଣି ବି ମୁଁ ସମ ନା ବ୍ୟବହାରରେ ବି ବା ଭଲ ପାଇବାରେ ବି ନିଶ୍ଚିତ ତାର ବିଷମତା ରହିବ, କିନ୍ତୁ ଭଗବାନଙ୍କର ବିଷମତା ନାହିଁ। ଭଗବାନ ଏଇ ଲୀଳା କରୁଥିଲେ, ଭଗବାନ ଶ୍ରୀକୃଷ୍ଣ ଯେଉଁ ବକ୍ଷରେ ଗୋପୀମାନଙ୍କୁ ଆଲିଙ୍ଗନ କରୁଥିଲେ, ଯେଉଁମାନେ ଭକ୍ତିର ଚରମ ଅବସ୍ଥାରେ ଥିଲେ, ଯେଉଁମାନଙ୍କର ଅଧିକାର ଅଛି କୃଷ୍ଣ ବକ୍ଷରେ, ଭଗବାନ ବୃନ୍ଦାବନରେ ବିହରଣ କଲାବେଳେ ସେ ମୃଗୁଣୀମାନଙ୍କୁ ବି ସେ ବକ୍ଷରେ ଧରିଥିଲେ, ବୃକ୍ଷଲତାମାନଙ୍କୁ ବି ସେ ବକ୍ଷରେ ଆଲିଙ୍ଗନ କରୁଥିଲେ। ଭଗବାନ ସମ, ଭଗବାନ ଦେଖନ୍ତି ନା ଇଏ ବୃକ୍ଷ, ଇଏ ଲତା, ଇଏ ପଶୁ, ଇଏ ପକ୍ଷୀ। ଆପଣ କହିବେ ନା ବୃନ୍ଦାବନରେ ତ ଏଇ କଥା ହଉଥିଲା, କାରଣ ସବୁଆଡ଼େ ସେୟା କରୁଥିଲେ ନା, ସବୁଆଡ଼େ ଭଗବାନ ସେୟା କରୁଥିଲେ। ଏମାନେ ତ ଶାନ୍ତରସରେ ଥିଲେ, କାଳିୟ ମୁନି ଯୋଗୀମାନେ ତପସ୍ୟା କରିକି ଚାହୁଁଛନ୍ତି ପ୍ରଭୁଙ୍କର ଚରଣକୁ ମୃତ୍ୟୁ ସମୟରେ କେବଳ ଧ୍ୟାନରେ ଆଣିବା ପାଇଁ, କିନ୍ତୁ କାଳିୟର ଇଚ୍ଛା ନାହିଁ। ଭଗବାନ କିଭଳି ସମ ଦେଖନ୍ତୁ, ଅନିଚ୍ଛା ସତ୍ତ୍ୱେ ଭଗବାନ ତାଙ୍କର ଚରଣକୁ କାଳିୟ ମସ୍ତକରେ, ଭଗବାନ ଚାହିଁଥିଲେ ଦଣ୍ଡ ଦେବା ପାଇଁ କାଳିୟକୁ ବହୁ ଉପାୟରେ ଦଣ୍ଡ ଦେଇପାରିଥାନ୍ତି, କିନ୍ତୁ ଭଗବାନ କୃପା କରିବା ପାଇଁ କାଳିୟକୁ ତାଙ୍କ ମସ୍ତକରେ ଭଗବାନ ଚରଣ ଦେଲେ। ଭଗବାନଙ୍କର ବିଷମତା ନାହିଁ। ଯେଉଁ ବକ୍ଷରେ ଗୋପୀମାନଙ୍କୁ ଆଲିଙ୍ଗନ କରନ୍ତି ସେଇ ବକ୍ଷରେ ପୁତନାଙ୍କୁ ବସେଇଲେ, ଆଉ ପୁତନା ଯିଏକି ଚାହୁଁଛି ଭଗବାନଙ୍କର, ପୁତନାର ଇଚ୍ଛା ନାହିଁ, କିନ୍ତୁ ଭଗବାନ ଏମିତି ଆଲିଙ୍ଗନ କରି ରଖିଛନ୍ତି ଯେମିତି ଯଶୋଦା ମାଙ୍କୁ ଆଲିଙ୍ଗନ କରନ୍ତି, ଯେଭଳି ସୁଦାମାଙ୍କୁ ଆଲିଙ୍ଗନ କରିଥିଲେ, ଯେଭଳି ପ୍ରିୟ ଭକ୍ତକୁ ଆଲିଙ୍ଗନ କରିଛନ୍ତି, ପୁତନାକୁ ସେଭଳି ଆଲିଙ୍ଗନ କରି ରଖିଛନ୍ତି। କାରଣ ପୁତନା ଜାଣୁଛି ଇଏ ମୋର କାଳ, କିନ୍ତୁ ଭଗବାନ କହୁଛି ନା ରେ ଇଏ ଇଏ ମାତୃଭାବ ଚାହୁଁଛି ନା, ମାତୃବେଶରେ ଆସିଛି ନା, ଆକୁ ମାତୃଗତି ଦେବି। ଅନିଚ୍ଛା ସତ୍ତ୍ୱେ ଭଗବାନ ତାଙ୍କ ବକ୍ଷ ଦେଶରେ ବସିଛନ୍ତି, ପାଦ ଦେଇଛନ୍ତି, ତେଣୁ ଭଗବାନଙ୍କର ବିଷମତା ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ ସିଧା ପଚାରୁଛନ୍ତି, ପ୍ରଭୁ ଭଗବାନ ତ ସ୍ୱାଭାବିକ ସମ, କିନ୍ତୁ ମୁଁ ତାଙ୍କର ଗୋଟିଏ ଲୀଳାରେ ଦେଖିଲି ତାଙ୍କର ବିଷମତା ଅଛି। ତିନିଟା ଗୁଣ କହିବି, ପ୍ରଥମ ହେଲା ସମ, ଏବଂ ଦ୍ୱିତୀୟରେ କହୁଛନ୍ତି ପ୍ରିୟ। ଭଗବାନ ସ୍ୱାଭାବିକ ସମସ୍ତଙ୍କର ପ୍ରିୟ, ଭଗବାନଙ୍କର ପାତର ଅନ୍ତର ନାହିଁ। ଆପଣ କହିବେ କେମିତି ପାତର ଅନ୍ତର ନାହିଁ ନା, କାହିଁକି ପ୍ରିୟ? ପ୍ରିୟ ଏଇଥିପାଇଁ ସିଏ ପରମାତ୍ମା ରୂପରେ ପ୍ରତ୍ୟେକ ଜୀବର ଅନ୍ତର ଭିତରେ ରହିଛନ୍ତି, ପ୍ରତ୍ୟେକ ଜୀବଙ୍କ ଅନ୍ତର ଭିତରେ, ପ୍ରତ୍ୟେକ ଜୀବ ତାଙ୍କର ସନ୍ତାନ, ଅପ୍ରିୟ ତ ତାଙ୍କର ଆଦୌ ହିଁ ନାହିଁ, ସମସ୍ତେ ତାଙ୍କର ପ୍ରିୟ। ଆଉ ସମସ୍ତେ ତାଙ୍କର ପ୍ରିୟ ତାର ପ୍ରମାଣ ଆପଣ ନେବେ, ଦେଖନ୍ତୁ ସମସ୍ତେ ତାଙ୍କୁ ହିଁ ଖୋଜୁଛନ୍ତି, ଆମେ ବି ପ୍ରତ୍ୟେକ ଜୀବ ତାଙ୍କୁ ହିଁ ଭଲ ପାଉଛି। ଯେଭଳି ଭଗବାନଙ୍କର ଅଂଶ ହିସାବରେ ଭଗବାନ ଆମକୁ ଭଲ ପାଉଛନ୍ତି, ଆମେ ଭଗବାନଙ୍କର ଅଂଶ ନା, ଇନଡାଇରେକ୍ଟଲି ଦେଖନ୍ତୁ ଆମେ ସମସ୍ତେ ଭଗବାନଙ୍କୁ ଭଲ ପାଉଛେ। କେହି ସ୍ତ୍ରୀ ପିଲା ଛୁଆକୁ ଭଲ ପାଉନି, କାରଣ ସ୍ତ୍ରୀକୁ ଯିଏ ଭଲ ପାଉଛି ସ୍ତ୍ରୀ ଭିତରେ ପରମାତ୍ମା ରହିଛନ୍ତି ବୋଲି ତ ସ୍ତ୍ରୀ ପ୍ରିୟ ନା, ପରମାତ୍ମା ପଳେଇଗଲା ପରେ ସେ ସ୍ତ୍ରୀ ପ୍ରିୟ ହବନି। ତେଣୁ ଇନଡାଇରେକ୍ଟଲି ଆମେ ଭଗବାନଙ୍କୁ ଖୋଜୁଛେ, ଆମର ପ୍ରିୟ ବସ୍ତୁ ମାନେ ହିଁ ପ୍ରଭୁ। ଆଉ ପ୍ରଭୁ ତ ସ୍ୱାଭାବିକ ସମସ୍ତଙ୍କର ପ୍ରିୟ, କାରଣ ସେ ପରମାତ୍ମା ରୂପରେ ସମସ୍ତଙ୍କ ଜୀବନ ଭିତରେ ରହିଛନ୍ତି। କିନ୍ତୁ ପରୀକ୍ଷିତ କହୁଛନ୍ତି, ଭଗବାନ ବିଶ୍ୱନାଥ ଚକଠାପୁର ଏଠି କହୁଛନ୍ତି ସମମ କଥା ବୈଷମମ, ଯେ ସମ ସେ କାହିଁକି ବୈଷମ ହେଲେ, ପ୍ରିୟସ୍ୟ କଥମ ଅସୁରେଷୁ ପ୍ରୀତି ଅଭାବେ, ଯେ ପ୍ରିୟ ତାଙ୍କର ଅସୁରଙ୍କ ନିକଟରେ ପ୍ରୀତିର କାହିଁକି ଅଭାବ ଆସିଲା, ବିଷମତା ଅପ୍ରିୟତା କାହିଁକି ଦେଖାଗଲା। ପରୀକ୍ଷିତ ମହାରାଜଙ୍କର ଏ ସନ୍ଦେହ କାହିଁକି ଆସିଛି ଆମେ ଶୁଣିବା। ଏବଂ ତୃତୀୟରେ କହୁଛନ୍ତି ସୁହୃତ, ବନ୍ଧୁ ଶବ୍ଦର ଅର୍ଥ ସୁହୃତ ନୁହେଁ, ବନ୍ଧୁମାନେ ଉପକାରକୁ ଅପେକ୍ଷା କରେ, କିନ୍ତୁ ସୁହୃତ ଶବ୍ଦ ଅର୍ଥରେ ସ୍ୱାମୀପାଦ ଯେତେବେଳେ କହିଛନ୍ତି ସୁହୃଦମ୍ ସର୍ବଭୂତାନମ୍, ଗୀତାରେ ସ୍ୱାମୀପାଦ ଅର୍ଥ କରିଛନ୍ତି ସୁହୃଦମ୍ ମାନେ ସର୍ବଭୂତାନମ୍ ନିରପେକ୍ଷ ଉପକାରିଣମ୍ ଅନ୍ତର୍ଯ୍ୟାମୀ, ମୁଁ ଅନ୍ତର୍ଯ୍ୟାମୀ ନାମ, ଭଗବାନ ନିରପେକ୍ଷ ଉପକାରୀ, ବନ୍ଧୁ ଉପକାରକୁ ଅପେକ୍ଷା କରେ, ଭଗବାନ ଉପକାରକୁ ଅପେକ୍ଷା କରନ୍ତିନି। ପୁତନା କ'ଣ ଉପକାର କରିଥିଲା ଆପଣ ଚିନ୍ତା କରନ୍ତୁ, କାଳିଅ କ'ଣ ଉପକାର କରିଥିଲା, ଭଗବାନ ନିରପେକ୍ଷ ନିରପେକ୍ଷ ସେ ଉପକାରୀ, କାହିଁକି ନା ଅନ୍ତର୍ଜ୍ଞାନ। ତେଣୁ ଭଗବାନ ହେଉଛନ୍ତି ସୃହୃତ। ତେଣୁ ପରୀକ୍ଷିତ ପଚାରୁଛନ୍ତି, ସମମ ପ୍ରିୟ ସୃହୃତ ବ୍ରହ୍ମନ୍ ଭୂତାନାମ, ସମସ୍ତ ଜୀବଙ୍କର ଭଗବାନ ସ୍ୱୟଂ ସ୍ୱାଭାବିକ ଭାବେ ଭଗବାନଙ୍କର ଏଇ ତିନୋଟି ଗୁଣ। କିନ୍ତୁ ପ୍ରଭୁ ମୁଁ ଗୋଟିଏ ଆଶ୍ଚର୍ଯ୍ୟ ଜିନିଷ ଦେଖିଲି, ପ୍ରଭୁଙ୍କର ଏଇ ତିନୋଟି ଗୁଣରେ ବୈଷମ୍ୟତା ଦେଖାଯାଇଛି। ନା କ'ଣ ବୈଷମ୍ୟତା ତୁମେ କେଉଁଠି ଦେଖିଲ? ନା ଇନ୍ଦ୍ରିୟସ୍ୟାର୍ଥୀ କଥମ ଦୈତ୍ୟାଙ୍ଗ, ଇନ୍ଦ୍ରିୟ ପାଇଁ, ଇନ୍ଦ୍ର ପାଇଁ ଇନ୍ଦ୍ରରକୁ ସପୋର୍ଟ କରି ପକ୍ଷପାତ କରି ଅବଧିତ ବିଷମ ଯଥା, ଦୈତ୍ୟମାନଙ୍କୁ ବଦ୍ଧ କଲେ। ପରୀକ୍ଷିତ ମହାରାଜ ଭାବୁଛନ୍ତି, ବାସ୍ତବିକ ପରୀକ୍ଷିତ ମହାରାଜଙ୍କର ସନ୍ଦେହ ନାହିଁ, ପରୀକ୍ଷିତ ମହାରାଜ ଏଭଳି ସମସ୍ୟାରେ ପଡ଼ିଯାଇଛନ୍ତି, ଏ ସମସ୍ୟାର ସମାଧାନ କରିପାରୁନାହାନ୍ତି। କାରଣ ସିଏ ଭାବୁଛନ୍ତି ଭଗବାନ ଇନ୍ଦ୍ରକୁ ସବୁ ସମୟରେ ହିଁ, ଦେବତାମାନଙ୍କୁ ସବୁ ସମୟରେ ହିଁ ସପୋର୍ଟ କରୁଛନ୍ତି, ଆଉ ଅସୁରମାନଙ୍କୁ ସବୁ ସମୟରେ ମାରୁଛନ୍ତି। ଏଇ କଥା କାହିଁକି ଆସିଛନ୍ତି ତାଙ୍କ ମନରେ, ଏଭଳି ସନ୍ଦେହ କାହିଁକି ଆସିଛି? ନା ସମୀପାଦ ଆଉ ବିଶ୍ୱନାଥ ଚକୁର ଠାକୁର ଆଉ ପ୍ରଭୁପାଦ, ପ୍ରଭୁପାଦ ତାକୁ ସିଧା ସେ ଶ୍ଳୋକଟିକି ଲେଖିଛନ୍ତି, ହତପୁତ୍ରାଦିତି ଶକ୍ର ପ୍ରାଶ୍ନି ଗ୍ରହଣ ବିଷ୍ଣୁନା ମନ୍ୟୁନା ଶକ୍ତ ଦିତ୍ୟେନ ଜ୍ୱଳନ୍ତି ପର୍ଯ୍ୟଚିନ୍ତୟା। ପ୍ରଭୁପାଦ ବି ଏଇଟାକୁ ଲେଖି ରଚନା କରିଛନ୍ତି, ଏ ସ୍ୱାମୀପାଦଙ୍କର ଟୀକା, ଚକ୍ରପାଦଙ୍କ ଟୀକା। କାହିଁକି ଏ ପ୍ରଶ୍ନ କରୁଛନ୍ତି? କାରଣ ଷଷ୍ଠ ସ୍କନ୍ଦର 18 ଅଧ୍ୟାୟରେ ଯେଉଁ ସମୟରେ ସୁଖଦେବ ଗୋସ୍ୱାମୀ ବହୁତ ସୁନ୍ଦର ଭାବରେ ଦିତିଙ୍କର ବଂଶ ବର୍ଣ୍ଣନା କରୁଛନ୍ତି, ଦିତିଙ୍କର ବଂଶ, ଭାଗବତ ଏମିତି ଗୋଟିଏ ରସମୟ ଜିନିଷ, ପ୍ରଶ୍ନକୁ ନ ଧରିପାରିଲେ ଉତ୍ତର ଆପଣ ବୁଝିପାରିବେ ନା, ବା ସମାଧାନ ଜାଣିପାରିବେ ନା। କେତେ ସୁନ୍ଦର ସମୀପାଦ ଆଣିକି ଏଠି କାହିଁକି ଏମିତି ପ୍ରଶ୍ନ କଲେ, ଆକୁ ସମ୍ବନ୍ଧିତ କରିଛନ୍ତି 18 ଅଧ୍ୟାୟରେ। କାରଣ ଯେତେବେଳେ ସୁଖଦେବ ଗୋସ୍ୱାମୀ ପ୍ରବଚନ ଦେଉଛନ୍ତି ଦିତିଙ୍କର ବଂଶ ବିସ୍ତାର, ଦକ୍ଷ ପ୍ରଜାପତିଙ୍କର କନ୍ୟା ଦିତିଙ୍କର ବଂଶ ବିସ୍ତାର କଥା କହୁଛନ୍ତି, ସେତେବେଳେ କହିଲେ ଦିତିଙ୍କର କଥାରେ, ସେ କହିଲେ ଦିତିଙ୍କର 49 ପୁତ୍ର ଥିଲେ। କେଉଁ ଶ୍ଳୋକରେ କହିଛନ୍ତି? ନା 19 ଶ୍ଳୋକରେ, ମରୁତଶ୍ଚ ଦିତି ପୁତ୍ରଶ୍ଚ ଚତ୍ୱାରିଂଶତ୍ ନବାଧିକା ତମ୍ ଆସନ୍ନ ପ୍ରଜା ସର୍ବେ ନୀତ ଇନ୍ଦ୍ରେଣ ସାମ୍ୟତାମ। ପରୀକ୍ଷା ଏଇ ଶ୍ଳୋକଟି ପଢ଼ିଲା ପରେ ପରୀକ୍ଷା ଚମିଗଲେ। ସୃଷ୍ଟି ଆରମ୍ଭରୁ ଦେବତା ଆଉ ଦିତିଙ୍କର ପୁତ୍ର ଆଉ ଅଦିତିଙ୍କର ପୁତ୍ରଙ୍କ ଭିତରେ କଳହ ଲାଗିକି ହିଁ ରହିଛି, କିନ୍ତୁ ସୁଖଦେବ ଗୋସ୍ୱାମୀ ଗୋଟେ ଅଦ୍ଭୁତ ପ୍ରବଚନ ଦେଲେ, ହେ ପରୀକ୍ଷିତ, ମରୁତ ଯିଏକି ଦିତିଙ୍କର ପୁତ୍ର ଥିଲେ, କେତେ ଜଣ ପୁତ୍ର ଥିଲେ? ନା ଚତ୍ୱାରିଂଶ ନବାଧିକା, 40 ଆଉ 9 ଅଧିକ, ମାନେ 49 ପୁତ୍ର। ଏଇ 49 ପୁତ୍ର ଦିତିଙ୍କର ଥିଲେ, କିନ୍ତୁ ଇନ୍ଦ୍ରଙ୍କର ତମ ଅସମ ପ୍ରଜା, ତାଙ୍କର କେହି ପ୍ରଜା ନଥିଲେ, ସେମାନେ ସନ୍ତାନ ବଂଶ ବିସ୍ତାର କହୁଛନ୍ତି ତ, ସେମାନେ ସବୁ ବ୍ରହ୍ମଚାରୀ ହେଇକି ରହିଥିଲେ। ପୁଣି ଏକ ଅପ୍ରଜା, କିନ୍ତୁ ଆଉ ଗୋଟିଏ କଥା କହିଦେଲେ, ନୀତ ଇନ୍ଦ୍ରେଣ ସ୍ୱାତ୍ମତା, ଇନ୍ଦ୍ର ତାଙ୍କୁ ଆତ୍ମତା କରିଦେଲେ, ନିଜର କରି ରଖିଦେଲେ, ଇନ୍ଦ୍ରଙ୍କର ସପୋର୍ଟ ହେଇଗଲେ, ଇନ୍ଦ୍ରଙ୍କ ପାଖକୁ ପଳେଇଗଲେ। ତ ପରୀକ୍ଷିତ ସେଟାକୁ ଶୁଣିଥିଲେ, ସଙ୍ଗେ ସଙ୍ଗେ ପ୍ରଶ୍ନ କଲେ, ଗୁରୁଦେବ ଏଇଟା ତ ସମ୍ଭବ ନା, ଅଦିତିଙ୍କର ପୁତ୍ର ଇନ୍ଦ୍ରଙ୍କ ଆନୁଗତ୍ୟରେ ଯେ ଦେବତାମାନେ ଅଛନ୍ତି ଏବଂ ଦିତିଙ୍କର ପୁତ୍ର, ଏମାନଙ୍କ ଭିତରେ ତ କଳହ ବହୁ ଯୁଗରୁ ବହୁ ସମୟ ରହିଛି, ଆଉ ଇନ୍ଦ୍ର ପୁଣି ଦିତିଙ୍କର ପୁତ୍ରକୁ ମରୁତଙ୍କୁ ନେଇ ଚାଲିଯିବ, ଏ ତ ସମ୍ଭବ, ମୋତେ ବିଶ୍ୱାସ ଆସୁନି। ତାହେଲେ ମରୁତମାନେ ଦିତିଙ୍କର ପୁତ୍ରମାନେ କ'ଣ ସାଧନ କରିଥିଲେ ଯେଉଁଥିପାଇଁ ଇନ୍ଦ୍ର ତାଙ୍କର ଶତ୍ରୁତା ଭାବକୁ ତ୍ୟାଗ କରି ତାଙ୍କୁ ନିଜର କରିନେଲେ, ଆପଣ କୁହନ୍ତୁ। ସେତେବେଳେ ସୁଖଦେବ ଗୋସ୍ୱାମୀ ତାର ପ୍ରବଚନ ଆରମ୍ଭ କରିଛନ୍ତି, ମରୁତମାନଙ୍କର ଜନ୍ମ ପ୍ରସଙ୍ଗ, ସେତେବେଳେ ପ୍ରଥମେ ଏ ଶ୍ଳୋକଟା କହିଛନ୍ତି, ଏ ହତ ପୁତ୍ରା ଦିତି ଶକ୍ର ପ୍ରାଣୀନା ଶକ୍ର ପ୍ରାଶ୍ନିଗ୍ରାହେଣ ବିଷ୍ଣୁନା, ଏଇ ଶ୍ଳୋକଟି କହିଛନ୍ତି। ଏଇ ଶ୍ଳୋକଟିକୁ, ଇଏ ହେଉଛନ୍ତି 23 ଶ୍ଳୋକ, 18 ଅଧ୍ୟାୟରେ 23 ଶ୍ଳୋକକୁ ପରୀକ୍ଷିତ ମହାରାଜ ମଥାର ରଖିଛନ୍ତି। ପରୀକ୍ଷିତ ମହାରାଜ ସାଧାରଣ ଶ୍ରୋତା ନୁହନ୍ତି, ଯେଉଁଠି ଯେଉଁଠି ସନ୍ଦେହ ସେଠି ମୁଣ୍ଡ ରଖିଛନ୍ତି, କଥା ସରିଯାଉଛି ସେ ସନ୍ଦେହଟାକୁ କାଟିବା ପାଇଁ ପୁଣି ଗୁରୁଦେବଙ୍କୁ ପ୍ରଶ୍ନ କରୁଛନ୍ତି। ଆଗେ ଶୁଣିଦେଲେ ମୃତମାନଙ୍କର ଜନ୍ମ ବିବରଣୀ, ତାପରେ ସେଇ ସନ୍ଦେହଟାକୁ ରଖିଛନ୍ତି, କାରଣ ସେଠି କହିଲେ ସୁଖଦେବ ଗୋସ୍ୱାମୀ, ହତପୁତ୍ର ଦିତି ଶକ୍ର ପ୍ରାଶ୍ନି ଗ୍ରାହିଣ ବିଷ୍ଣୁନା, ଦିତିଙ୍କର ପୁତ୍ରକୁ ବିଷ୍ଣୁ ହତ କଲେ। କାହିଁକି ହତ କଲେ ନା, ଇନ୍ଦ୍ର ତାଙ୍କୁ ପୂଜା ଅର୍ପଣ କରୁଥିଲା ବା ଇନ୍ଦ୍ରର ପୂଜା ପୂଜା ଉପଚାର ଦ୍ୱାରା ସନ୍ତୁଷ୍ଟ ହୋଇ ବା ଇନ୍ଦ୍ରକୁ ପକ୍ଷପାତିତା କରି ଭଗବାନ ଦିତିଙ୍କର ପୁତ୍ରକୁ ହତ କଲେ। କେଉଁ ପୁତ୍ର? ହିରଣ୍ୟାକ୍ଷ ଆଉ ହିରଣ୍ୟକଶିପୁ, ଦୁଇ ପୁତ୍ର। ଏବଂ ଦିତି ଯେତେବେଳେ ହିରଣ୍ୟାକ୍ଷ ହିରଣ୍ୟକଶିପୁକୁ ବରହା ରୂପରେ ନୃସିଂହ ରୂପରେ ବଧ କଲେ ଭଗବାନ, ସେତେବେଳେ ତାଙ୍କର ବହୁତ ଶୋକ ହେଲା। ଏବଂ ମନ୍ୟୁନା ଶୋକଦୀପ୍ତେନ ଜ୍ୱଳନ୍ତି ପର୍ଯ୍ୟଚିନ୍ତୟା, ଚିନ୍ତାରେ ଶୋକରେ ମନ୍ୟୁନା କ୍ରୋଧାନ୍ୱିତ ହେଲେ। ଏବଂ ତାର ପରେ ଚିନ୍ତା କଲେ, ମୁଁ ଗୋଟିଏ ସନ୍ତାନ ଲାଭ, ମୁଁ ଏଭଳି ସନ୍ତାନ ସୃଷ୍ଟି କରିବି ଯିଏକି ଇନ୍ଦ୍ରକୁ ବଧ କରିବ। ତାଙ୍କର ଦ୍ୱେଷ ବିଷ୍ଣୁଙ୍କ ପ୍ରତି ନଥିଲା, ଦିତିଙ୍କର ଗୋଟିଏ ସୁନ୍ଦର ଗୁଣ ଥିଲା, ଦିତି ଇନ୍ଦ୍ରକୁ ହିଁ ବିପକ୍ଷ କରୁଥିଲେ, ବିଷ୍ଣୁଙ୍କୁ ନା, ସେ ଡାଇରେକ୍ଟ ଆକ୍ଷେପ କରୁଥିଲେ କାହା ପ୍ରତି? ଇନ୍ଦ୍ର ପ୍ରତି। ଏ ଇନ୍ଦ୍ର ହିଁ ବଦମାସ, ସିଏ ପୂଜା ସେବା ଦେଇ ସନ୍ତୁଷ୍ଟ କରି ବିଷ୍ଣୁଙ୍କୁ ତାଙ୍କ ନିଜ ପକ୍ଷ କରି ନେଇଛି। ତେଣୁ ଇନ୍ଦ୍ରଙ୍କୁ ମାରିବା ପାଇଁ ସିଏ ସନ୍ତାନ ଚାହୁଁଥିଲେ, ସେଥିପାଇଁ ପୁଂସବନବ୍ରତା ନା, ପୁଂସବନବ୍ରତା କଲେ କଶ୍ୟପକୁ ସନ୍ତୁଷ୍ଟ କରି ତାଙ୍କ ନିକଟରୁ। ଏ ପୁଂସବନବ୍ରତ ବହୁତ ପବିତ୍ର, ଏ ବର୍ଣ୍ଣନା କଲେ। କିନ୍ତୁ ଏ ଶ୍ଳୋକଟିକୁ ଶୁଣିଲା ପରେ ସୁଖଦେବ ଗୋସ୍ୱାମୀଙ୍କ ସୁଖଦେବ ଗୋସ୍ୱାମୀଙ୍କ ମୁଖରୁ ପରୀକ୍ଷିତଙ୍କର ମୁଣ୍ଡରେ ଚିନ୍ତା ଆସିଲା, ଆଚ୍ଛା ଦିତି ସେ ବି କଶ୍ୟପଙ୍କର ପତ୍ନୀ, ଅଦିତି ବି କଶ୍ୟପଙ୍କର ପତ୍ନୀ, ଭଗବାନ କାହିଁକି ହିରଣ୍ୟାକ୍ଷ ହିରଣ୍ୟକଶ୍ୟପକୁ ବଧ କଲେ, ଇନ୍ଦ୍ରକୁ ପକ୍ଷପାତିତା କଲେ? ସେଥିପାଇଁ ସେ କହୁଛନ୍ତି, ପ୍ରଭୁ ଭଗବାନ ତ ସ୍ୱାଭାବିକ ସମ, ସେ କାହିଁକି ଅସୁରମାନଙ୍କୁ ଇନ୍ଦ୍ରକୁ ଯେଭଳି ଦୃଷ୍ଟିରୁ ଦେଖିବା ଦରକାର, ହିରଣ୍ୟାକ୍ଷ ହିରଣ୍ୟକଶ୍ୟପକୁ ସେଭଳି ଦୃଷ୍ଟିରୁ ଦେଖିବା ଦରକାର? ପ୍ରିୟ ଯଦି ଭଗବାନ ସ୍ୱାଭାବିକ ପ୍ରିୟ, ଇନ୍ଦ୍ରକୁ ଯେଭଳି ପ୍ରିୟତା କରୁଛନ୍ତି, ଏ ଅସୁର ଦିତିଙ୍କର ପୁତ୍ରକୁ ବି ସେଭଳି ପ୍ରିୟତା କରିବାର ଥିଲା। ଆଉ ଶ୍ରୁହୁତ ଇନ୍ଦ୍ରକୁ ନିଜର କଲେ, କିନ୍ତୁ ତାଙ୍କୁ କାହିଁକି ଦ୍ୱେଷ କଲେ, କାହିଁକି ତାକୁ ହତ୍ୟା କଲେ, ଏବଂ ନିଜେ ସମାଧାନ କରିପାରୁନାହାନ୍ତି, ନିଜେ ଦ୍ୱିତୀୟ ଶ୍ଳୋକରେ ନିଜେ ହିଁ କହୁଛନ୍ତି, ତିନୋଟି ଶ୍ଳୋକରେ ପ୍ରଶ୍ନ କରିଛନ୍ତି। କାରଣ ଏ ଜଗତରେ ପକ୍ଷପାତିତା କାହିଁକି ଆସେ? ଜଣେ ଜଣକୁ ପକ୍ଷପାତ କରୁଛି କେଉଁଥିପାଇଁ? ତାର ସ୍ୱାର୍ଥ ଅଛି ନା। ତେଣୁ କହୁଛି ଗୁରୁଦେବ, ମୁଁ ବୁଝିପାରୁନି, କାରଣ ଭଗବାନଙ୍କର ତ ଜଗତର କାହାଣୀ ଗୋଟେ ସ୍ୱାର୍ଥ ପାଇପାରେ ନାହିଁ ନା। ଇନ୍ଦ୍ର କ'ଣ ତାଙ୍କର ସ୍ୱାର୍ଥକୁ ପୂରଣ କରିବେ ଯେ ଇନ୍ଦ୍ରକୁ ଭଗବାନ ସପୋର୍ଟ କରିବେ, ବା ଅସୁରମାନଙ୍କୁ ଭଗବାନ ବା କାହିଁକି ଭୟ କରିବେ? ତେଣୁ ମୁଁ କିଛି ବୁଝିପାରୁନି, ଏହାର ସମାଧାନ କ'ଣ? ଭଗବାନ ଇନ୍ଦ୍ରଙ୍କୁ ପକ୍ଷପାତିତା କରି ଯେଉଁ ଅସୁରମାନଙ୍କୁ ମାରୁଛନ୍ତି, ଭଗବାନଙ୍କର ଇନ୍ଦ୍ରଙ୍କ ନିକଟରୁ କିଛି ପାଇବାର ନାହିଁ, ବା ଅସୁରମାନଙ୍କ ପ୍ରତି ତାଙ୍କର କିଛି ଭୟ ନାହିଁ। ସ୍ୱୟଂପାତି ତାଙ୍କ ଟିକାରେ ଲେଖୁଛନ୍ତି, କିଞ୍ଚ ଯସେ ଯେଇ ପ୍ରୟୋଜନ ସିଦ୍ଧତି ସତ ପକ୍ଷପାତି ଭାବତି, ଯିଏ ଯାହାର କିଛି ପାଖରୁ କିଛି ପ୍ରୟୋଜନ ପାଇବାର ଅଛି ସେ ତାର ପକ୍ଷପାତିତା କୁହନ୍ତି। ଇନ୍ଦ୍ରଙ୍କ ନିକଟ ତ ଭଗବାନଙ୍କର କିଛି ପାଇବାର ନାହିଁ, ଇନ୍ଦ୍ର କ'ଣ ଭଗବାନଙ୍କୁ ଉପହାର ଦେବ? ଆରେ ଇନ୍ଦ୍ର ତ ତାଙ୍କ ପୋଷ୍ଟ ପାଇଁ 24 ଘଣ୍ଟା ଭଗବାନଙ୍କୁ ମୁଣ୍ଡିଆ ମାରୁଛି, ତା ପୋଷ୍ଟ ଫିକ୍ସ ନାହିଁ, ସିଏ ଭଗବାନଙ୍କୁ କ'ଣ ଦେବ ଯେ ଭଗବାନ ତାକୁ ପକ୍ଷପାତିତା କରିବେ? ପରୀକ୍ଷିତଙ୍କର ପ୍ରଶ୍ନ। ଏ ଜଗତରେ ବି ଦେଖନ୍ତୁ, ଜଣେ ଜଣକୁ ପକ୍ଷପାତିତା କରୁଛି ମାନେ ତାର ପ୍ରୟୋଜନ ସିଦ୍ଧି, ନିଶ୍ଚିତ ପଛରେ କିଛି ତାର ପାଇବାର ଅଛି, ପାଇବାର ନଥିଲେ କିଏ କାହାକୁ ସପୋର୍ଟ କରିବେନି। ଆମେ ପଢ଼ୁଥିଲୁ ତ ସାହିତ୍ୟରେ ବିହଙ୍ଗ ବିପ୍ଳବ, ମୋତେ ଟିକେ ଟିକେ ମନେ ପଡ଼ୁଛି, କ'ଣ ଗୋଟେ କୁଆ ଥିଲା ସବୁ ସମୟରେ କୋଇଲି ବସାକୁ ଭାଙ୍ଗେ ନା କଜଳପାତି ନା କ'ଣ ନା, ହଁ ହଳଦୀ ତାର ବସାକୁ ହଳଦୀ ବସନ୍ତର ତାର ବସାକୁ ଭାଙ୍ଗେ। ତେଣୁ ସିଏ ଯାଇ କାନ୍ଦି କହିଲା ଭାଲୁକୁ, ଭାଲୁକ ରାଜା ଥିଲେ ତ, ଭାଇ ଗୋଟେ ମିଟିଂ କର, ତୁମେ ରାଜାମାନେ ଅପେକ୍ଷା ବିଚାର କରିବ, କିନ୍ତୁ ମର୍କଟ ତ ବହୁତ ବୁଦ୍ଧିମାନ, ମାଙ୍କଡ଼ ଭାଙ୍ଗେ ନା ନା କୁଆ, ମାଙ୍କଡ଼, ହଁ ମାଙ୍କଡ଼ ଭାଙ୍ଗେ, ମାଙ୍କଡ଼ ତ ବହୁତ ବୁଦ୍ଧିମାନ, ସେ ଜାଣିଛି ପକ୍ଷପାତିତା, ରାଜାମାନେ ତ ଠିକ୍ ଠିକ୍ ନ୍ୟାୟ ଦେଇଦେବେ ନା। ତେଣୁ ପକ୍ଷପାତିତା କରିବାକୁ ହେଲେ ତାଙ୍କର ପ୍ରୟୋଜନ ସିଦ୍ଧି ପାଇଁ, କାରଣ ଭଲୁକ ବହୁତ ଆମ୍ବ ପଣସ ଏଥିରେ ପ୍ରିୟ, ପଣସ ଗଛ ପାଚିଲେ ଭଲୁକ ନିଜେ ଠେଲା ମାରିକି ପଣସକୁ ପକେଇ ଦିଏ ଜଙ୍ଗଲରୁ, ଆମେ ସବୁ ଶୁଣିଛୁ ଲୋକଙ୍କ ପାଖରୁ, ଚଢ଼ିଯାଏ ପଛା ପୁଛା ସେ ଚଢ଼ି ପଳେଇବ, କାରଣ ଉପରକୁ ଚଢ଼ିପାରିବେନି। ଭଗବାନ ମନୁଷ୍ୟ ଶିଖିବା ଦରକାର ପଶୁ ପକ୍ଷୀଙ୍କ ନିକଟରୁ। ଭାଲୁକ ଆଖିରେ ଭଗବାନ ବହୁତ କେଶ ଦେଇଛନ୍ତି, ବାଳ ଦେଇଛନ୍ତି, ତୁମେ ସେ ସିଧା ଚଢ଼ି ପାରିବନି, ଗଛକୁ ଯେତେବେଳେ ଚଢ଼ିବ ସେ ପଛୁଆ ଚଢ଼ିବ, ତେଣୁ ବାଳଟା ପଛକୁ ଓଳିକି ରହିବ, ଏତେ ବୁଦ୍ଧିମାନ। ଆଉ ଯେତେବେଳେ ପଡ଼ିବ ସେ ଓହ୍ଲେଇ ପାରିବନି ନା, ଓହ୍ଲେଇ ପଡ଼ିଲେ ଆଖିଟା ତାର ବନ୍ଦ ହେଇଯିବ ନା, ପିଠି ବାଟେ ପଡ଼ିବ, କାରଣ ତା ପିଠିରେ ବି ଭଗବାନ ଏମିତି ଦେଇଛନ୍ତି ବହୁତ ଚର୍ବି ଜାତୀୟ ଜିନିଷ ଅଛି, ପିଠି ବାଟେ ଧୁସ୍କିନ ପଡ଼ିବ, ଲୋକ ଜାଣିବେ ଯେ ଭାଲୁ ଚଢ଼ିଥିଲା ବୋଲି। ତେଣୁ ଭଲୁକ ତ ପଣସର ବହୁତ ପ୍ରିୟ, ମାଙ୍କଡ଼ ଆଣିକି ପଣସଟାକୁ ପଛରେ ରଖିଛି, ଯେତେବେଳେ ବିହଙ୍ଗ ବିପ୍ଳବ ସବୁ ବିପ୍ଳବ କରିକି ସବୁ ବସୁଛନ୍ତି, ସିଏ ମର୍କଟ କହୁଛି କାହାକୁ, ଭଲୁକ ରାଜାକୁ, ଆଜ୍ଞା ଯାହା ବିଚାର କରିବେ କରିବେ, ପଛକୁ ଟିକେ ଚାହିଁଥିବେ, କାରଣ ପଛରେ ପ୍ରୟୋଜନ ସିଦ୍ଧି ପାଇଁ ଗୋଟେ ବସ୍ତୁ ରଖିଛି ନା। ତେଣୁ ଏଇ ଜଗତରେ ଯିଏ ବି ପକ୍ଷପାତତା କରୁଛି ମାନେ ତାର ପ୍ରୟୋଜନ ସିଦ୍ଧି ନିଶ୍ଚିତ ଥିବ। ତେଣୁ ସ୍ୱାମୀପାଦ କହୁଛନ୍ତି ଇନ୍ଦ୍ରଙ୍କ ନିକଟରୁ ତ କୌଣସି ପ୍ରୟୋଜନ ସିଦ୍ଧି ପାଇବାର ନାହିଁ, କାହାର, ଭଗବାନଙ୍କର, ପରୀକ୍ଷିତ ମହାରାଜ ସେଇ କଥା ହିଁ କହୁଛନ୍ତି, ନହିଁ ଅସ୍ୟ ଅର୍ଥ ସୁରେ ଗଣେ ସାକ୍ଷାତ ନିଶ୍ରେଷ୍ୟ ଆତ୍ମା, ଭଗବାନ ନିଶ୍ରେୟ ମାନେ ପରମାନନ୍ଦପ୍ରଦ। ଆଚ୍ଛା ଜଣେ ଜଣକୁ ପକ୍ଷପାତ କରୁଛି କେଉଁଥିପାଇଁ, ସ୍ୱାର୍ଥ ପୂରଣ କରିବ, ତା ସହିତ କିଛି ଆନନ୍ଦ ପାଇବ, ସ୍ୱାର୍ଥ ପଛରେ ଆନନ୍ଦଟା ରହିଛି ନା। ଆଚ୍ଛା ଭଗବାନ ତ ନିଶ୍ରେଷ୍ୟ ଆତ୍ମା ପରମାନନ୍ଦପ୍ରଦ, ସ୍ୱାମୀପାଦ କହୁଛନ୍ତି ଜଗତରେ ତାଙ୍କ ନିକଟରୁ ସମସ୍ତେ ଆନନ୍ଦ ପାଉଛନ୍ତି, ଇନ୍ଦ୍ର ତାଙ୍କ କ'ଣ ଆନନ୍ଦ, ତେଣୁ ସିଏ ବା କାହିଁକି ଇନ୍ଦ୍ରକୁ ପକ୍ଷପାତତା କରିବେ। ଏଠି କହୁଛନ୍ତି ନହିଁ ଅସ୍ୟ ଅର୍ଥେ ସୁର ଗଣେ, ଭଗବାନଙ୍କର କୌଣସି ଅର୍ଥ ବା ସ୍ୱାର୍ଥ ସିଦ୍ଧି ନାହିଁ ଦେବତାଙ୍କ ନିକଟରୁ, କାହିଁକି ନାହିଁ, ଏଠି କହୁଛନ୍ତି ସାକ୍ଷାତ ନିଶ୍ରେୟ ହରେ କୃଷ୍ଣ, ସାକ୍ଷାତ ନିଶ୍ରେୟ ଆତ୍ମନ, ଭଗବାନ ପରମାନନ୍ଦପ୍ରଦ, ଠିକ ଅଛି ସବୁ ଠିକ ଅଛି, ଆଉ ଟୋଟାଲ ଆତ୍ମାରେ। ତେଣୁ ପରୀକ୍ଷିତ କହୁଛନ୍ତି ମୋର ଇନ୍ଦ୍ରଙ୍କ ନିକଟରୁ, ଏ ଭଗବାନଙ୍କର ଇନ୍ଦ୍ରଙ୍କ ନିକଟରୁ କିଛି ପାଇବାକୁ ନାହିଁ। ଆଚ୍ଛା ଜଣେ ଜଣକୁ ମାରେ କାହିଁକି, କାଳେ ସୁଖଦେବ ଗୋସ୍ୱାମୀ କହିବେ ତୁମେ କ'ଣ ଭାବୁଛ କି ହିରଣ୍ୟାକ୍ଷ ହିରଣ୍ୟକଶିପୁ ବିଷ୍ଣୁଙ୍କୁ ବଦ୍ଧ କରିଦେବେ ସେଥିପାଇଁ ଭୟ କରି ତାଙ୍କୁ ମାରିଦେବେ। ପରୀକ୍ଷିତ କହୁଛନ୍ତି ନା ମୋର ଏ ସନ୍ଦେହ ବି ନାହିଁ, କାରଣ ମୁଁ ବି ବୁଝିପାରୁନି, ନୈବ ଅସୁରେଭ୍ୟ ବିଦ୍ୱେଷ ନ ଉଦ୍ବେଗ ଚ ଅଗୁଣସ୍ୟ ହି, ଜଣେ ଜଣକୁ ଦ୍ୱେଷ କରୁଛେ ଜଗତରେ କାହିଁକି, ଜଣକୁ ଜଣେ ଦ୍ୱେଷ କରୁଛି କାହିଁକି, ଭାଗବତରେ କହିଲ ନା ଭୟ ଦ୍ୱିତୀୟ ଅଭିନିବେଶ ସ୍ୟା, ଭୟ ଜଣଙ୍କର ଆସୁଛି, ଜଣେ ଜଣକୁ ଭୟ କରୁଛି ମାନେ ତାର ଦ୍ୱିତୀୟ ଅଭିନିବେଶ ଅଛି। ଦ୍ୱିତୀୟ ଅଭିନିବେଶ କ'ଣ, ତାକୁ ବିଦ୍ୱେଷ କରୁଛି, ବିଦ୍ୱେଷର କାରଣ ପଛରେ ରହିଛି ଭୟ, ଆରେ ଇଏ ମୋଠୁ ବଡ଼ ହେଇଯିବ କି, ଇଏ ମୋଠୁ ଧନର ଅଧିକା ହେଇଯିବ କି, ମୋଠୁ ଇଏ ଅଧିକ ସମ୍ମାନ ପାଇବ କି। ଏ ଜଗତରେ ଯିଏ ଯାହା ପଛରେ ବି ଲାଗିଛି, ଏ ପଲିଟିକ୍ସ କତୁରୁ ଆରମ୍ଭ କରି ଆପଣ ଯେଉଁଠିକି ନେବେ, ତା ପଛରେ ଜଣେ ଜଣଙ୍କ ପଛରେ ଲାଗୁଛି, ଜଣେ ଜଣଙ୍କୁ ବିଦ୍ୱେଷ କରୁଛି ତାର ପଛରେ, ଏ ଭୟ କରୁଛି ତା ପଛରେ କାରଣ, ଯେ ବିଦ୍ୱେଷର କାରଣ ହେଉଛି ଭୟ, ଅନ୍ୟ ଜଣଙ୍କୁ ଜଣେ ବିଦ୍ୱେଷ କରୁଛି ମାନେ ଅପୋଜିଂ କରି ତାକୁ ସପ୍ରେସ୍ କରିବା ପାଇଁ ଚାହୁଁଛି ମାନେ ତା ପଛରେ ହେଉଛି ଭୟ। ଭଗବାନଙ୍କର ତ ଦ୍ୱେଷ ନାହିଁ, ଏ ଭଗବାନଙ୍କର ଭୟ ନାହିଁ, କାହିଁ ଭୟ ନାହିଁ, ଅଗୁଣସ୍ୟ, ଅଗୁଣ ଶବ୍ଦ ଅର୍ଥ ନୁହେଁ ଯେ ଭଗବାନଙ୍କର ଗୁଣ ନାହିଁ, ଏ ଅର୍ଥ କିଏ କରିବା ଉଚିତ ନୁହେଁ, ମାନେ ଅଗୁଣସ୍ୟ ମାନେ ମାୟାର ଯେଉଁ ତିନି ଗୁଣ ଭଗବାନଙ୍କର ନାହିଁ, ସତ୍ତ୍ୱ ରଜ ତମ, ଏ ତିନି ଗୁଣ ଭିତରେ ଯିଏ ରହିଛି ସେ ନିଶ୍ଚିତ ଭାବରେ ଦ୍ୱେଷ କରିବ। ଅଗୁଣସ୍ୟ ଗୁଣାଧୀନ ପ୍ରୀତି ଦ୍ୱେଷ ଏବଂ ଇତିହାସ, ଯିଏ ଗୁଣର ଅଧୀନ ସେ ନିଶ୍ଚିତ ଜଣକୁ ଭଲ ପାଇବ ଆଉ ନିଶ୍ଚିତ ଜଣକୁ ବିରୋଧ କରିବ, ଦ୍ୱେଷ କରିବ, ଏଟା ସ୍ୱାଭାବିକ। ଆଉ ଏଇଥିପାଇଁ ଜଣେ ଜଗତରେ ପଶିଛନ୍ତି, ଆସିଛି ଜଗତକୁ। ଅର୍ଜୁନ ପ୍ରଶ୍ନ କରୁଛନ୍ତି ନା, ହେ ପ୍ରଭୁ ଜୀବ ଜଗତକୁ କାହିଁକି ଆସିଲା, ଆପଣ ଉତ୍ତର ଦିଅନ୍ତୁ କାହିଁକି ଜୀବ ଜଗତକୁ ଆସିଲା। ଭଗବାନ ଗୀତାରେ ଉତ୍ତର ଦେଉଛନ୍ତି ରାଗ ଦ୍ୱେଷ ବିମୁକ୍ତି ଇସୁ, ବହୁତ ସୁନ୍ଦର ଶ୍ଳୋକ, ସ୍ୱର୍ଗେ ଯାଆନ୍ତି ପରନ୍ତପ ଆରମ୍ଭଟା, ସୃଷ୍ଟି ଆରମ୍ଭରେ ଦ୍ୱନ୍ଦ୍ୱେ ମୋହନ ଭାବନା, ବହୁତ ସୁନ୍ଦର ଶ୍ଳୋକ, ଠିକ କେତେ ଜୀବ ଭାବେ ରହିଛି, ଲାଷ୍ଟ ହେଉଛି ସ୍ୱର୍ଗେ ଯାଆନ୍ତି ପରନ୍ତପ, ଇଚ୍ଛା ଦ୍ୱେଷ ସମୁତ୍ଥେନ ଦ୍ୱନ୍ଦ୍ୱେ ମୋହନ ଭାରତ ସର୍ବଭୂତାନି କନ୍ଦେୟ ସ୍ୱର୍ଗେ ଯାଆନ୍ତି ପରନ୍ତପ। ସର୍ବଭୂତାନି ସମ୍ମୋହ ସ୍ୱର୍ଗୀ ଯାଆନ୍ତି ପରନ୍ତପ। ଏ ସାଧାରଣ ଶ୍ଳୋକ ନାହିଁ, ବହୁତ ସୁନ୍ଦର ଶ୍ଳୋକ। ଅର୍ଜୁନ ପ୍ରଶ୍ନ ପଚାରିଛନ୍ତି, ପ୍ରଭୁ ଜୀବ ଏ ଜଗତକୁ କାହିଁକି ଆସିଛି? ଇଚ୍ଛା ଦ୍ୱେଷ ସମୁଦ୍ଧେନ, ତାର ଦ୍ୱେଷ ଆସିଛି। କେଉଁ କାହିଁକି ଦ୍ୱେଷ ଆସୁ? ଦ୍ୱନ୍ଦ୍ୱ ମୋହନ ଭାରତ, ଦ୍ୱନ୍ଦ୍ୱ ଆସୁଛି, ମୋହ ଆସୁଛି, ସୁଖ ଦୁଃଖ ଆସକ୍ତି, ଇଚ୍ଛା ଦ୍ୱେଷ। ଇଚ୍ଛା ମାନେ ଆସକ୍ତି କରେ, ଭଲ ପାଇବା, ଦ୍ୱେଷ କରିବା। ଜୀବ ଯେତେବେଳେ ତିନି ଗୁଣ ରହିବ, ତାର ରାଗ ଆସିବ, ଆସକ୍ତି ଆସିବ, ସେ ପର୍ଯ୍ୟନ୍ତ ସେ ଗୁଣ ଅଧୀନରେ ରହିବ। ଭଗବାନ ତ ଗୁଣ ଅଧୀନରେ ନାହାନ୍ତି, ସେ ଅଗୁଣ। ଆଉ ଗୁଣର ଉର୍ଦ୍ଧ୍ୱକୁ ଜଣେ ଗଲେ ତାର କାହାକୁ ଭଲ ପାଇବାର ନାହିଁ କି କାହାକୁ ଦ୍ୱେଷ କରିବାର ନାହିଁ, ସବୁବେଳେ ସମ ଅବସ୍ଥାରେ ରହିବ। ତେଣୁ ପରୀକ୍ଷିତ କହୁଛନ୍ତି, ଭଗବାନଙ୍କର ଇନ୍ଦ୍ରକୁ ଭୟ କରିବାର ନାହିଁ, ଏ ଇନ୍ଦ୍ରଙ୍କ ନିକଟକୁ ସ୍ୱାର୍ଥ ପାଇବାର ନାହିଁ, କିନ୍ତୁ ସେ କାହିଁକି ଇନ୍ଦ୍ରକୁ ପକ୍ଷପାତ କରି ଦୈତ୍ୟକୁ ବଦ୍ଧ କଲେ ମୁଁ ଜାଣିପାରୁନି। ବା ଭଗବାନଙ୍କର ଭୟ ବି ନାହିଁ, କାହିଁକି ସେ ଅଗୁଣ ଅସ୍ୟ, ସେ ତିନି ଗୁଣର ଉର୍ଦ୍ଧ୍ୱରେ। ଭୟ ତ ଏଇ ତିନି ଗୁଣ ଭିତରେ ନା, ଆଉ ସିଏ ଯିଏ ଭୟ କରେ ସିଏ ବଦ୍ଧ କରେ, ତେଣୁ ଭଗବାନ କାହିଁକି ହିରଣ୍ୟକ ସିଏ ବଦ୍ଧ କଲେ ମୁଁ କିଛି ବୁଝିପାରୁନି। ତୃତୀୟ ପ୍ରଶ୍ନ, କାରଣ ଭୟ ଭଗବାନଙ୍କର ଆଦୌ ହିଁ ନାହିଁ। ବହୁତ ଲୋକ କୁହନ୍ତି ଭଗବାନ ତ ଭୟ କରିକି ମଥୁରା ଛାଡ଼ିକି ପଳେଇଗଲେ, ଭଗବାନ ବି ଅସୁରମାନଙ୍କୁ ଭୟ କରୁଥିଲେ କୁହନ୍ତି ନା ଲୋକ। କିନ୍ତୁ ପ୍ରଥମ ସ୍କନ୍ଧରେ ସୁତ ଗୋସ୍ୱାମୀ ସନକାଦି ମୁନିମାନଙ୍କୁ ସୌନକ ମୁନି କହୁଛନ୍ତି, ମନେ ହୁଏ ଏ ଶ୍ଳୋକଟିକୁ, ଆପନ୍ନ ଆପନ ସଂସ୍କୃତି ଘୋରମ ଯତ୍ନାମ ବିବସ୍ୟ ଗୁଣମ ତତ୍ତ ସଦ୍ୟ ବିମୁଚତି ଯତ୍ ବିଭେତି ସ୍ୱୟଂ ଭୟମ। ସ୍ୱୟଂ ଭୟ କାହାକୁ ଭୟ କରେ ନା ଜଗତରେ? ବିଶ୍ୱନାଥ ଚକ୍ର ଠାକୁର ଲେଖିଛନ୍ତି, ସ୍ୱୟଂ ଭୟ ମାନେ ମହାକାଳ। ଏ ଜଗତରେ ଭୟର ଲାଷ୍ଟ ଇନଚାର୍ଜ ହେଉଛନ୍ତି ମହାକାଳ, ଯମରାଜଙ୍କ ଉପରେ ବି ମହାକାଳ। ମହାକାଳ ପ୍ରେରଣ କରନ୍ତି, କାଳ ପ୍ରେରଣ ଯମରାଜଙ୍କ ନିକଟକୁ, ମହାକାଳ ଶ୍ରେଷ୍ଠ। ତେଣୁ ବିଶ୍ୱନାଥ ଚକ୍ର ଠାକୁର ଲେଖୁଛନ୍ତି, ଆରେ ମହାକାଳ ଯେଉଁଠି ଭଗବାନଙ୍କର ନାମକୁ ହିଁ ଭୟ କରେ। କିଏ ଯଦି ଭଗବାନଙ୍କର ନାମ କରୁଛନ୍ତି ଭୟ କରନ୍ତି ନା, ଅଜାମିଲ ପ୍ରଭୁଙ୍କର ନାମ କଲେ ଦୂତମାନଙ୍କ କଥା କ'ଣ କହି। ଏଠି ତ ଚକ୍ରବାଦ ଲେଖୁଛନ୍ତି, ମହାକାଳ ଯମରାଜ ଯମରାଜଙ୍କର ଦୂତ ଆଉ ମୃତ୍ୟୁ ଏମାନଙ୍କ କଥା କ'ଣ କହିବା। ଏ ମହାକାଳ ତ ଇନଚାର୍ଜ, ଆଙ୍କ କଥା ଛାଡ଼ିଦିଅ, ଯମରାଜ ଯମରାଜଙ୍କର ଦୂତ ଆଉ ମୃତ୍ୟୁ ଏମାନଙ୍କ କଥା କ'ଣ କହିବା। ସ୍ୱୟଂ ମହାକାଳ ବି ଯତ୍ ବିଭେତି ସ୍ୱୟଂ ଭୟମ, ଯିଏ ପ୍ରଭୁଙ୍କର ଟିକେ ନାମ କରୁଛି। ଏଠି କହୁଛନ୍ତି, ଆପନ୍ନ ସଂସ୍କୃତି ଘୋରମ ଯଦନାମ ବିବୋଷ ଗୁଣମ, ଭଲ ଭାବରେ ନୁହେଁ, ବିବଶ ଅବସ୍ଥାରେ, ଅତି ସଙ୍କଟରେ ପଡ଼ିଛି, ସୁସ୍ଥ ଅବସ୍ଥାରେ କରିନି, ଠିକ୍ସେ ଉଚ୍ଚାରଣ କରିନି, ପୁଣି ବି ପ୍ରଭୁ ଅଜାମ୍ବିଲ ଭଳି ପ୍ରଭୁଙ୍କର ନାମ କରିଛି। ଚକ୍ରତା ଏଠି ଅଜାମ୍ବିଲ ଦେଇଛନ୍ତି, ମହାକାଳ ବି ତାଙ୍କୁ ଭୟ କରୁଛି। ତେଣୁ ଭଗବାନ ଯେ କାହିଁକି ଅସୁରଙ୍କୁ ଭୟ କରିବେ? କେହି ବି ଯଦି ପ୍ରଭୁଙ୍କର ନାମ କରୁଛି, ନିର୍ଭୀକ ହେବା ଦରକାର, ମୁଁ କିଭଳି ଜୀବନରେ ମୋ ଜୀବନକୁ ଅତିବାହିତ କରିବି, ମୁଁ କିଭଳି ବ୍ରହ୍ମଚାରୀ ରହିବି, ବା ମୁଁ କିଭଳି ଗୃହସ୍ଥ ହେବି, ବା ମୁଁ କିଭଳି ମୋ ପ୍ରଭୁ କିଭଳି ମୋର ଦାୟିତ୍ୱ ନେବେ ନା, କେବଳ ସରର କଥା କୁହାଯାଉନି, ପ୍ରଭୁଙ୍କର ନାମ କଲା ମାନେ ଜଣେ ଅଭୟ ହେଇଯିବ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ଭଗବାନଙ୍କର ନାମ କଲେ ଜଣେ ଅଭୟ ହେଇଯିବ। ଆଉ ପ୍ରଭୁ କାହିଁକି ଭୟ କରିବେ? ଯେ ଭୟ କାହାର ଅଛି? ଯେ ଆତ୍ମନିବେଦନ କରିନି ଆଜି ପର୍ଯ୍ୟନ୍ତ, ପ୍ରଭୁଙ୍କ ନିକଟରେ ନିଜକୁ ଶରଣାଗତ କରିନି, ତାର ଭୟ ଅଛି। ଯିଏ ଥରେ ମଥାକୁ ବିକି ଦେଇଛି ସେ କେବେ ପଛେଇବ ନା, ପାଦ ପଛକୁ ଆଣିବ ନା। ଦେଖିଛନ୍ତି ନା ଆପଣ କମାଣ୍ଡର ମାନଙ୍କୁ, ଏ ସୋଲଜର ମାନଙ୍କୁ, ଯେଉଁମାନେ କାଶ୍ମୀରରେ ରହିଛନ୍ତି, କ'ଣ ସେମାନଙ୍କୁ କୁହାଯାଏ? ଯେଉଁମାନେ ପୁରା ବାଉଣ୍ଡ୍ରି ପାଖରେ ରହିଛନ୍ତି, ବର୍ଡର ସିକ୍ୟୁରିଟି ମାନେ, ମଥା ବିକି ଦେଇଛନ୍ତି ନା ବରଫ। ଜଣେ CRPF ଲୋକଙ୍କୁ ପଚାରୁଥିଲି, ବରଫ ଯେତେବେଳେ -20 -30 ସେ ସମୟରେ ବି ସେମାନେ ସବୁ ଡ୍ରେସ୍ ପିନ୍ଧିକି ପୁରା ଠିଆ ହେଇଛନ୍ତି, ତାଙ୍କ ପାଇଁ ଖାଦ୍ୟ ଯାଉଛି, ଏ ହେଲିକପ୍ଟର ନେଇକି ଦେଇଆସୁଛି। ଭାରତବର୍ଷ ପାଇଁ ସେମାନେ ମଥା ବିକି ଦେଇଛନ୍ତି। ସେହିଭଳି ଯିଏ ଥରେ ପ୍ରଭୁଙ୍କ ଚରଣରେ, ଜଗନ୍ନାଥଙ୍କ ଚରଣରେ, କୃଷ୍ଣଙ୍କ ଚରଣରେ ଆତ୍ମନିବେଦନ କରିଛି, ଭାଇ କାହିଁ କରିବ? ତାର ତିନୋଟି ଗୁଣ ଆସିବ। ଭକ୍ତିମୟ ଠାକୁର କହିଲେ ନା,
ଆତ୍ମନିବେଦନ ତୋୟା ପାଦେ କରି, ଆତ୍ମନିବେଦନ ତୋୟା ପାଦେ କରି। হইনু পরম সুখী, হইনু পরম সুখী, আমার দুঃখ দূরে গেল চিন্তা ন রহিল, দুঃখে দূরে গেল চিন্তা ন রহিল, দুঃখ দূরে গেল চিন্তা ন রহিল, দুঃখ দূরে গেল চিন্তা ন রহিল, সবজি গে আনন্দ দেখি আমি, সবজি গে আনন্দ দেখি, আত্মনিবেদন তোয়া পদে করি, আত্মনিবেদন তোয়া পদে করি, হইনু পরম সুখী, হইনু পরম সুখী, দুঃখ দূরে গেল চিন্তা ন রহিল, দুঃখ দূরে গেল চিন্তা ন রহিল, আমি চৌদিকে আনন্দ দেখি প্রভু, চৌদিকে আনন্দ অশোক ভয় অমৃতর স্থল, অশোক ভয় অমৃতর স্থল, তোমার চরণ দয়া, তোমার চরণ দয়া, তাহাতে খন বিশ্রাম লভিয়া, তাহাতে খন তাহাতে খন বিশ্রাম লভিয়া, তাহাতে খন বিশ্রাম, আমি ছাড়িনু ভবের ভয় প্রভু, ছাড়িনু ভবের, আমি ছাড়িনু ভবের ভয়, আমি ছাড়িনু ভবের।
ভক্তগণ ঠাকুর বহুত সুন্দর কথা কইছেন, আর ভক্ত যেতবে আত্মনিবেদন করে দিয়ে, কোনসি বৈষ্ণব যদি মথার তিলক মারিছি আর গলার মাড়ি পিঁধিছি মানে, সে প্রথমে জাঁয়া দরকার মো মথা বিকি দিয়েছি কাহা নিকটরে, প্রথমে মোর গুরুদেব নিকটরে এবং ইষ্ট নিকটরে মথা বিকা হয়েছি। কিন্তু বহুত সুন্দর শব্দটি ভক্তিম ঠাকুর কুচেন, তাহাতে এখন বিশ্রাম লভিয়া, ভক্ত বিশ্রাম নেছি এই জগতের, সংসারে লোক বিশ্রাম নেছি কি, যেমতি লোক বহুত পরিশ্রম করে গলা পরে শোইগলে তো কেতে আরাম লাগে, আপনার ভক্ত কোন বিশ্রাম নেছি, ভক্ত তো অধিকা খটুছি, রাতে তিনটার উঠুছি পুণি সেবা বহুত পরিশ্রম করুছি নাম করুছি, না ভক্তর এটা বিশ্রাম, কি বিশ্রাম না, অনন্ত কোটি ব্রহ্মাণ্ড বুলি বুলি মায়ার সেবা কলা পরে আজ প্রভুঙ্ চরণরে সে আজ বিশ্রাম নেছি, এটা বিশ্রাম, আপনার বিশ্রাম নেই যে ভক্ত তার পিলা ছুঁয়া রোষেই করছি, তার পিলা ছুঁয়া ড্রেস পিঁধুছি, স্কুল কু পঠাউছি, তার তো বহুত কাম করিয়া পড়ছি, না এটা ভক্তি সম্বন্ধে, এটা মায়ার কার্য নয়, ভক্তি সম্বন্ধে যাহা কার্য করুছি এটা বিশ্রাম, প্রভুঙ্ চরণে সে রয়েছে, তাহাতে এখন বিশ্রাম লভিয়া, এটা বিশ্রাম নেছে, আমি মায়া নিকটর পুরা ত্যাগ করি বর্তমান প্রভুঙ্ চরণে রয়েছে, অনন্ত কোটি ব্রহ্মাণ্ড বুলি বুলি মায়া সহ সংঘর্ষ করি করি বর্তমান প্রভুঙ্ চরণে আমি আসি পৌঁছে যাইছে, এটা বিশ্রাম আমার, আর বিশ্রাম নেই গেলে প্রভুঙ্ চরণে যেভাবে এসি ঘরে পশিলাম মানে থা লাগুছি, ঘরে আসিকি পঞ্চিলা মানে স্ত্রী আমার ভোজন রখিছি, পুয়া আসি গুলগুল কথা কুচি দুঃখ বুলি যাচ্ছে না, সেভাবে মায়ার যন্তার আমি পশি পশি তাহলে প্রভুঙ্ চরণের শরণ নিয়ে যাচ্ছে, তিনোটি গুণ প্রভুঙ্ চরণের কোণ অশোক শোক রহব না, আরে আপনার শোক না যে ভক্ত তো বহু দুঃখ রয়েছে, ভক্ত দুঃখ তার মায়া দুঃখ নয়, মোর ভজন কাহিকি হয়ে পারু না, এই দুঃখী দেখা যায় জগতের, সবচেয়ে তো বড় দুঃখী লে গোপী মানে কি এভাবে দুঃখী অছি যে ভোজন বি করতে না,
ନିଜର ଦେହ କାର୍ଯ୍ୟ ବି କରନ୍ତି ନା, ବାହ୍ୟ ଦୃଷ୍ଟିରେ ତାଙ୍କୁ ଦୁଃଖୀ ବୋଲି କୁହାଯିବ, କିନ୍ତୁ ସର୍ବଶ୍ରେଷ୍ଠ ଭକ୍ତ, ଭକ୍ତ ଯେଉଁ ଦୁଃଖ ପାଉଛି, ମୋର ଭଜନ ହେଉନି, ମୁଁ ପ୍ରଭୁଙ୍କ ଶରଣରେ ଯାଇପାରୁନି, ମୁଁ ସାଧୁଗୁରୁଙ୍କର ଆଶ୍ରୟ ଠିକ୍ସେ ନେଇପାରୁନି, ଏଇଟା ତାର ଦୁଃଖ, ଏଇଟା ମାୟାର ଦୁଃଖ ନାହିଁ, ଏଇଟା ମାୟାର ଦୁଃଖ ନାହିଁ। ମାୟାର ଯେଉଁ ସମୟରେ ଜଣେ ଭଗବାନଙ୍କର ଶରଣାଙ୍ଗତ ହେଲା, ମାୟାର କୌଣସି ଅଧିକାର ନାହିଁ ତା ଉପରେ ଚାପକୁ ପ୍ରହାର କରିବ। ମାୟାର କୌଣସି ଅଧିକାର ନାହିଁ ଭକ୍ତ ଉପରେ, କୌଣସି ଅଧିକାର ନାହିଁ। ତେଣୁ ଭକ୍ତ ଯାହା ଦୁଃଖ ସୁଖ ପାଉଛି ତାହା ହେଉଛି ଭକ୍ତ, ଭକ୍ତି, ଭଗବାନ, ତିନି ଜଣଙ୍କ ନିକଟରେ ଭକ୍ତର ଅପରାଧ ରହୁଛି। ଆମେ ନିଶ୍ଚିତ ଭାବରେ ଭକ୍ତ ନିକଟରେ ଅପରାଧ କରୁଛେ, ବା ଭକ୍ତି ନିକଟରେ ଅପରାଧ କରୁଛେ, ବା ଭଗବାନଙ୍କ ନିକଟରେ ଅପରାଧ କରୁଛେ, ତାର ପରିଣାମ ସ୍ୱରୂପ ଆମେ ଦୁଃଖ ପାଉଛେ। କିନ୍ତୁ ମାୟା ଆମକୁ ଲାତ ଦେବାର ଅଧିକାର ନାହିଁ। ଇ ସିଦ୍ଧାନ୍ତ ଆଚାର୍ଯ୍ୟମାନେ ଯେତେବେଳେ ଦଶମ ସ୍କନ୍ଧରେ ବ୍ରହ୍ମାସ୍ତୁତି ଶୁଣିବେ ଆପଣ, ସ୍ପଷ୍ଟ ସବୁ ଗୋସ୍ୱାମୀମାନେ ସିଦ୍ଧାନ୍ତ ଦେଉଛନ୍ତି, ମାୟାର କୌଣସି ଅଧିକାର ନାହିଁ, ଏପରିକି କନିଷ୍ଠ ଭକ୍ତ କଥା କହୁଛନ୍ତି। ଯେତେବେଳେ ମାଳତୀ କଲ୍ୟାଣ ପ୍ରଭୁଙ୍କର ନାମ କୀର୍ତ୍ତନ ଆରମ୍ଭ କଲା, ମାୟାର ଜନ୍ତା ଭିତରୁ ସେ ଉଦ୍ଧାର ପାଇଲା, ଏ ସିଦ୍ଧାନ୍ତ। କିନ୍ତୁ ଏ ସିଦ୍ଧାନ୍ତକୁ ନ ଜାଣିଲେ ତ ଜଣେ କହିବ ମୁଁ କ'ଣ ଭକ୍ତି କରୁଛି, ମୁଁ କ'ଣ ଦୁଃଖ ପାଉଛି, ମୁଁ ତ ଏହା କରୁଛି, ମୁଁ ଏତେଦିନ ଆଶ୍ରମ ବାସ କରିଛି, ମୋର କ'ଣ ଲାଭ ହେଲା, ବା ମୁଁ ଏତେଦିନ ହରେ କୃଷ୍ଣ ମହାମନ୍ତ୍ର ଜପ କରିଛି, ମୋର କ'ଣ ଲାଭ ହେଲା, କ'ଣ ଲାଭ ନ ହେଇଛି ସେ ଜାଣିପାରିବ। ଅଶୋକ ଶୋକ ଆସିବନି, ଆଉ ଅଭୟ ସେ କେବେ ଭୟ କରିବ ନା, ଭକ୍ତ ନିର୍ଭୀକ ହେଇଯିବ। ଆଉ ଅମୃତ ଶୋକଟାକୁ ଜଣେ ଭୁଲିବ କିଭଳି, ଆନନ୍ଦ ପାଇଲେ ନା, ଭଗବାନଙ୍କ ଚରଣରେ ଜଣେ ଶରଣ ଗଲା ମାନେ ଆନନ୍ଦ ଆସିବ। ଗୋସ୍ୱାମୀମାନେ ଆମର ସିଧା ହିଁ ଟିକାରେ କହୁଛନ୍ତି, ଭକ୍ତି ମାର୍ଗ ଏଭଳି ଯେ ସାଧନ ଅବସ୍ଥା ଆଉ ସିଦ୍ଧ ଅବସ୍ଥା ଦୁଇଟି ଅବସ୍ଥା ହେଉଛି ଆନନ୍ଦ। ଆପଣ ଦେଖନ୍ତୁ ଏ ଜଗତରେ ଯେତେ ଜଣେ ବଡ଼ ଲୋକ ହେବି ଯାହା ଆନନ୍ଦ ପାଉଛି, ଜଣେ ଯେତେ ସିଏ କଷ୍ଟରେ ଥିଲେ ବି ଜଣେ ଭକ୍ତ ଦିନକୁ ଷୋଳମାଳା ଜପ କଲା ପରେ ଯଦି ତୁଳନା କରିବେ, ତାର ଆନନ୍ଦ ଜଗତର ଯେତେ ଲୋକ ଅଛନ୍ତି ତା ଆନନ୍ଦଠୁ ବଡ଼ ନିଶ୍ଚିତ। କିନ୍ତୁ ଆମେ ଜାଣିପାରୁନୁ ଭାଇ, ଟାଟା ବିର୍ଲା ଡାଲମିଆ ବା ଯିଏ ବି ଯେତେ ବଡ଼ ବଡ଼ କମ୍ପାନୀ ଲୋକ ଅଛନ୍ତି, ଯାହା ବି ଖାଉଛନ୍ତି, ଯାହା ବି ଭୋଗ କରୁଛନ୍ତି, ତାଙ୍କ ହିସାବକୁ ଯଦି ଗୋଟେ ଦିନରେ ନିଆଯାଏ, ଆଉ ଗୋଟେ ଭକ୍ତର ଷୋଳମାଳା ଜପ କରିବ, ସେ ମାନେ ଠିକ୍ ସେ ଧ୍ୟାନରେ ନ କରିବି, ଆବେଶରେ ନ କରିବି, ଟାଣି ଘୋଷାରି ହେଇକି ଯେମିତି କରୁ ହିଁ, କେବଳ ଭଗବାନଙ୍କୁ ଦର୍ଶନ କରିକି ବି ଯେଉଁ ଗୋଟେ ମିନିଟ୍ ଆନନ୍ଦ ପାଉଛି, ସେ ଆନନ୍ଦ କର୍ମୀ ଜୀବନର ଶହେ ବର୍ଷର ଆନନ୍ଦଠୁ କୋଟି କୋଟି ଗୁଣ, କୋଟି କୋଟି ଗୁଣ। ଏଇଟା ଜାଣିବା ଦରକାର ଭକ୍ତ। ଭକ୍ତିରେ ଗୁରୁଦେବ ସାହେବ କୁହନ୍ତି, ଭକ୍ତିରେ କେତେବେଳେ ନିରାଶ ନାହିଁ, ଉତ୍ସାହ ହେଉଛି ଭକ୍ତିର ସମ୍ପତ୍ତି। ନିରାଶ ମୋତେ କୃଷ୍ଣ ମିଳିବେନି, ମୁଁ ଭକ୍ତ ହେବି ନା, ଏ ଗୋସ୍ୱାମୀମାନଙ୍କର ମତ ବାସ୍ତବିକ। ତେଣୁ ଇଏ କହୁଛନ୍ତି ପରୀକ୍ଷିତ ମହାରାଜଙ୍କ ପ୍ରସଙ୍ଗରେ ମୁଁ କହୁଥିଲି ଯେ ଭଗବାନ ଜଣେ ଭୟ କଲେ ହିଁ ସେ କାହାକୁ ଦ୍ୱେଷ କରିବ। ଭଗବାନ ତ ଅସୁରଙ୍କ ପ୍ରତି ଭୟ ନାହିଁ, କାରଣ ସେ ଅଗୁଣ, ତାଙ୍କର ପ୍ରାକୃତ ଗୁଣ ନାହିଁ, କାରଣ ପ୍ରାକୃତ ଗୁଣ ଥିଲେ ହିଁ ପ୍ରାକୃତ ଗୁଣର କାମ ହେଲା କାହାକୁ ଭଲ ପାଇବା, କାହାକୁ ଦ୍ୱେଷ କରିବା, ବାସ୍। ଭଗବାନ କାହିଁକି ଦୋଷ କରିବେ? ତ ମୁଁ କିଛି ବୁଝିପାରୁନି, ଭଗବାନ କାହିଁକି ଇନ୍ଦ୍ରଙ୍କୁ ପକ୍ଷପାତ କରି ଅସୁରମାନଙ୍କୁ ବଧ କଲେ? ବର୍ତ୍ତମାନ ତୃତୀୟ ଶ୍ଳୋକରେ ତାଙ୍କର ଶେଷ ଶ୍ଳୋକ, ହେ ଗୁରୁଦେବ ବହୁତ ସୁନ୍ଦର ଭାବରେ କହୁଛନ୍ତି ଭାଗବତରେ, ସବୁ ପ୍ରଶ୍ନକୁ ଭାବିବା ନା ଯେ ପରୀକ୍ଷିତ ମହାରାଜଙ୍କର ସନ୍ଦେହ ବୋଲି, ପରୀକ୍ଷିତ ମହାରାଜଙ୍କର ସନ୍ଦେହ ନୁହେଁ। ପରୀକ୍ଷିତ ମହାରାଜ ବହୁତ ବହୁତ ପ୍ରଶ୍ନ ପଚାରିଛନ୍ତି ଶ୍ରୋତାମାନଙ୍କ ପାଇଁ, ଏଇଠି କହୁଛନ୍ତି, ଇତିନ ସୁମହାଭାଗ ନାରାୟଣ ଗୁଣାନ୍ ପ୍ରତି ସଂଶୟ ସୁମହାନ୍ ଜାତ ତତ୍ ଭାବନା ଛେ ତୁମ ଅହର୍ତ୍ତ। ହେ ଗୁରୁଦେବ ମୋର ଗୋଟିଏ ବହୁତ ବଡ଼ ସନ୍ଦେହ ଆସିଛି, ଏଠି କହୁଛନ୍ତି ସଂଶୟ ସୁମହାନ୍ ଜାତ, ଗୋଟେ ସାଧାରଣ ସଂଶୟ ନାହିଁ, କାରଣ ଭଗବାନଙ୍କର ଗୁଣ ପ୍ରତି ମୋର ସନ୍ଦେହ ଆସିଛି। ଭଗବାନଙ୍କର କେଉଁ ଗୁଣ? ଯେଉଁ ତିନୋଟି ଗୁଣ, ସମ, ସୃହୃତ୍, ଆଉ କ'ଣ, ପ୍ରିୟ, ଏଇ ତିନୋଟି ଗୁଣ ପ୍ରତି ମୋର ସନ୍ଦେହ ଆସିଛି। ନା ଭଗବାନ ସମ ହେଇକି କାହିଁକି ବିଷମ ହେଲେ, ଭଗବାନ ପ୍ରିୟ ହେଇ କାହିଁକି ଅସୁରଙ୍କର ଅପ୍ରିୟତା ଆଚରଣ କଲେ, ଏବଂ ଭଗବାନ ସୃହୃତ୍ ହେଇକି କାହିଁକି ଅସୁରଙ୍କୁ ଦ୍ୱେଷ କଲେ? ଇତି ନ, ନ ଶବ୍ଦ ଅଛି, ନ ଶବ୍ଦ ଅର୍ଥ ବହୁ ବଚନରେ ଲାଗେ, ମୋର କେବଳ ସନ୍ଦେହ ନାହିଁ, ସମସ୍ତଙ୍କର, ଆମର ଯେତେ ଶ୍ରୋତା ଅଛି ସମସ୍ତ ଶ୍ରୋତାମାନଙ୍କର ଆମର ସନ୍ଦେହ କି ନାରାୟଣ ଗୁଣ ପ୍ରତି, ନାରାୟଣଙ୍କର ଏଇ ତିନୋଟି ଗୁଣ ପ୍ରତି ଆମର ସନ୍ଦେହ ଆସିଛି, ତେଣୁ ଆପଣ କୃପା କରି ଏ ସଂଶୟକୁ ଛେଦନ କରନ୍ତୁ। ବର୍ତ୍ତମାନ ପରୀକ୍ଷିତଙ୍କର ପ୍ରଶ୍ନ ସରିଗଲେ, ଏଇ ପ୍ରଶ୍ନ ଉପରେ ପ୍ରହ୍ଲାଦ ମହାରାଜଙ୍କ ଚରିତ ଆସିଛି। ପରୀକ୍ଷିତଙ୍କର ପ୍ରଶ୍ନକୁ ଆପଣ ଭଲ ଭାବେ ମନେ ରଖିଥିବେ। ଶ୍ରୀ ଋଷି ଉବାଚ ସୁଖଦେବ ଗୋସ୍ୱାମୀ ପ୍ରବଚନ ଆରମ୍ଭ କଲେ, ସାଧୁ କୃଷ୍ଣ ମହାରାଜ ହରେଶ୍ଚରିତ ଅଦ୍ଭୁତମ ଯଦ ଭଗବତ ଯଦ ଭାଗବତ ମହାତ୍ମମ ଭଗବତ ଭକ୍ତି ବର୍ଦ୍ଧନମ ଗୀୟତେ ପରମମ ପୁଣ୍ୟମ ଋଷି ଭି ନାରଦାଦି ଭି ନତ୍ୱା କୃଷ୍ଣାୟ ମୁନୟେ କଥୟସ୍ୟ ହରେ କଥାମ। ଦୁଇଟି ଶ୍ଳୋକ ଏକା ସାଙ୍ଗରେ ଅନ୍ୱୟ କରିଛନ୍ତି ସୁଖଦେବ ଗୋସ୍ୱାମୀ। ବହୁତ ସୁନ୍ଦର ଆଗେ କହିଛନ୍ତି, ସାଧୁ କୃଷ୍ଣ ମହାରାଜ, ହେ ମହାରାଜ, ଯେଭଳି ସେ ସମ୍ବୋଧନ କରିଥିଲେ ବ୍ରହ୍ମନ୍, ଏ ତାଙ୍କୁ ସେଇଭଳି ସମ୍ବୋଧନ କରୁଛନ୍ତି। ମହାରାଜ ପରୀକ୍ଷିତ ମହାରାଜ ନଥିଲେ, ଜନ୍ମଜୟ ମହାରାଜ ଥିଲେ। ଆରେ ମହାରାଜ ସିଏ ଯିଏ ପ୍ରେମର ସମ୍ପତ୍ତି, ପ୍ରେମ ଯାହାର ସମ୍ପତ୍ତି ସିଏ ମହାରାଜ। ଭକ୍ତି ମହାରାଜ, ମହାରାଜ ତ ସାଧାରଣ ଆମର ସନ୍ନ୍ୟାସ ଦଣ୍ଡ ଧରିଲେ ଆମର ମହାରାଜ ହୁଅନ୍ତି। ମହାପ୍ରଭୁ ଯେତେବେଳେ ଶଚୀ ମାତାଙ୍କୁ ଭେଟି ନାହାନ୍ତି, ନା ଜଗଦାନନ୍ଦ ପଣ୍ଡିତ ଭାବରେ ଖବର ଦେଉଛନ୍ତି ପୁରୀରୁ, ପଣ୍ଡିତ ଜଗଦାନନ୍ଦ ତୁମେ ଯିବ ମାଙ୍କୁ କହିବ ମୁଁ ଯେଉଁ ସନ୍ନ୍ୟାସ ନେଇଛି ବାତୁଳରେ ନେଇଛି। କାରଣ ଲୋକ ମହାରାଜ ହୁଅନ୍ତି, ସନ୍ନ୍ୟାସ ହୁଅନ୍ତି କେମିତି ପାଇଁ, କେମିତି ପାଇଁ ଜଣେ ସନ୍ନ୍ୟାସ ହୁଏ? ସନ୍ନ୍ୟାସ ମାନେ ନିରନ୍ତର ହରିଭଜନର ନାମ ହେଉଛି ସନ୍ନ୍ୟାସ। ସନ୍ନ୍ୟାସ ମାନେ କୌଣସି ମେଟେରିଆଲ ଆଫେୟାର ସେ ଇନଭଲ୍ଭ ହେବେ ନା, ଭୌତିକ କାର୍ଯ୍ୟରେ ପୁରା ବିରତ, ସମ୍ୟକ ନାଶ, କେବଳ ପ୍ରେମ ପ୍ରାପ୍ତି ପାଇଁ ଜୀବନର ସବୁ କାୟ ମନ ବାକ୍ୟରେ ସମସ୍ତ ଶକ୍ତିକୁ ଅର୍ପଣ କରିବେ, ଇଏ ହେଉଛି ସନ୍ନ୍ୟାସ। ମହାପ୍ରଭୁ ଖବର ଦେଉଛନ୍ତି, ସନ୍ନ୍ୟାସୀର କିବା କାଜ ପ୍ରେମ ମୋର ଧନ, ସନ୍ନ୍ୟାସ କାଲତେ ମୋର ଛନ୍ନ ହେଲା ମନ। ମାଙ୍କୁ ଯାଇ ଜଗଦାନନ୍ଦ ପଣ୍ଡିତ କହିବ ମୁଁ ମାଙ୍କର ତ କିଛି ସେବା କରିପାରିଲିନି, ଭାଇ ବି ମୋର ସନ୍ନ୍ୟାସ ହେଇ ପଳେଇଗଲେ, ମୁଁ ତ ଗୋଟିଏ ପୁତ୍ର, ବାବା ବି ଘରେ ନାହାନ୍ତି, ମାଙ୍କୁ କହିବେ ମୋତେ ଟିକେ କ୍ଷମା କରିଦେବେ ନା କାହିଁକି ନା। ଲୋକ ସନ୍ନ୍ୟାସ ନିଅନ୍ତି ପ୍ରେମ ପାଇବା ପାଇଁ, ସନ୍ନ୍ୟାସୀର କିବା କାଜ ପ୍ରେମ ମୋର ଧନ, ପ୍ରେମ ମୋର ନିଜ ସମ୍ପତ୍ତି। କାରଣ ସନ୍ନ୍ୟାସୀର ନିଜ ସମ୍ପତ୍ତି ପ୍ରେମ ନୁହେଁ, ସେ ଭଗବାନଙ୍କ ନିକଟରୁ, ଭକ୍ତଦେବୀଙ୍କ ନିକଟରୁ ପ୍ରେମ ପ୍ରାପ୍ତ ହବ ନା। ଆଉ ମହାପ୍ରଭୁ ତ ସ୍ୱୟଂ ଭକ୍ତି ଭଣ୍ଡାରର ମାଲିକ, ମହାପ୍ରଭୁ କହୁଛନ୍ତି ପ୍ରେମ ମୋର ନିଜ ଧନ, ସନ୍ନ୍ୟାସୀର କିବା କାଜ ପ୍ରେମ ମୋର ଧନ। ତେଣୁ ଜଗଦାନନ୍ଦ ପଣ୍ଡିତ କହୁଛନ୍ତି ପ୍ରେମ ତୁମର ଧନ, ତୁମେ କାହିଁକି ସନ୍ନ୍ୟାସ ନେଲ କାଟୁଆକୁ ଯାଇ, କାହିଁକି ଆମକୁ କନ୍ଦେଇଲ ନା, ସନ୍ନ୍ୟାସୀ କାଳତେ ମୋର ଛନ୍ନ ହେଲା ମନ। ମୁଁ ତାହେଲେ ସନ୍ନ୍ୟାସ ଏ ସମୟ ଆସିଲା, କାଳ ମୋର ମନକୁ ଛନ୍ନ କରିଦେଲା, ମୁଁ ଜାଣିପାରିଲିନି ମୁଁ କାହିଁକି ସନ୍ନ୍ୟାସ ନେଲି, ମାଙ୍କୁ ଏ ଖବରଟା ଦେବ। ବାସ୍ତବିକ ମହାପ୍ରଭୁ ଜାଣନ୍ତି, ମାଙ୍କୁ ପ୍ରବୋଧନ ଦେବା ପାଇଁ ଏ କଥା ହିଁ କହୁଛନ୍ତି। କହୁଛନ୍ତି ସାଧୁ ପୃଷ୍ଠ ମହାରାଜ ହେ ପ୍ରେମ ସମ୍ପତ୍ତିର ମାଲିକ ପରୀକ୍ଷିତ, ଏଠି ଦୁଇଟି କଥା କହିଛନ୍ତି, ଭକ୍ତ ଚରିତ୍ର ଗୁଣ ଆଉ ଭଗବାନଙ୍କ ଚରିତ୍ର ଗୁଣ। ହରେ ଚରିତ ଅଦ୍ଭୁତମ, ହରେ ଚରିତ ଅଦ୍ଭୁତମ, ହରିଙ୍କର ଚରିତ ଅଦ୍ଭୁତମ। ଅଦ୍ଭୁତ ଶବ୍ଦ ଅର୍ଥ ଆଶ୍ଚର୍ଯ୍ୟମୟ ନୁହେଁ, ସ୍ୱାମୀପଦ ଏବଂ ଚକ୍ରପଦ ଅର୍ଥ କରିଛନ୍ତି ଅଦ୍ଭୁତ ଶବ୍ଦ ଅର୍ଥ ସର୍ବପୁରୁଷାର୍ଥ ପ୍ରଦ୍ୱିତୀୟ ଆଶ୍ଚର୍ଯ୍ୟଭୂତମ। ଆଶ୍ଚର୍ଯ୍ୟ କେଉଁଥିପାଇଁ ନା, ହରି କଥା ହିଁ ସବୁ ସାଧନ, ଯେତେ ଭିନ୍ନ ଭିନ୍ନ ସାଧନ କରି ଜଣେ ପାଞ୍ଚଟି ପୁରୁଷାର୍ଥ ପାଇବ, ଧର୍ମ ଅର୍ଥ କାମ ମୋକ୍ଷ ଆଉ ଭକ୍ତି, ଏହା ପାଇଁ ଯେତେ ସାଧନ ଅଛି, ଭିନ୍ନ ଭିନ୍ନ ସାଧନ ଅଛି, ଏଇ ସବୁ ସାଧନଟା କେବଳ ହରି କଥା ରଖାହେଇଛି। ଜଣେ ଯଦି ଭାଗବତ କେବଳ ଶୁଣେ ତାର କାମନା ବି ପୂର୍ଣ୍ଣ ହବ, ଭାଗବତର ମହାତ୍ମ୍ୟ ଅଛି ନା, ପ୍ରତି ଚରିତ ଶେଷରେ ଦିଆଯାଇଛି। ଯେଭଳି ପ୍ରହ୍ଲାଦ ଚରିତ ଜଣେ ଶ୍ରବଣ କଲେ ସେ ବୈକୁଣ୍ଠକୁ ଯିବ, ଧ୍ରୁବ ଚରିତ ଜଣେ ଶ୍ରବଣ କଲେ ସେ ସମ୍ପତ୍ତି ପ୍ରାପ୍ତ ହବ, ରାଜସ୍ୱୀ ପ୍ରାପ୍ତ ହବ, ବୈକୁଣ୍ଠକୁ ଯିବ, ସବୁ ଚରିତ୍ରରେ କିଭଳି ପୁତ୍ର ପ୍ରାପ୍ତ ହବ, ଯେଉଁମାନେ ପୁତ୍ର ପାଇବା ପାଇଁ ଚାହୁଁଛନ୍ତି ତାର ଉପାୟ ଭାଗବତରେ ଦିଆଯାଇଛି, ସବ ଦିଆଯାଇଛି, କାମନା କିଭଳି ପୂର୍ତ୍ତି ହବ। କିନ୍ତୁ ଅନ୍ତିମ ଜିନିଷ କୃଷ୍ଣ ପ୍ରେମ, ତା ହିଁ ଭାଗବତରେ ଦେଇଛନ୍ତି। ତେଣୁ ସେ କହୁଛନ୍ତି ସାଧକୃଷ୍ଣ ମହାଭାଗ ହରେ ଚରିତ ଅଦ୍ଭୁତମ। ହରିଙ୍କର ଦୁଇଟା ଜିନିଷ, ହରି କଥା ହରିଙ୍କର ଚରିତରେ ଅଦ୍ଭୁତ ଅଛି, କାରଣ ସର୍ବପୁରୁଷାର୍ଥ, ଆଉ ଦ୍ୱିତୀୟ ହେଉଛି ପୁଣ୍ୟମ ପରମ ପୁଣ୍ୟମ। ଯେତେ ପୁଣ୍ୟ ଅଛି ଲୋକ ପୁଣ୍ୟ କାହିଁ କରେ, ପୁଣ୍ୟ କରେ ପାପ ଆଚରଣ କରୁଛି ନା, ତେଣୁ ପାପଟା ବିଦୂରିତ ହେଇଯାଏ କେବଳ ହରି କଥାର। ଯଦି ଜଣେ କେବଳ ଜଣେ ହରି କଥା କହେ ଶୁଣେ ଆଉ କିଛି ସାଧନ କରିପାରୁନି, ତାର ପାପ କେବେ ରହିବ ନା। ଏଠି କହୁଛନ୍ତି ସର୍ବପାପ ନାଶନ। ତେଣୁ ହରିଙ୍କର ଚରିତ, ସୁଖଦେବ ଗୋସ୍ୱାମୀ କହୁଛନ୍ତି ହେ ପରୀକ୍ଷିତ, ହରିଙ୍କର ଚରିତର ମହାତ୍ମା ହେଲା କଣ, ସବୁ ପୁରୁଷାର୍ଥ ପ୍ରଦାନ କରିବେ ଏବଂ ପାପ ନାଶନ। କିନ୍ତୁ ଭକ୍ତ ଚରିତ ଏଠି କହୁଛନ୍ତି ଯତ୍ ଭାଗବତ ମହାତ୍ମ୍ୟ ଭଗବତ ଭକ୍ତି ବର୍ଦ୍ଧନ। କିନ୍ତୁ ଭଗବତ ଭକ୍ତିଟାକୁ କିଏ ବୃଦ୍ଧି କରିବେ, ଆପଣ କହିବେ କଣ ହରିଙ୍କର ଚରିତ ଭକ୍ତି ବୃଦ୍ଧି କରିବେ ନା, କରିବେ ସିଦ୍ଧ ଭକ୍ତମାନଙ୍କ ପାଇଁ। ଯେଭଳି ସ୍ୱତନ୍ତ୍ର ଭାବରେ କୃଷ୍ଣଙ୍କର ରୂପର ବର୍ଣ୍ଣନା, କୃଷ୍ଣଙ୍କର ବଂଶୀର ବର୍ଣ୍ଣନା, କୃଷ୍ଣଙ୍କର ଲୀଳାର ବର୍ଣ୍ଣନା, ଯେଉଁଠି ସ୍ୱତନ୍ତ୍ର ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାର ପ୍ରାଧାନ୍ୟ ଅଛି, ସେଇଟା ସିଦ୍ଧ ଭକ୍ତମାନଙ୍କ ପାଇଁ। କିନ୍ତୁ ସାଧବ ଭକ୍ତମାନଙ୍କ ପାଇଁ ନିହାତି ଆବଶ୍ୟକ। ମହାପ୍ରଭୁ ନିଜେ ଦୀର୍ଘ 18 ବର୍ଷ କାଳ ମହାପ୍ରଭୁ ପୁରୀ ରହିଛନ୍ତି, କେବଳ 2 ଚରିତ ଶୁଣିଛନ୍ତି ଗଦାଧର ପଣ୍ଡିତଙ୍କ ମୁଖରୁ, ଧ୍ରୁବ ଆଉ ପ୍ରହ୍ଲାଦ। ପ୍ରତିଦିନ ପ୍ରତିଦିନ ଏଠି କହୁଛନ୍ତି ଯତ୍ ଭାଗବତ ମହାତ୍ମ୍ୟ, ଭାଗବତ ଅର୍ଥ ଏଠି ଭାଗବତସ୍ୟ ପ୍ରହ୍ଲାଦସ୍ୟ, ଭକ୍ତର ମହାତ୍ମ୍ୟ ଭଗବତ ଭକ୍ତି ବର୍ଦ୍ଧନ। ଭଗବାନ ଭଗବାନଙ୍କର ଭକ୍ତର ଚରିତ ଶୁଣିଲେ 3 ଲାଭ, କ'ଣ କ'ଣ ଲାଭ ନା, ଭଗବାନଙ୍କର ପ୍ରତି ଭକ୍ତି ବଢ଼ିବ, ଭକ୍ତ ପ୍ରତି ଭକ୍ତି ବଢ଼ିବ, ଆଉ ଭକ୍ତି ପ୍ରତି ହିଁ ଭକ୍ତି ବଢ଼ିବ, 3 ଲାଭ। ସେଥିପାଇଁ ଏଠି କହୁଛନ୍ତି ଯତ୍ ଭାଗବତ ମହାତ୍ମ୍ୟ ଭଗବତ ଭକ୍ତି ବର୍ଦ୍ଧକମ୍। ସେଥିପାଇଁ ଭଗବାନଙ୍କର ବିଶେଷ କରି ମହାପ୍ରଭୁଙ୍କର କଳିଯୁଗରେ ସବୁଠୁ ବଡ଼ କୃପା, ଆଉ ପ୍ରଭୁପାଦ ମହାପ୍ରଭୁଙ୍କର ଯାହା କୁହନ୍ତି ଗୁରୁଦେବ କୁହନ୍ତି ମହାପ୍ରଭୁଙ୍କ ଦ୍ୱାରା ପ୍ରେରିତ ହେଇକି ଆସିଛନ୍ତି ସତ୍ୟାବେଶ ଅବତାର, ଆମ ପାଇଁ 2 ସବୁଠୁ ବଡ଼ ସାଧନ ରଖିଛନ୍ତି ଭାଗବତ ପ୍ରଭୁପାଦ। ଏ ସବୁବେଳେ ପ୍ରଭୁପାଦ କହୁଥିଲେ ଯେ ଆମର ଭାଗବତ ପାଠ ମନ୍ଦିରରେ, ଆଉ ଭକ୍ତ ଆଉ ଭାଗବତ ଏ 2 ହେଉଛି ମହାପ୍ରଭୁଙ୍କର ସବୁଠୁ ବଡ଼ କୃପା ପ୍ରଭୁପାଦଜୀ ମହାରାଜ ଆମକୁ ଦେଇଛନ୍ତି, କାରଣ ଇଏ ହେଉଛି ଭକ୍ତି ବର୍ଦ୍ଧକମ୍। ସାଧାରଣ ଲୋକ ଯେଉଁ ଭକ୍ତି କରୁଛି, ଆମେ ଯାଉଛେ, ମୁଁ ବହୁତ ସମୟରେ ମନ୍ଦିରରେ ଲୋକମାନଙ୍କୁ ଦେଖେ, ଲୋକମାନେ ତ ବହୁତ କାନ୍ଦୁଛନ୍ତି ଜଗନ୍ନାଥଙ୍କ ଆଗରେ, ବହୁତ ତାଙ୍କର ଅଛି ଭକ୍ତି, ସେଗୁଡ଼ିକ ସବୁ ସକାମ ଭକ୍ତି। ସେମାନେ ଯେଉଁ ଭକ୍ତି ଆଚରଣ କରୁଛନ୍ତି, ଯାହା କୁହନ୍ତି ନିଜ କାମନା ପାଇଁ ଭଗବାନଙ୍କୁ ଦାସ କରିବା ପାଇଁ ଚାହୁଁଛନ୍ତି, ପ୍ରଭୁ ତୁମେ ମୋର ଏଇ କାମଟା ପୂର୍ଣ୍ଣ କରିଦିଅ, ମୁଁ କିଛି କରିବିନି। ସେଥିପାଇଁ ସେମାନେ ଆପ୍ଲିକେସନ ଭଗବାନଙ୍କ ନିକଟରେ ପକାଉଛନ୍ତି। କିନ୍ତୁ ଶୁଦ୍ଧ ଭକ୍ତି କେବଳ ଭକ୍ତର ଚରିତକୁ ଶୁଣିଲେ, ଧ୍ରୁବ ପ୍ରହ୍ଲାଦ ଭକ୍ତଙ୍କର ଚରିତ ହେଉଛି ଭଗବତ ଭକ୍ତି ବର୍ଦ୍ଧକ, ଭଗବତ ଭକ୍ତି ବୃଦ୍ଧି କରିବ। ମହାପ୍ରଭୁ ଏଇ ଭାଗବତ ଶବ୍ଦଟିକୁ ଚୈତନ୍ୟ ଚରିତାମୃତରେ ବ୍ୟାଖ୍ୟା କରିଛନ୍ତି। 2 ଭାଗବତ ଅଛନ୍ତି ମହାପ୍ରଭୁଙ୍କର କଳିଯୁଗରେ, ସବୁଠୁ ବଡ଼ କୃପା ହେଲା ଯଦି ମହାପ୍ରଭୁ କାହାକୁ କୃପା କରିଛନ୍ତି ଏ 2 ସଂସ୍ପର୍ଶରେ ଆସିବ। ଚୈତନ୍ୟ ଚରିତାମୃତରେ କୃଷ୍ଣ ସୁବ୍ରାଜ ଗୋସ୍ୱାମୀ କହିଛନ୍ତି
ଏଇ ମତ ଦୁଇ ଭାଇ ଜୀବେର ଜ୍ଞାନ, ଏଇ ମତ ଦୁଇ ଭାଇ ଜୀବେର ଜ୍ଞାନ, ତମ ନାଶ କରି କରେ ତତ୍ତ୍ୱବସ୍ତୁ ଦାନ, ତମ ନାଶ କରି କହିଲ ତତ୍ତ୍ୱବସ୍ତୁ ଦାନ, ତତ୍ତ୍ୱବସ୍ତୁ କୃଷ୍ଣ କୃଷ୍ଣ ଭକ୍ତି ପ୍ରେମ ରୂପ, ତତ୍ତ୍ୱବସ୍ତୁ कृष्ण भक्ति प्रेम रूप नाम संकीर्तन सब आनंद स्वरूप नाम संकीर्तन सब आनंद स्वरूप
वंदे श्री चैतन्य नित्यानंद वंदे श्री कृष्ण चैतन्य नित्यानंद सहदित गौड़ोदय पुष्प वंदे चित्र संदो तमुनदो ये श्लोक को व्याख्या कर सूर्य चंद्र केवे गोटे दिगरे उदय हमें कि सूर्य पूर्वरे सूर्य जो अस्त हेबे चंद्र से दिगरे उदय हमें ना ना कौन आका सांगर सूर्य चंद्र उदय होती केवे संभव ना कि कलीजुग गौरंग प्रभु नित्यानंद प्रभु एक दिगरे क्योंकि ना गौड़ देश नदिया चंद्र सूर्य दुईज उदय होती कहीं उदय होती कौन यही मत दुई भाई जीव्यर जीभ सूर्य चंद्र उदय हेले जे अज्ञान दूर हो महाप्रभु नित्यानंद प्रभु जीवर अज्ञान को दूर करने आवं जीवर अज्ञान को दूर कर कौन दौंती ना तत्व वस्तु दान कर प्रभुपत समग्र विश्व से तत्व वस्तु को दे तत्व वस्तु कौन ये कहले तत्व वस्तु कृष्ण जीवर एत दुखर कारण एत अज्ञान कारण से तत्व वस्तु को जाने कृष्ण को जाने आत्व वस्तु कौन ना कृष्ण भक्ति प्रेम रूप कृष्ण कृष्ण भक्ति जो कृष्ण प्रेम ये तत्व वस्तु आने तत्व वस्तु कि प्राप्त हम अति आनंद नाम संकीर्तन सब आनंद स्वरूप जो प्रभु नाम कीर्तन कर तार अज्ञान नाश हम कृष्ण कृष्ण भक्ति से प्राप्त हे
हरे कृष्ण 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 हरे 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 राम 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 हरे हरे
जन जी कह नाम हूँ सर्वश्रेष्ठ साधन तेल भागवत शुणा कौन दरकार भागवत शुणा कौन दरकार वास्तविक शेष जिनिस ना কিন্তু নাম আমার মতি আসছে কি নাম তো মতি আসুনি নাম রে মতি আসিবা পাই এই হচ্ছে সাধন জনে জনকু ভালো পাওছি কাহিকি যেভাবে জনে তার পুর নাম কু যা দেইছি তার পুর নাম কু বারবার উচ্চারণ করছি কাহিকি তা ভালো পাইছি না জনে কৃষ্ণঙ্কর নাম করি পারিব কৃষ্ণ তো ভালো পাইলে না কৃষ্ণকু জনে কিভাবে ভালো পাইবে কৃষ্ণকু ন জানে তেমন কৃষ্ণকু জনে জানিলে কৃষ্ণকর না তা ভালো পাইপারিব তাঁকর নাম করিব নচেত সম্ভব না সে কৃষ্ণকু জানিবা পাই তাঁকু ভালো পাইয়া পাই দুইটি সাধন দরকার সেটা মহাপ্রভু দেলে কোন সে দুইজন সাধন এটি কৌছন্তি
দুই ভাই হৃদয়ের খ্যাড়ি অন্ধকার দুই ভাই হৃদয়ের খ্যাড়ি অন্ধকার দুই ভাগবত সঙ্গে করান সাক্ষাৎকার দুই ভাগবত সঙ্গে করান সাক্ষাৎকার দুই ভাগবত দিয়া ভক্তি রস এক ভাগবত বড় ভাগবত শাস্ত্র এক ভাগবত বড় ভাগবত শাস্ত্র ভাগবত আর ভাগবত ভক্ত ভক্তি রস পাত্র আর ভাগবত ভক্তি রস পাত্র
ভক্তিটা ধারণ করা তো গোটে পাত্র দরকার না যেটি বর্ষা হচ্ছে বর্ষাঙ্কর ইন্দ্রদেব কোণ পক্ষপাত আছে কি সমুদ্র আজ এত জলক ধারণ করেছেন সে বিশাল তাঁর আধার পাত্র রক্ষিছেন গোটে মাঠিয়া আপনার রক্ষিদেবে সে কম জল রক্ষুছি কারণ তার আধার পাত্র কম যদিও না মহাপ্রভু আসিছেন অজ্ঞানক নাশ করি জীবক তত্ত্ববস্তি কৃষ্ণ দেওয়া এবং কৃষ্ণ প্রাপ্তি হব নামে ইন ভক্তি প্রেম কু রক্ষা তা তা আধার পাত্র দরকার না এটা সজাড়া দরকার না সজাড়বে কি এস আধার পাত্র সজাড়বে কি এস সে দুই জন সাংরে মহাপ্রভু সাক্ষাৎ করতে এটি কুমার দুই ভাগবত দুই ভাই হৃদয়ের খেয়ালি অন্ধকার দুই ভাগবত সঙ্গে কোরআন সাক্ষাৎকার দুই ভাগবত ভক্ত ভাগবত আউ গ্রন্থ ভাগবত যদি জনে জীবনরে এই হচ্ছে কৃষ্ণ চেতনা প্রভুপাদ কৃষ্ণ চেতনা আন্দোলন তৈরি করেছেন কেবল প্রভুপাদ পরপটে দেখুন এইটি প্রভুপাদ লিখেছেন ওয়ান শুড অলওয়েজ এনগেজ ইন কৃষ্ণ কথা বাই চান্টিং এন্ড টেকিং এবং এন্ড টকিং অ্যাবাউট কৃষ্ণ এন্ড হিয়ারিং অ্যাবাউট হিম দ্যাট ইজ দি ওনলি অকুপেশন অফ এ কৃষ্ণ কনসিয়াসনেস পারসন প্রভুপাদ কোচন দে গোটিয়ে ধন্দা কৃষ্ণ কথা কহিবা কৃষ্ণ নাম কীর্তন করিবা এটা গোটিয়ে বিজনেস আর কিছু বিজনেস নাই মু আজি প্রভুপাদ ফুলে পড়ুলি তমাল কৃষ্ণ মহারাজ মধ্যে চিঠি লিখিছেন কারণ তাঁর টেম্পল প্রেসিডেন্ট কোচন তুমি অধিকা আমার বিজনেস কু বড়া পড়ে প্রভুপাদ কিন্তু আই ডোট লাইক দিস মু এটা ভাল পাওনি বিজনেস মানে আমার প্রিচিং কিভাবে সপোর্ট করব নন প্রভুপাদ কিন্তু আমার বুক ডিস্ট্রিবিউশন হচ্ছে বিজনেস এটা আমার সফিসিয়েন্ট আমার কিছু বিজনেস দরকার নেই যদি তার দ্বারা আমার প্রিচিং হয়ে পড়ু নাই তাহলে আমি কিছু বিজনেস করা আমার গোটি বিজনেস প্রভুপাদ কোচন এইটি কৃষ্ণঙ্কর নাম করা কৃষ্ণ কথা শুনবা এইথিপা হি প্রভুপাদ অন্তরাষ্ট্রীয় কৃষ্ণ চেতনা সংঘ করেছেন যে দুই ভাগবত সহ সাক্ষাৎ করা পড়ব যে আধার এক ভাগবত বড় ভাগবত শাস্ত্র বড় কুয়াগলা ভাগবত শাস্ত্র বড় এবং আর ভাগ এইপা কুচি এটি যে কহিলেন যত ভাগবত মাহাত্ম্যম ভগবত ভক্তি বর্ধন যে ভাগবত শব্দ অর্থ বি ভক্ত আর ভাগবত ভক্ত ভক্তি রস পাত্র ভক্ত হচ্ছে ভক্তি রসর পাত্র যেমনি বারবার এই উদাহরণ মু দিয়ে মহারাজ বি উদাহরণ সব সময় পরম পূজ্য রাধাকান্ত স্বামী মহারাজ দিয়ে কারণ মহারাজ কথা বি শুনেছি কারণ এই চরিত্র হঠাৎ শ্রীকৃষ্ণ প্রভু কহিলা পরে ধ্রুব মহারাজ আমি সমস্তে বসিকি ডিসাইড কলে মোর ইচ্ছা লা ধ্রুব মহারাজ চরিত্র কহিবা যেহেতু মহারাজ এটি কহিছেন ধ্রুব মহারাজ চরিত্র আর কিছু দিন গলা পরে আমি তাকে আলোচনা করিবা তেমন প্রহ্লাদ মহারাজ চরিত্র কুহাগলা তেমন মহারাজ কথা বি শুনেছিল মহারাজ বি সব সময় উদাহরণ দিকে যে ভক্তকে ভক্তি রস পাত্র বলে কাহিঁ কুযাচ্ছে ভক্তকে এত বড় করা যাচ্ছে কাহিঁ ভক্ত ভগবান ভগবান নিজকে তো জানান না ভক্ত অধিক ভগবান চাহে কারণ নিজকে নিজে জাঁয়া বহুত কষ্ট আপনার নিজকে বিচার করতো না মু ভদ্র কি অভদ্র আপনি নিজে ডিসাইড করে পারবে হ্যাঁ অলগা লোক আপনার কৌথে ভদ্র বলে কিন্তু আপনার মতো অভদ্র নিজকে নিজে বিচার করা বহুত কষ্ট ভগবান বি নিজকে নিজে বিচার করে পারে মো নিকটে কত সম্পত্তি অছি মু মতো কত লোক ভাল পাচ্ছেন মো নিকটে কোণ অছি ভগবান নিজে বিচার করে পারে ভক্ত কিনছে আমি যেভাবে উদাহরণ দিয়ে যায় গাভী গাভী ক্ষীর রাখিছি কিন্তু ক্ষীরটা স্বাদ গাভী জাঁ বাছুরী জাঁ না বাছুরী জাঁ এবং বাছুরী জাঁ কেমতি বি ক্ষীরটা আদায় করা পড়ে সে দেখিছ না যেটা কোণ কুহ থন কুহতি তার পহ্না কুহতি মথা মারি মারি সে মার বাৎসল্য ভাবক সৃষ্টি করে সেতু ক্ষীরক সে পি দিয়ে স্বাদটা বাছুরী পাওছি গাভী কিন্তু ঘাস চোবাই চোবাই ক্ষীরক রাখুছি কিন্তু স্বাদ জাঁপার মধু পদ্মরে মধু রয়েছে কিন্তু মধু পদ্ম দিয়ে পচারা যায় ভাই তো পদ্ম রাখিছু মধুটা কেমতি খটা কি মিঠা পদ্ম কইপার ভ্রমর মাতওয়ালা জাঁে ভ্রমর জাঁছে না তেমন ভক্ত সে বলে ভক্ত আস্বাদন জাঁে প্রভুর কি সম্পত্তি ସେଇଟା ପ୍ରଭୁଙ୍କର ଭକ୍ତ ଯାଏ। ସେଥିପାଇଁ ତ ମହାପ୍ରଭୁ କୃଷ୍ଣ ନିଜେ ଭକ୍ତ ରୂପରେ ଆସେ। ଭକ୍ତ ରୂପରେ ଗଲେ ମୁଁ ଜାଣିପାରିବି ମୁଁ କେତେ ବଡ଼ ମାଲିକ, ନହେଲେ ମୁଁ ଜାଣିପାରିବିନି। ସେଥିପାଇଁ ଏଇ ଦୁଇ ଭକ୍ତି ରସ ପାତ୍ର ଦୁଇ ଜଣଙ୍କ ସହିତ ମହାପ୍ରଭୁ ସାକ୍ଷାତ କରାନ୍ତି। ଏ ଗୁରୁ ନିତ୍ୟାନନ୍ଦଙ୍କର ବଡ଼ କୃପା, ଯେଉଁମାନେ ମହାପ୍ରଭୁଙ୍କ ଧାରାରେ ଆସିଛନ୍ତି ସେମାନଙ୍କର ଗୋଟିଏ ବିଜନେସ୍ କୃଷ୍ଣ କଥା ଶୁଣିବା ଭକ୍ତ ମୁଖରୁ ବାସ। ଯଦି ଏଇଟାକୁ କେବଳ ଚାଲୁ ରଖନ୍ତେ ଜୀବନରେ କୃଷ୍ଣ ପ୍ରାପ୍ତି ନିଶ୍ଚିତ। ଏଇଠି କହୁଛନ୍ତି ନା ଦୁଇ ଭାଗବତ ଦିଆ ଭକ୍ତି ରସ ତାହାର ହୃଦୟ ତାର ପ୍ରେମ ହେବ। ସ ପ୍ରେମଟାକୁ ଭଗବାନ ଦିଅନ୍ତି, ଏଇ ଦୁଇ ଜଣଙ୍କ ସହିତ ଭଗବାନ ଗୌରାଙ୍ଗ ନିତ୍ୟାନନ୍ଦ ସାକ୍ଷାତ କରାନ୍ତି, ଆଉ ସେ ସାଧକ ହୃଦୟରେ ନିଜେ ପ୍ରେମ ଦିଅନ୍ତି, ଅନ୍ଧକାରକୁ ଦୂର କରାନ୍ତି ଏବଂ ନିଜ ଅନ୍ଧକାର ଦୂର କରାଇ ତାକୁ ଭକ୍ତି ଦେଇକି ସେ ନିଜେ ବସିଯାନ୍ତି। ଏ ହେଉଛି ମହାପ୍ରଭୁଙ୍କର ଦୟା। ସେଥିପାଇଁ ଏଠି କହିଲେ ସାଧୁ ପୃଷ୍ଠ ମହାରାଜ ହରେ ଚରିତ ଅଦ୍ଭୁତମ ଯତ ଭାଗବତ ମହାତ୍ମ୍ୟମ ଭଗବତ ଭକ୍ତି ବର୍ଦ୍ଧକ। ଭକ୍ତର ଚରିତ ଯେତେ, ଆମେ ସାଧକ ନା, ଆମେ ସିଦ୍ଧ ଭକ୍ତ ନୁହନ୍ତି, ଯେତେ ଧ୍ରୁବ ପ୍ରହ୍ଲାଦ ଏମାନଙ୍କ ଚରିତକୁ ବାରବାର ମହାପ୍ରଭୁ ଦୀର୍ଘ 18 ବର୍ଷ କାଳ ଗଦାଧର ପଣ୍ଡିତଙ୍କ ନିକଟରୁ ଏଇ ଦୁଇଟି ଚରିତ୍ର ସବୁବେଳେ ଶ୍ରବଣ କରିଛନ୍ତି, ସବୁବେଳେ ଏଥିରେ ହିଁ ଭକ୍ତି ବୃଦ୍ଧି ହେବ। କାରଣ ଆମେ ସିଦ୍ଧ ଭକ୍ତ ନୁହନ୍ତି, ଆମେ ଜାଣିପାରିବା ନା ଯେ ସାଧନ ଦଶାରେ କିଭଳି ଅନ୍ତରାୟ ଆସେ। ପ୍ରହ୍ଲାଦ ଏବଂ କାହିଁକି ଶ୍ରେଷ୍ଠ ଭକ୍ତ କୁହାଯାଏ, ମୁଁ ତ ମହାରାଜଙ୍କ କଥା ଶୁଣୁଥିଲି, ପ୍ରଭୁପାଦଙ୍କ କନ୍ଭରସେସନ୍ ମହାରାଜ କହୁଥିଲେ ଗୋଟେ କଥା, ପ୍ରଭୁପାଦ ସବୁବେଳେ କୁହନ୍ତି ପ୍ରହ୍ଲାଦ ବେଷ୍ଟ ଡିଭୋଟି। ପୁଣି ପ୍ରବଚନରେ ପ୍ରଭୁପାଦ ବି କୁହନ୍ତି ଯୁଧିଷ୍ଠିର ମହାରାଜ ଦି ବେଷ୍ଟ ଡିଭୋଟି। ପୁଣି ବି କୁହନ୍ତି ନା ଗୋପୀ 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 ଯାର ବେଷ୍ଟ ଡିଭୋଟି। ଭକ୍ତ ପ୍ରଶ୍ନ କଲା ଆପଣ କ'ଣ ପ୍ରଭୁପାଦ, ଆପଣ କେତେବେଳେ କହୁଛନ୍ତି ପ୍ରହ୍ଲାଦ ବେଷ୍ଟ ଡିଭୋଟି, କେତେବେଳେ କହୁଛନ୍ତି ଯୁଧିଷ୍ଠିର ମହାରାଜ ବେଷ୍ଟ ଡିଭୋଟି, ଆଉ କେତେବେଳେ କହୁଛନ୍ତି ଗୋପୀମାନେ ବେଷ୍ଟ ଡିଭୋଟି, ବେଷ୍ଟ କିଏ? ପ୍ରଭୁପାଦ କହିଲେ ପ୍ରହ୍ଲାଦ ଜି ଦି ବେଷ୍ଟ, ଯୁଧିଷ୍ଠିର ମହାରାଜ ହେଉଛନ୍ତି ବେଷ୍ଟ ଅଫ୍ ଦି ବେଷ୍ଟ, ଏଣୁ ଗୋପୀମାନେ ହେଉଛନ୍ତି ବେଷ୍ଟ ଅଫ୍ ଦି ବେଷ୍ଟ ଅଫ୍ ଦି ବେଷ୍ଟ। କେହି ବିଶ୍ୱରେ ଜଣେ ଯଦି କୃଷ୍ଣ ବି ଆସିକି ପ୍ରଭୁପାଦ ସହ ଯୁକ୍ତି କରିବେ, ମୋର ଭାବନାରେ ସେ କୃଷ୍ଣ ବି ବୁଦ୍ଧି ଶିଖେଇକି ଛଡ଼େଇ ଦେବେ, ତୁମେ ଗୋଲ ବୃନ୍ଦାବନ ଯାଇକି ରହ, ତୁମେ ଏଇ ଜଗତରେ ପ୍ରଚାର କରିପାରିବନି, ତୁମ ପ୍ରଚାର ଜାଗା ହେଉଛି ସେଠି, ତୁମେ ସେଠି ସେବାପତ୍ର ନବ ଯାହା ହେଲେ ଟିକେ ଲୀଳା କରିବ, ଏ ଜଗତର ତୁମର ଅଧିକାର ନୁହଁ, ଏଠି ମାୟା ଜଗତ, ଏଠି କାହାକୁ କେମିତି ବୁଦ୍ଧି ଶିଖିବାକୁ ପଡ଼ିବ, ସେ ବୁଦ୍ଧିରା ତୁମ କତରୁ ମୁଁ ପାଇଛି ନା। ପ୍ରଭୁପାଦକୁ ବୁଦ୍ଧି ଶିଖେଇଲେ ବାସ୍ତବିକ ପ୍ରହ୍ଲାଦ ଦି ବେଷ୍ଟ ଡିଭୋଟି। ଯଦି ଷ୍ଟାଣ୍ଡାର୍ଡ ନିଆଯାଏ ପ୍ରହ୍ଲାଦ, କାହିଁକି ଆପଣ ଶୁଣିବେ ପରେ ପ୍ରହ୍ଲାଦ ବହୁତ ଭକ୍ତ ଶ୍ରେଷ୍ଠ। ପ୍ରହ୍ଲାଦ ପ୍ରଭୁପାଦ ଜୀ ମହାରାଜ ତାଙ୍କର ପ୍ରବଚନ ଭିତରେ ପ୍ରହ୍ଲାଦଙ୍କର ଶ୍ଳୋକ ମୁଁ ଦେଖୁଥିଲି ଫୁଲିଅରେ, 60-70% ପ୍ରହ୍ଲାଦଙ୍କ ଶ୍ଳୋକ ବାରବାର ୟୁଜ୍ କରନ୍ତି, ଏତେ ପ୍ରିୟ ପ୍ରଭୁପାଦଙ୍କର ଶିକ୍ଷା ପ୍ରହ୍ଲାଦଙ୍କର ଚରିତ୍ର, ସପ୍ତମ ସ୍କନ୍ଧରେ ସବ ଶିକ୍ଷା ଭରି ହେଇକି ରହିଛନ୍ତି, ତେଣୁ ବାରମ୍ବାର ଏଇ ଚରିତ୍ରକୁ ଶୁଣିବାକୁ ପଡ଼ିବ କେତେ ପ୍ରତିକୂଳ ଅବସ୍ଥାରେ ପ୍ରହ୍ଲାଦ ଭଗବାନଙ୍କୁ ଭକ୍ତି କରିଛନ୍ତି। ଆମେ କିଏ ପ୍ରତିକୂଳ, ଏ ତ ମଠ ମନ୍ଦିର ଟିକେ ପ୍ରତିକୂଳ ଅବସ୍ଥା ହେଲା, ମନ ଭାଙ୍ଗିଯାଉଛି, ପୁଣି ବି ମଙ୍ଗଳାରତୀ ଚାଲିଛି, ପ୍ରସାଦ ମିଳୁଛି, ହରେ କୃଷ୍ଣ ଷୋଳମାଳା ଜପ ହେଉଛି, ପୁଣି ବି ଆମ ମନ ଭାଙ୍ଗିଯାଉଛି, କିନ୍ତୁ ଯେଉଁଠି ପ୍ରସାଦ ନାହିଁ, ହିରଣ୍ୟକଶିପୁର ଅଲ୍ଟର ନଥିଲା କି ସେଠି କୃଷ୍ଣ ବି ନଥିଲେ, ପ୍ରସାଦ ନାହିଁ, ତୁଳସୀ ସେବା ନାହିଁ, କି ହରେ କୃଷ୍ଣ ବି କାହା କହିପାରୁନଥିଲେ, ସେ ଜାଗାରେ ରହିକି ଭକ୍ତି ଆଚରଣ କରୁଥିଲେ ପ୍ରହ୍ଲାଦ। ଶିକ୍ଷା କୁଡ଼େ ପ୍ରହ୍ଲାଦଙ୍କ ନିକଟରୁ ବିପରୀତ ଅବସ୍ଥାରେ କିଭଳି ଭକ୍ତି ଆଚରଣ କରାଯାଏ ପ୍ରତିକୂଳ ଅବସ୍ଥାରେ। ତେଣୁ ଯେତେବେଳେ ଏହି ପ୍ରଶ୍ନ ପଚାରିଛନ୍ତି, 6 ଶ୍ଳୋକ ନା, 6 ଶ୍ଳୋକ ଆରମ୍ଭ ହେବେ, ସୁଖଦେବ ଗୋସ୍ୱାମୀ ତାର ଉତ୍ତର ଦେଉଛନ୍ତି ଯେ 3-2 ଶ୍ଳୋକରେ ତାଙ୍କୁ ପ୍ରଶଂସା କଲେ ଏବଂ ଉତ୍ତର ଆରମ୍ଭ କଲେ, ଏ 7 ଶ୍ଳୋକରେ ଉତ୍ତର ଦେବେ, କେଉଁ ଉତ୍ତର ଦେବେ, ଯେଉଁ ପ୍ରଶ୍ନ ପଚାରିଥିଲେ ଭଗବାନ ସମ ହେଇକି କାହିଁକି ବିଷମ ହେଲେ, ସୁହୃଦ ହେଇକି କାହିଁକି ଦ୍ୱେଷ କଲେ, ଆଉ କ'ଣ ରହିଲା, ପ୍ରିୟ ହେଇକି କାହିଁକି ଅପ୍ରିୟତା ଆଚରଣ କଲେ, ତାର ଉତ୍ତର ବର୍ତ୍ତମାନ 7 ଶ୍ଳୋକରେ ଦେବେ। ଏଠି ଟିକେ କଷ୍ଟ କିନ୍ତୁ ବହୁତ ସୁନ୍ଦର ଲାଗୁଛି। ନିର୍ଗୁଣପି ଅଜ ବ୍ୟକ୍ତ ଭଗବାନ ପ୍ରକୃତେ ପର ସୋମାୟା ଗୁଣମ ଆବିଶ୍ୟ ବାଧ୍ୟବାଧକତାମ ଗତଃ। ବହୁତ ସୁନ୍ଦର, ମୁଁ ସର୍ଟରେ ଯେତେ ସର୍ଟରେ ସାରିବି, ଭଗବାନଙ୍କୁ ଲୋକ ଦୋଷୀ କରନ୍ତି ନା, ପରୀକ୍ଷିତ ମହାରାଜ ସେ ଭାବୁଛନ୍ତି ଅସୁରକୁ ଭଗବାନ ଦ୍ୱେଷ କରୁଛନ୍ତି, ନା ନା ନା, ଭଗବାନ ଅସୁରଙ୍କୁ ଦ୍ୱେଷ କରୁନାହାନ୍ତି, ଏଇଟାକୁ କାଟିବା ପାଇଁ ଶ୍ଳୋକଟି କହୁଛନ୍ତି। ପ୍ରଥମେ ସମୀପାଦ ଆଗେ କହୁଛନ୍ତି ଯସ୍ମାତ୍ ପ୍ରକୃତି ପରହ, ଏ ଶ୍ଳୋକର ଅନୁବାଦକୁ ମୁଁ ପ୍ରଥମେ କହୁଛି, ତାପରେ ଟୀକା କହିବି। ଯେହେତୁ ଭଗବାନ ନିର୍ଗୁଣ, ଯେହେତୁ ଭଗବାନ ଅଜ, ଯେହେତୁ ଭଗବାନ ଅବ୍ୟକ୍ତ, ଯେହେତୁ ଭଗବାନ ପ୍ରକୃତିରେ ପର, ନିଜ ମାୟାର ଗୁଣ ଦ୍ୱାରା ଏ ଗୁଣ ଧୀରେ ଆବିଶ ହେଇକି ବାଧ୍ୟ ବାଧକତାମଗତ ଜୟ ପରାଜୟ ହେଉଛି। ଏ ଯେଉଁ ଅସୁରମାନଙ୍କର ଜୟ ହେଉଛି ବା ଦେବତାମାନଙ୍କର ଜୟ ହେଉଛି ବା ଅସୁରମାନଙ୍କର ପରାଜୟ ହେଉଛି ବା ଦେବତାମାନଙ୍କର ପରାଜୟ ହେଉଛି, ଏଇଟା ଗୁଣର ଜୟ ପରାଜୟ ଏଇଟାକୁ ବୁଝାଉଛନ୍ତି। ତ ଭଗବାନଙ୍କର ଏହା ସହିତ କ'ଣ ଲିଙ୍କ ଅଛି? ଯେମିତି ବର୍ତ୍ତମାନ ଗୋଟେ ଛୋଟ ଉଦାହରଣ ଆପଣଙ୍କୁ ଦେଉଛି, କୋରାପୁଟରେ ମାଓବାଦୀମାନେ ମାତିଛନ୍ତି, ମାଓବାଦୀମାନେ ସେଠି ଯାହାକୁ ଜିତିଗଲେ, କାହାକୁ, ପୋଲିସମାନଙ୍କୁ ଜିତିଗଲେ, ସରକାରଙ୍କ ଲୋକମାନଙ୍କୁ ଜିତିଗଲେ, ତାର ଅର୍ଥ ନୁହେଁ ଯେ ନବୀନ ବାବୁଙ୍କୁ ଜିତିଗଲେ। ନବୀନ ବାବୁଙ୍କ ଶକ୍ତି ହେଲେ ପୋଲିସ, ତେଣୁ ପୋଲିସମାନେ ଯଦି ମାୟାବାଦୀମାନଙ୍କ ଦ୍ୱାରା, ଏଇ ମାଓବାଦୀ ନା କ'ଣ, ତାଙ୍କ ଦ୍ୱାରା ପରାସ୍ତ ହେଇଗଲେ, ସେଇଟା ନବୀନ ବାବୁଙ୍କର ପରାସ୍ତ ନୁହେଁ, କିନ୍ତୁ ଆକ୍ଷେପ ହେବ, ଇନ୍ଡାଇରେକ୍ଟଲି ଆରୋପିତ କରାଯିବ, ନବୀନ ବାବୁ ଠିକ୍ସେ ଚଳେଇପାରୁନା, କାରଣ ତାଙ୍କର ଶକ୍ତି, କିନ୍ତୁ ତା ମାନେ ନୁହେଁ ଯେ ନବୀନ ବାବୁ ପରାସ୍ତ ହେଇଗଲେ। ଏଇଭଳି ଭାବରେ ସେ ବୁଝାଉଛନ୍ତି, ବହୁତ ସୁନ୍ଦର ଜିନିଷ ଏଠି କହୁଛନ୍ତି। ଭଗବାନ ଯେହେତୁ ପ୍ରକୃତି ପର, ଯେହେତୁ ପ୍ରକୃତି ପର, ପ୍ରକୃତିର ପର, ପ୍ରକୃତି ଅଧୀନରେ ରୁହନ୍ତି, ସେଥିପାଇଁ କହୁଛନ୍ତି ଯସ୍ମାତ୍ ପ୍ରକୃତି ପର ମତେ ନିର୍ଗୁଣ। ସମ୍ପାଦ କହୁଛନ୍ତି ଯିଏ ପ୍ରକୃତି ଭିତରେ ଅଛି ତାର ଗୁଣ ଅଛି। ଆପଣ କହିବେ ଦେବତାମାନଙ୍କର ଗୁଣ ଅଛି? ହଁ, ଗୁଣ ଅଛି। ବ୍ରହ୍ମାଜୀ ହେଉଛନ୍ତି ଦେବତାମାନଙ୍କ ଭିତରେ ଶ୍ରେଷ୍ଠ, ସତ୍ୟ ଲୋକ ରହୁଛନ୍ତି ସବୁଠୁ। ଇନ୍ଦ୍ର 33 କୋଟି ଦେବତା ଭିତରେ ଇନ୍ଦ୍ର ହେଡ୍, ତାଙ୍କ ଉପରେ ହେଡ୍ ହେଉଛନ୍ତି ବ୍ରହ୍ମାଜୀ, ପୁଣି ବି ସେ ଗୁଣରେ ରହିଛନ୍ତି। ଯଦିଓ ସତ୍ୟ ଗୁଣରେ ରହିଛନ୍ତି, ପୁଣି ବି ଶୁଦ୍ଧ ସତ୍ୟ ନୁହେଁ। ତେଣୁ ପ୍ରକୃତିର ପରରେ ଯେଉଁ ଭଗବାନ, ଯେହେତୁ ଯସ୍ମାତ୍ ପ୍ରକୃତି ପର ଅତେବ ନିର୍ଗୁଣ, ଭଗବାନ ନିର୍ଗୁଣ, ଆଉ ଯେହେତୁ ନିର୍ଗୁଣ ସେହେତୁ ଅଜ। ଅଜ ଅର୍ଥ ସମୀପାଦ ଏଠି କୁହନ୍ତି, ଅଜ ଅର୍ଥ ଜନ୍ମ ଶୂନ୍ୟ ଅପି, ମୃତ୍ୟୁ ଶୂନ୍ୟ ଅପି ନୁହେଁ, ଜନ୍ମ ମୃତ୍ୟୁ ନାହିଁ ନୁହେଁ। ଅଜ ମାନେ ଜନ୍ମ ନାହିଁ, ଯାହାର ଜନ୍ମ ନାହିଁ ସେ ମୃତ୍ୟୁ ହବ କେମିତି? ଅର୍ଜୁନ ପ୍ରଶ୍ନ କରୁଛନ୍ତି କେଉଁଠି କହିଲେ, ସମୀପାଦ ଅର୍ଥ କରୁଛନ୍ତି ଭଗବତ ଗୀତାରେ, ଭଗବାନ ଯେତେବେଳେ କହିଲେ ବହୁନି ମେ ବ୍ୟତୀତାନି ଜନ୍ମାନି ତବ ଚ ଅର୍ଜୁନ ତାନ୍ୟଂ ବେଦ ସର୍ବାଣି ନତ୍ୱବେଥଂ ପରନ୍ତପ, ଅପରଭବତୁ ଜନ୍ମ। ସେତେବେଳେ ସମୀପାଦ ପ୍ରଶ୍ନ ଉଠୁଛନ୍ତି ଅର୍ଜୁନଙ୍କ ତରଫରୁ, ଅର୍ଜୁନ କହୁଛନ୍ତି ଅନାଦିସ୍ତବକୁ ତ ଜନ୍ମ, ଆପଣ ଅନାଦି, ଆପଣଙ୍କ ଜନ୍ମ କେଉଁଠୁ ଆସିଲା? ଈଶ୍ୱରସ୍ୟ ତବ ପାପ ପୁଣ୍ୟ ବିହୀନସ୍ୟ କଥଂ ବା ଜୀବବତ୍ ଜନ୍ମ। ଏ ଜଗତକୁ ଜଣେ ଜନ୍ମ ହେଉଛି କେଉଁଥିପାଇଁ? ସେ ଦୁଇଟା କର୍ମ କରୁଛି ବୋଲି ନା, ପାପ କର୍ମ କରୁଛି ନା ପୁଣ୍ୟ କର୍ମ କରୁଛି, ସେଥିପାଇଁ ଦୁଇଟା ଜନ୍ମ ହେଉଛି। ତ ଅର୍ଜୁନ କହୁଛନ୍ତି ପ୍ରଭୁ ଆପଣ ତ ଈଶ୍ୱର, ଆପଣ ତ ପୁଣ୍ୟ କରୁନାହାନ୍ତି କି ପାପ କରୁନାହାନ୍ତି, ଆପଣ ସାଧାରଣ ଜୀବ ଭଳି କାହିଁକି ଜନ୍ମ ହେଉଛନ୍ତି? ତାପରେ ଭଗବାନ ଉତ୍ତର ଦେବେ ଅଜୋପି ସନ୍ମୟ ଆତ୍ମଭୂତାନା, ଅଜ ଅର୍ଥ ଜନ୍ମ ଶୂନ୍ୟ, ଯେହେତୁ ଭଗବାନ ପ୍ରକୃତିର ପର ସେଥିପାଇଁ ସିଏ ହେଉଛନ୍ତି ନିର୍ଗୁଣ, ଯେହେତୁ ତାଙ୍କର ଗୁଣର ରଣ ରହିଲେ ତ ପାପ କରିବ କି ପୁଣ୍ୟ କରିବ, ଭଗବାନ ତିନି ଗୁଣର ନାହାନ୍ତି, ସେଥିପାଇଁ ସିଏ ଅଜ, ଯେହେତୁ ଅଜ ସେଥିପାଇଁ ହେଉଛନ୍ତି ଅବ୍ୟକ୍ତ। ଅବ୍ୟକ୍ତ ମାନେ ଏଠି କହୁଛନ୍ତି ରାଗ ଦ୍ୱେଷ ନିମିତ୍ତ ଭୂତ ଦେହ ଇନ୍ଦ୍ରିୟାଦି ରହିତ, ଭଗବାନଙ୍କର ରାଗ ଦ୍ୱେଷ ନାହିଁ, ତିନି ଗୁଣ ଯିଏ ଇନ୍ଦ୍ରିୟ ପାଇଛି ମାନେ ସେ କାହାକୁ ଭଲ ପାଇବ, କାହାକୁ ଦ୍ୱେଷ କରିବ। ଆମର ଯେମିତି ଇନ୍ଦ୍ରିୟ ସ୍ୱର ମାନଙ୍କର ଅଛି, ପରମାତ୍ମା ଅଲଗା, ଇନ୍ଦ୍ରିୟ ଅଲଗା, ମନ ଅଲଗା, ଭଗବାନଙ୍କର ଏହା ନାହିଁ ବା ବୈକୁଣ୍ଠ ଲୋକରେ ଏହା ନାହିଁ। ଆମର ଇନ୍ଦ୍ରିୟ ଆମଠୁ ସେପାରେଟ୍, ଆତ୍ମାଠୁ ଇନ୍ଦ୍ରିୟ ମାନେ ସେପାରେଟ୍, ଭଗବାନଙ୍କର ଇନ୍ଦ୍ରିୟ ଭଗବାନଠୁ ସେପାରେଟ୍ ନୁହନ୍ତି। ତେଣୁ ଏ ଯେଉଁ ବାଧ୍ୟ ବାଧକତାମଗତ ଗୁଣର ଯେତେବେଳେ ଜୟ ପରାଜୟ ହେଉଛି, ସତ୍ୟଗୁଣ ଜିତିଗଲା ତ ଦେବତାମାନଙ୍କର ଜୟ ହେଇଗଲା, ସେତେବେଳେ ଅସୁରମାନେ ପରାଜୟ ହେଇଗଲେ, ଯେତେବେଳେ ରଜଗୁଣ ଜିତିଗଲା ଦେବତାମାନେ ପରାଜୟ ହେଇଗଲେ, ଅସୁରମାନେ ଜିତିଗଲେ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ହେ ପରୀକ୍ଷିତ, ଏଇଟା ଗୁଣର ଜୟ ପରାଜୟ, ଭଗବାନଙ୍କର ଏ ଯେଉଁ ଦ୍ୱେଷ ଯେଉଁ ଆସୁଛି, ଭଗବାନଙ୍କୁ ତୁମେ ଆକ୍ଷେପ କରନା, আচ্ছা জনে প্রশ্ন করিব, গুণটা কার? যে তিনি গুণ কার? তিনি গুণটা কার? ভগবান কার না? এটি কোচেন
সত্ব রজস্তম ইতি প্রকৃতি নে আত্মনঃ গুণা নতি সাম যুগপত রাজন হাস উল্লাস এব চ এ বাবা।
এটা ভগবানকর গুণ নুহে। এটি কোচেন সত্ব রজস্তম ইতি প্রকৃতি নো আত্মন গুণ, এটা প্রকৃতির গুণ, এটা আত্মার গুণ, আত্মা মানে পরমাত্মাকর গুণ নয়, এটা ভগবানকর গুণ নয়। সত্ত্বগুণ রজগুণ তম গুণ এটা কার গুণ? প্রকৃতির গুণ। তেমন প্রকৃতির গুণ যেতলে বড়ু সত্ত্বগুণ বড়ুচি দেবতা মানকর জয় হচ্ছে, যেতলে রজগুণ বড়ুচি অসুর মানকর জয় হচ্ছে, যেতলে তম গুণ বড়ুচি যক্ষরাস রাক্ষস মানকর জয় হচ্ছে। মানে তো প্রকৃতির গুণ গুড়াকে জয় বিজয় চালিছে না, ভগবান তো জয় বিজয় নাই। সংক্ষেপে বহুত ইয়ে ছাড়ুছি, তো জনে প্রশ্ন করিব তাহলে প্রকৃতির গুণ গুড়া কি বড়াউছি কি কমাউছি? প্রকৃতির গুণ প্রকৃতির কার? ভগবান কর তো হো। যদি প্রকৃতির গুণ কু অলগা করে দিয়া গলা, প্রকৃতি যে সত্ত্বগুণ বড়ুচি রজগুণ বড়ুচি বা তমগুণ এটা বড়ুচি কি কে বড়ুচি? ভগবান না? আকু কাল বড়ুচি কেমতি প্রমোশন দৌছেন দেখতে,
জয় কাল তু সত্ত্বস্য দেবর্ষিন রজস অসুরান তমসো যক্ষ রক্ষ্যাংসি তৎকালান গুণ অভজত। তৎকালান গুণ অভজত, কাল হিসাবরে ভগবান অভজত, যে কাল যে গুণকু বড়াউছি ভগবান কোন করুচন্তি না? যেতবেলে সত্ত্বগুণ বড়িলা ভগবান সেই সময়রে যে দেবতা মানকু দেবতা মানক দেহরে প্রবেশ হইকি তাঙ্কর শক্তিকে বড়াউছন্তি। তেনু ভগবান গুণকু বড়াউনান্তি। এটি সম্বাদ কোচন্তি গুণাধ্যক্ষস্যাপি কারণম কাল, কাল এব ন তুষ্যা ইত্যার্থ। গুণর যে অধিক হচ্ছে সত্ত্বগুণ কাহি বড়ি যাচ্ছে, কেতবে রজগুণ বড়ি যাচ্ছে, কেতবে তমগুণ বড়ি যাচ্ছে, এতপাই দায়ী কি? কাল, ভগবান নহতি। তো আপন প্রশ্ন করিবে, এটি কলে না জয় কাল তু সত্ত্বস্য, সত্ত্বগুণ যেতবে আসুছি সেতবে দেবতা মানকর জয় হচ্ছে, যেতবে রজগুণ আসুছি সেতবে রাক্ষস মানকর জয় হচ্ছে, যেতবে এ অসুর মানকর জয় হচ্ছে, যেতবে তমগুণ বৃদ্ধি হচ্ছে সেতবে যক্ষ রাক্ষস মানকর জয় হচ্ছে। তাহলে আপন কহবে, সংক্ষেপ সারি সে যাচ্ছি কারণ বেশি সময় শুনিপারি টিকা আদৌ কুহনি। আচ্ছা যদি ভগবান কাল যদি তিনটা গুণকু বড়ুচি তাহলে দেবতা মানক ভগবান সাহায্য করছেন, সেত স্পষ্ট জানা পড়ছে কি না? সত্ত্বগুণ বড়িলা মানে ভগবান দেবতা মানক ভিতরে প্রবেশ করে তাঁকে শক্তি বড়ুচান, তেমন দেবতা মানকর জয়টা স্পষ্ট জানা পড়ছে। তাহলে রজগুণ তমগুণ রবি সেভাবে অসুর মানে যেতবে জয় হচ্ছে, রজগুণ যেতলে বড়ুচি অসুর মানকর জয় হচ্ছে, দেবতা মানকর পরাজয় হচ্ছে, সেই সময় ভগবানকর ভগবান সম জনা পড়ছেন কি ভগবান অসুর মানুষ সাহায্য কলে বলে? আজ পর্যন্ত কে তো কৌ না ভগবান অসুর মানুষ সাহায্য কলে বলে কৌন কি কে কৌ না কাই কৌ না? তার কারণ এটি দেখছেন বহুত শর্টরে টিকা ন কই সরল ওড়িয়ার কেদেছি কারণ বুঝা বহুত কষ্ট। এটি কৌন জ্যোতির আদি আভাতি সংঘাতাত্ম বিচক্ষ বিবিচ্যতে বিদন্তি আত্মন আত্মস্তম মথিত্বা কবয় অন্তত।
আকু সমস্ত জানিপারি কেবল জ্ঞানী লোক মানে জানিবে, যে আত্মারে পরমাত্মা মন্থন করছেন সেমানে জানিপারিবে যে ভগবান কিভাবে সম। ভগবান যদি সবু সময় দেবতা মানুষ সত্যগুণ সবু সময় বড়িকি রাখা তাহলে আমি জানি ভগবান পক্ষপাত করছেন, যেতবে সত্যগুণ বড়ুচি ভগবান দেবতা মানুষ সপোর্ট করছেন, যেতবে রজগুণ বড়ুচি ভগবান অসুর মানুষ সপোর্ট করছেন, যেতবে তমগুণ বড়ুচি ভগবান যক্ষরাক্ষস মানুষ সপোর্ট করছেন, তাহলে ভগবান নিরপেক্ষ হলে কি না? আপনার তিন জন অনেক যদি কেবল আপনার সপোর্ট করি তাহলে আপনার কে ইয়ে পক্ষপাত করছি, ভগবান তো তিন গুণ হিসাবে সপোর্ট করছেন। তাহলে বর্তমানে বিশ্বনাথ চৌধুরী তাঁর প্রশ্ন টিকার প্রশ্ন উঠাচ্ছেন, আচ্ছা সর্বসম্মুখে ভগবান ইন্দ্রক পক্ষপাত আচরণ করে হিরণ্যাক্ষ হিরণ্যকশিপু বদ্ধ কলে, ତାହେଲେ ଭଗବାନ ସେଇଭଳି ଅସୁରମାନଙ୍କୁ ସପୋର୍ଟ କରିକି, ଅସୁରମାନଙ୍କୁ ପକ୍ଷପାତ ଆଚରଣ କରିକି ଦେବତାମାନଙ୍କୁ ବଧ କରନ୍ତୁ, ତାହେଲେ ଆମେ ଜାଣିବୁ ଭଗବାନ ନିରପେକ୍ଷ ବୋଲି, ତାହେଲେ ଭଗବାନ ନିରପେକ୍ଷ ବୋଲି କୁହାଯିବ, ସତ କି ନା? ଆଚ୍ଛା, ଭଗବାନ ଏଇଟା କରିଛନ୍ତି କି ନା କରିନାହାନ୍ତି? ଭଗବାନ କରୁଛନ୍ତି, କିନ୍ତୁ ଏଇ କହୁଛନ୍ତି ନା, ବିଦନ୍ତି ଆତ୍ମନ ଆତ୍ମସ୍ତମ ମଥିତ୍ୱା କବେ ଅନ୍ତତ ଅନ୍ତତ, କେବଳ ଜ୍ଞାନୀ ଲୋକମାନେ ଜାଣିପାରିବେ। ଅସୁରମାନଙ୍କର ଯେତେବେଳେ ଜୟ ହେଉଛି, ଦେବତାମାନେ ପରାଜୟ ହେଉଛନ୍ତି, ସେତେବେଳେ କେହି କହୁନାହାନ୍ତି ଯେ ଭଗବାନ ଅସୁରମାନଙ୍କୁ ବଳ ଦେଇ ବା ଭଗବାନ ଅସୁରମାନେ ଆଜି ଭଗବାନଙ୍କ କୃପାରେ ହିଁ ଜୟ ଲାଭ କଲେ। ଯେଭଳି ବଳି ମହାରାଜ, ବଳି ମହାରାଜ ଆଜି ଇନ୍ଦ୍ର ହେଇଛନ୍ତି, ଇନ୍ଦ୍ରକୁ ପରାଜୟ କରି କାହା କୃପାରେ? ଶୁକ୍ରାଚାର୍ଯ୍ୟଙ୍କ କୃପାରେ ନା। ଶୁକ୍ରାଚାର୍ଯ୍ୟ କେଉଁଠୁ କୃପା ଲାଭ କଲେ? ଭଗବାନଙ୍କ ନିକଟରୁ। କିନ୍ତୁ ଶୁକ୍ରାଚାର୍ଯ୍ୟ ଯେହେତୁ ଅସୁର କୂଳର ଗୁରୁ, ସିଏ ଯେ ଭଗବାନଙ୍କର ଭକ୍ତ ବୋଲି କେହି କହୁନାହାନ୍ତି, କିନ୍ତୁ ଭଗବାନ ତାଙ୍କର କ୍ୱାଲିଫିକେସନ ଦେବତାମାନଙ୍କର ଯେ ଗୁରୁ ବୃହସ୍ପତି ତାଙ୍କଠୁ ଅଧିକ। ଆପଣ ଜାଣିଛନ୍ତି କି ବୃହସ୍ପତିଙ୍କ ଠାରୁ ଅଧିକା ଯୋଗ୍ୟ ହେଉଛନ୍ତି ଶୁକ୍ରାଚାର୍ଯ୍ୟ, କାରଣ ସଞ୍ଜୀବ ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ଏକମାତ୍ର ଶୁକ୍ରାଚାର୍ଯ୍ୟ ଜାଣନ୍ତି। କାରଣ ଆପଣ କହିବେ ଏତେ ବଡ଼ ଜ୍ଞାନୀ ଲୋକ କାହିଁକି ଅସୁରକୂଳରେ ଗୁରୁଗିରି କଲେ? ସେ ଏଇଥିପାଇଁ ଅସୁରକୂଳରେ ଗୁରୁଗିରି କଲେ, କାରଣ ଏ ଯୁଗରେ ବି ଦେଖନ୍ତୁ ସମସ୍ତେ ସମସ୍ତେ ବିରୋଧୀ ଖୋଜନ୍ତି। ଆପଣ ମୋର ବିରୋଧୀ, ସେଠୁ ମୁଁ ଖୋଜିବି ଯେ ସେ ଲୋକର ବିରୋଧୀ ଆଉ କିଏ ଅଛି, ତା ସାଙ୍ଗରେ ମୁଁ ବନ୍ଧୁ ବାନ୍ଧିବି? ଏ ଜଗତରେ ଦେଖୁନାହାନ୍ତି, ଆପଣ ଯାହାକୁ ଭଲ ନ ପାଉଥିବେ ଆପଣ ଖୋଜୁଥିବେ, ଆଚ୍ଛା ମୁଁ ତ ତାକୁ ଭଲ ପାଉନି, ତାକୁ ନ ଭଲ ପାଉଥିବା ଆଉ ଗୋଟେ ଲୋକ କିଏ ଅଛି, ମୁଁ ତା ସାଙ୍ଗରେ ବନ୍ଧୁ ବାନ୍ଧିବି? ଇ ନେଚର ଏଭ୍ରି ଡିଭୋଟି ମାନେ ବି ଦେଖନ୍ତୁ, ମୋର ସେ ଡିଭୋଟିକୁ ମୁଁ ଟିକେ ଭଲ ପାଏନି, ସେ ଡିଭୋଟିକୁ ଆଉ କିଏ ଭଲ ନ ପାଉଛି, ମୁଁ ତାକୁ ଖୋଜିବି। ଏ ଜଗତର ସ୍ୱଭାବ, ଯେହେତୁ ଦେବତାମାନେ ବୃହସ୍ପତିଙ୍କୁ ଗୁରୁ କରିନେଲେ, ତେଣୁ ଅସୁରମାନେ ଖୋଜିଲେ ଆଚ୍ଛା ବୃହସ୍ପତିଙ୍କର ଶତ୍ରୁ କିଏ ଅଛନ୍ତି, କାରଣ ଦେବତାମାନେ ଆମର ଶତ୍ରୁ ନା, ଆମେ ଖୋଜିବା ବୃହସ୍ପତିଙ୍କର ଶତ୍ରୁ କିଏ ନା ଶୁକ୍ରାଚାର୍ଯ୍ୟ, ତାଙ୍କୁ ଗୁରୁ କରିବା। ଆଉ ଏହି ଗୁରୁ ଯିଏ କିଏ ନା ଅସୁରମାନେ ସେମାନେ ଖୋଜୁଥିଲେ, କାରଣ ଯେହେତୁ ସେମାନେ ବୃହସ୍ପତି ତାଙ୍କର ଗୁରୁ ହେବା ପାଇଁ ରାଜି ହେଇଗଲେ, ବୃହସ୍ପତିଙ୍କର ଶତ୍ରୁତା ଅଛି ଶୁକ୍ରାଚାର୍ଯ୍ୟଙ୍କ ପ୍ରତି, ତେଣୁ ଶୁକ୍ରାଚାର୍ଯ୍ୟଙ୍କୁ ଯେତେବେଳେ କହିଥିଲେ ଆଜ୍ଞା ଆପଣ ଆମର କୁଳଗୁରୁ ହୁଅନ୍ତୁ, ଶୁକ୍ରାଚାର୍ଯ୍ୟ ବି ଚିନ୍ତା କଲେ ଅସୁରମାନଙ୍କର ମୁଁ କେମିତି କୁଳଗୁରୁ ହେବି, ସେମାନେ କହିଲେ ଆଜ୍ଞା ଆପଣ ନିଶ୍ଚିତ ଆମର କୁଳଗୁରୁ ହେବା ଦରକାର। କାହିଁକି ନା ବୃହସ୍ପତି ଦେଖନ୍ତୁ ଦେବତାମାନେ ଆପଣଙ୍କୁ ଅନାଦର କରି ତାଙ୍କର ଗୁରୁ କରିନେଲେ, କାହାକୁ? ବୃହସ୍ପତି। ତେଣୁ ଦେବତାମାନେ ଆପଣଙ୍କୁ କେମିତି ଅନାଦର କରିଛନ୍ତି, ଆପଣ ତାର ପ୍ରତିଶୋଧ ନେବେନି? ହଁ ଠିକ କଥା, ତା ଆଉ ବିରୋଧୀ ବିରୋଧୀ ଝୁଟିଗଲେ ଆଉ ଆପଣ ମୋର ଗୁରୁ ହୁଅନ୍ତୁ ଆଉ କ'ଣ। ବାସ୍ତବିକ ଭଗବାନ ତାଙ୍କୁ ଶକ୍ତି ଦେଇଛନ୍ତି, ଶୁକ୍ରାଚାର୍ଯ୍ୟ ଆଜି ପ୍ରଭୁଙ୍କ ଶକ୍ତିରେ ସଞ୍ଜୀବନୀ ମନ୍ତ୍ର ପାଇ ବଳି ମହାରାଜଙ୍କୁ ଆଦି ଶକ୍ତି ପ୍ରଦାନ କରିଛନ୍ତି, ବଳି ମହାରାଜ ଇନ୍ଦ୍ର ହେଇଛନ୍ତି, କିନ୍ତୁ ଏଇଟା ସ୍ପଷ୍ଟ ହଉନି, ସେଥିପାଇଁ ଭଗବାନ ଦୋଷ ଦେଲେ। ଯେତେବେଳେ ମୃତ୍ୟୁ ହେଉଛି ଅସୁରମାନଙ୍କର, ପରାଜୟ ହେଉଛି, ସେତେବେଳେ କହୁଛନ୍ତି ଦେବତା ଭଗବାନ ଦେବତାଙ୍କୁ ସପୋର୍ଟ କଲେ, କିନ୍ତୁ ଯେତେବେଳେ ଦେବତାମାନେ ବାରବାର ବି ପରାଜୟ ହେଇଛନ୍ତି ଅସୁରମାନଙ୍କ ଦ୍ୱାରା, କାହା ଶକ୍ତିରେ? କାଳ ଯେତେବେଳେ ରଜଗ୍ରହଣକୁ ପ୍ରେରଣ କରିଛି, ଭଗବାନ ଅସୁରମାନଙ୍କ ଦେହରେ ପ୍ରବେଶ କରିକି ତାଙ୍କୁ ଶକ୍ତି ଦେଇଛନ୍ତି, କିନ୍ତୁ ସେଇଟା ସ୍ପଷ୍ଟ ହେଉନି, ସେଥିପାଇଁ ତିନୋଟି ଉଦାହରଣ ଏଠି ଦେଲେ। ନା ୟା ପରବର୍ତ୍ତୀ ଶ୍ଳୋକରେ ଏ ଶ୍ଳୋକରେ ଦେଇଛନ୍ତି, ଜ୍ୟୋତିର୍ ଆଦି ଇବ ଆଭାତି ସଂଘାତ୍ମ ବିବିଚ୍ୟତେ, ପୃଥକ ଭାବରେ ସଂଘାତି ଭଗବାନ ଯେ ଅସୁରମାନଙ୍କୁ ଜୟ କରାନ୍ତି ଏଇଟା ସ୍ପଷ୍ଟ ଭାବରେ ଜଣାପଡ଼େ ନା। କାହିଁକି ଜଣାପଡ଼େ ନା, ଉଦାହରଣ ଦେଉଛନ୍ତି ଜ୍ୟୋତିର୍, ଯେଭଳି କାଠ, ମୁଁ ସଂକ୍ଷେପରେ ଆପଣଙ୍କୁ କହୁଛି, ବିଶ୍ୱନାଥ ଚକ୍ର ବିସ୍ତାର ଟିକା ରଚନା କରିଛନ୍ତି, ଅଗ୍ନିସମ ଭଗବାନ ସମ ଅସୁରମାନଙ୍କୁ ଯେଭଳି ଭଗବାନ ରହିଛନ୍ତି, କାରଣ ରଜଗୁଣ ବଢ଼ିଲେ ଭଗବାନ ଅସୁରମାନଙ୍କୁ ବଢ଼ାଉଛନ୍ତି, କିନ୍ତୁ ସେଇଟା ଜଣାପଡ଼ୁନି ଭଗବାନ ବଢ଼ାଉଛନ୍ତି ବୋଲି, ସମସ୍ତେ କହୁଛନ୍ତି ନା ଅସୁରମାନେ ବଳିଆ ନେଇଗଲେ, କାହା ବଳରେ ବଳିଆ ନେଇଗଲେ, ଭଗବାନ କିନ୍ତୁ ସମ, ଯେଭଳି ଦେବତାମାନଙ୍କୁ ସତଗୁଣ ସମୟରେ ବଢ଼ାଉଛନ୍ତି ସେଭଳି ଅସୁରମାନଙ୍କୁ ବି ବଢ଼ାଉଛନ୍ତି। ଗୋଟେ ଉଦାହରଣ ଦେଉଛନ୍ତି, ଯେଭଳି ଅଗ୍ନି, କାଠରେ ଅଗ୍ନି ଅଛି, ଯଦି ଗୋଟେ କାଠଟା ଗୋଲ କାଠ ହେଇଥିବ, ସେଠି ନିଆଁ ଜଳିଲେ ଅଗ୍ନିଟା କିଭଳି ଦେଖା ହବ? ଗୋଲ ଅଗ୍ନି, ଅଗ୍ନିଟା ଗୋଲ ନାହିଁ, ଯଦି ଗୋଟେ କାଠଟା ଲମ୍ବା ଥିବ, ସେଠି ଅଗ୍ନିଟା ଲମ୍ବା ଦେଖା ହବ, ଅଗ୍ନିଟା ସମାନ,
কিন্তু ভিন্ন ভিন্ন আধার যেহেতু ভিন্ন, পাত্রটা ভিন্ন অছি, সে যেটি রয়েছেন ভিন্ন প্রতীয়মান হচ্ছে। অগ্নি কি কোচ গোল অগ্নি, কি কোচ লম্বা অগ্নি, আরে অগ্নিশম যেভাবে ঘট গোটে পাত্র রখাযাব, আকাশটা গোল, কিন্তু আপনার যেভাবে পাত্র রাখবে জল রাখি প্রতিফলন দেখবে, পাত্রর প্রতিফলন হিসাবে আকাশ এভাবে দৃশ্য হব। জল যেভাবে পাত্র, জলর আকার না, যেভাবে পাত্র আপনার রাখবে, গোটে গোল পাত্র রাখবে জলটা গোল দেখা হব, গোটে লম্বা পাত্র রাখবে জলটা লম্বা দেখা হব, তা মানে নয় যে জল লম্বা জল গোল। সেভাবে ভগবান ভিন্ন অসুর রাক্ষস আবতা এমন প্রতি সম, কিন্তু প্রত্যয়মান ভিন্ন ভিন্ন হচ্ছেন। আচ্ছা প্রশ্ন আসছে, দেবতা মানক পাখে ভগবান পরিপুষ্ট হচ্ছেন, জনা পড়ছেন দেবতা মানুষ সপোর্ট কলে বলে, তাঁর আশীর্বাদ বাণী দেখছেন, তাঁর পছরে যাচ্ছেন, অসুর মানুষ এ কথা কাই করু না, না রজ গুণের কিছু স্পষ্ট হুয়ে না। বিশ্বনাথ চক্রবর্তী তাঁর টিকার সমাধান দেখছেন, যেভাবে অগ্নিটা আপনার দূর দেখলে জাঁদেবে ইয়ে অগ্নি, তার রূপটা তার তাপকা শক্তি দাহক শক্তিটা জাঁদেবে, কিন্তু জলটাও জাঁপারি কি জলটা কেদেবে, জলটা খটা কি মিঠা কইপারি, জল ইন্দ্রিয় সংযোগ হলে জাঁব এটা গরম কি থা, এটা লুণ লুণিয়া জল লবণ জল কি মিষ্ট জল, সে কিন্তু না জল কু রজগুণ সহ তুলনা করেছেন, অগ্নি হল সত্যগুণ, আকাশ উদাহরণ এটি দিয়েছেন তম গুণ, আকাশে সূর্য সবুলে অনেক, কিন্তু বাদল কম করেছে তাকে আচ্ছাদন করে দিয়েছে, কিন্তু বায়ু বাদল আচ্ছাদন এ বাহার করে দেলা পরে সূর্য নিত্য প্রকাশিত হবে, তেমন তম গুণের আচ্ছন্ন অবস্থা রুহতি, রজগুণের কিছু স্পষ্ট স্পষ্ট হুয়ে না, কিন্তু সত্যগুণের সব কিছু স্পষ্ট হয়, তেমন ভগবান তিনজন অসুর রাক্ষস আবতা এমান সমান। তাহলে বর্তমান প্রশ্ন আসুচি, আউ কি প্রশ্ন করে পারিব, তাহলে ভগবান তাহলে গুণর অধীন রইলে কিন্তু, যেত গুণটা সত্যগুণটা বড়ুচি ভগবান সেই গুণক সেই গুণ দেবতা মানুষ তাঁর ভিতরে প্রবেশ করে দেবতা মানুষ পড়ুছেন, তা মানে ভগবান গুণর অধীন না, শ্লোক দশরে মনা করছেন ভগবান গুণর অধীন নয়, এ শ্লোকটি পাঠ করবি না, খালি কথা আগে কহিদি, কত শ্লোক ছাড়া বাধ্য হবি, কারণ কথা তো সরাইবে না আর ধৈর্য বি আপনার রহবে না, এই শ্লোকর অর্থটা কহিদি, যদা শিশ্রুখি পুর আত্মনহ পুর, ভগবান জীব পাই যেতবে জীবর ভোগ পাই যেত স্বর সৃষ্টি কলে সম অবস্থার লা সত্ব রজ তম তিন গুণকু ভগবান নিজে সৃষ্টি করেছেন, কে ভাবি আছে তুমি কাল যেতবে গুণকু বড়ছি ভগবান তা পছে পছে বাধ্য হয়ে সত্যগুণ ভিতরে প্রবেশ করছেন, তার ভগবান কাল গুণর অধীন বা কালর অধীন না, ভগবান গুণক সৃষ্টি করেছেন, এটি প্রমাণ দিচ্ছেন, সম অবস্থার তিন গুণকু ভগবান রজগুণ দ্বারা ক্ষুভূত করি আগে সৃষ্টি আরম্ভ করতে করতে কি না, যেতবে পালন করবে সেতবে পৃথক ভাবে সত্যগুণক সৃষ্টি করতে, যেতবে সংহার করবে পৃথক ভাবে তমগুণক সৃষ্টি করতে পৃথক ভাবে, তেমন নিজের মায়াশক্তি সত্ব রজতম তিন গুণর সৃষ্টিকর্তা সংহারকর্তা নিজে, তেমন সি মায়ার যে গুণের অধীন নুহতি, তা পরবর্তী শ্লোকরে কে প্রশ্ন করে পার কথা আকারে কেদি, আচ্ছা যদি ভগবান মায়া কু সৃষ্টি করেছেন ভগবান নিশ্চিত কালর অধীন হয়ে কী না, কাল যেতবে গুণক বড়ছি ভগবান কাল হিসাবে কাম করছেন, কাল যেত সত্যগুণক বড়ছি ভগবান সেতবে দেবতা মানুষ ধীরে প্রবেশ করছেন, তাহলে ভগবান কালরে অধীন হয়ে না, ভগবান কাল অধীন নুহতি, এটি কুমার কালম চরন্তি সৃজতি ঈশ আশ্রয় প্রধান পুম্ব্যা নরদেব সৎকৃতম, পুরুষ আউ প্রকৃতি এই দুইজন যে সহায়তা করুচি কাল তার সৃষ্টিকর্তা ভগবান, তেমন ভগবান কালর অধীন নুহতি বা গুণর অধীন নুহতি, তাহলে প্রশ্ন আসব, কিন্তু প্রথমে প্রশ্ন কম পচারে ভগবান সুহৃদ হয়েকি কী দ্বেষ কলে, সম হয়েকি কী বিষম হলে, এই কথা কইলে না বর্তমানে না, ভগবান সম ভগবান দ্বেষ এইপাই নেই, যদি আরোপিত করা যাচ্ছে ভগবান দ্বেষ কলে না, এটা গুণ সত্যগুণ বড়িগাল পরে ভগবান দেবতা দেবনিষ্ঠ মানে দেবনিষ্ঠ হচ্ছেন, ভগবান দেবতা দেহ প্রবেশ করি রজগুণ প্রশমিত করছেন, অসুর মানুষ বিনাশ করছেন, সে জনা পড়ছে ভগবান দেবতা মানুষ সপোর্ট কলে, କିନ୍ତୁ ରଜଗୁଣ ସମୟରେ ରଜଗୁଣ ଯେତେବେଳେ କାଳ ରଜଗୁଣକୁ ପଢ଼ାଉଛି, ଭଗବାନ ସେତେବେଳେ ଅସୁରମାନଙ୍କ ଦେହରେ ପ୍ରବେଶ କରି କାହାକୁ ବଧ କରୁଛନ୍ତି? ଦେବତାମାନଙ୍କୁ। ତେଣୁ ଭଗବାନ ନିରପେକ୍ଷ, ତେଣୁ ଗୁଣଟା ଭଗବାନଙ୍କ ପ୍ରକୃତିର ଗୁଣ, କାଳ ବି ଭଗବାନ ତିଆରି କରିଛନ୍ତି। ଯଦି ଭଗବାନ ସବୁ ତିଆରି କଲେ ତାହେଲେ ଭଗବାନ ଏଥିପାଇଁ ଦାୟୀ ହେବେ କି ନାହିଁ? କାଳ ହେଉଛି ଭଗବାନଙ୍କର, ଗୁଣ ହେଉଛି ଭଗବାନଙ୍କର, କେମିତି କୁହାଯାଇଛି ଭଗବାନ ଦ୍ୱେଷ କରନି ବୋଲି? ଭଗବାନ ଏଇଟା କାହିଁକି କରୁଛନ୍ତି? ଶେଷର ସିଦ୍ଧାନ୍ତ ବିଶ୍ୱନାଥ ଚକଠାକୁର ଦେଉଛନ୍ତି, ଜଗତ ସୃଷ୍ଟି ଆଦିକ ହିଁ ତସ୍ୟ ଲୀଳା ହେବ, ସ୍ୱାଚ ସ୍ୱେଚ୍ଛାଧୀନ ହେବ। କାଳକୁ ସୃଷ୍ଟି କରୁଛନ୍ତି, ଗୁଣକୁ ସୃଷ୍ଟି କରୁଛନ୍ତି, ଦେବତାଙ୍କ ଭିତରେ ପ୍ରବେଶ କରୁଛନ୍ତି, କାହାକୁ ବିନାଶ କରୁଛନ୍ତି, ଏ କାହିଁକି ଏସବୁ କରୁଛନ୍ତି? ନା ଇଚ୍ଛା, ତାଙ୍କ ଇଚ୍ଛା, କାହିଁକି ଇଚ୍ଛା? ତାଙ୍କ ଇଚ୍ଛାରେ ଜଗତର ସୃଷ୍ଟି ହେଇଛି, ତାଙ୍କର ଖେଳ ନା ଆମେ, କିନ୍ତୁ ଆମେ ବି ଏଠି ଖେଳୁଛେ। କ୍ରିକେଟ ଖେଳିଲାନି ତ କିଏ, ଫୁଟବଲ ଖେଳିଲାନି? ଦେଖନ୍ତୁ, କିଏ କ୍ରିକେଟ ଖେଳିକି ଆନନ୍ଦ ପାଉଛି, କିଏ ଫୁଟବଲ ଖେଳିକି ଆନନ୍ଦ ପାଉଛି, କିନ୍ତୁ ଭଗବାନ ଜଗତକୁ ସୃଷ୍ଟି ସ୍ଥିତି ସଂହାର କରୁଛନ୍ତି, ଏଇଟା ତାଙ୍କର ଗୋଟେ ଖେଳ। କାହିଁକି ସୃଷ୍ଟି କରୁଛନ୍ତି, କାହିଁକି ସଂହାର କରୁଛନ୍ତି, କାହା କିଏ କାହିଁ କଷ୍ଟ ପାଉଛି, କିଏ ଦ୍ୱେଷ, କିଏ କେତେ ଦୁଃଖ ପାଉଛି, କିଏ ଆନନ୍ଦ ପାଉଛି, ଏଇଟା କ'ଣ ଯଦି ପଚରାଯାଏ? ଏ ଭଗବାନ ସବୁ କରୁଛନ୍ତି, କାଳକୁ ପ୍ରେରଣ କରୁଛନ୍ତି, ଗୁଣକୁ ସୃଷ୍ଟି କରୁଛନ୍ତି, ସେ ସବୁ କରୁଛନ୍ତି, ତାଙ୍କର ଖେଳ। ନା କାହିଁକି ଏମିତି ଖେଳୁଛନ୍ତି? ନା ସ୍ୱତନ୍ତ୍ର। ଉଦାହରଣ ଦିଅନ୍ତି ଗୋସ୍ୱାମୀମାନେ, ଯେଭଳି ବାଳକ, ଗୋଟେ ଛୋଟ ପିଲା ଦେଖିଛନ୍ତି ନା, ଗୋଟେ ଛୋଟ ପିଲା ଯେତେବେଳେ ବାଲିର ଖେଳେ, କେତେ ସମୟ ସିଏ ନଷ୍ଟ କରିକି ସେ ବାଲିର ସବୁ ଘର ତିଆରି କରିବ? ମା ଡାକିଲେ ଖାଇବା ପାଇଁ ଆସିବନି, ସେ ବାଲି ଘର କରୁଥିବ, ବଡ଼ ଆନନ୍ଦ ପାଉଥିବ, ଘର କଲାବେଳେ ବଡ଼ ଆନନ୍ଦ ପାଉଥିବ, ଯେତେବେଳେ ଭୋକ ଲାଗିବ ଖାଇବା ପାଇଁ ଯିବ, ଆପଣ ଯଦି ସେ ବାଲି ଘର ପାଖକୁ ଯିବେ, ସିଏ ଆଁ କିଣି ହବ, ଭାଙ୍ଗିବା ପାଇଁ ହାତ ଦେଲା ମାନେ ସେ କାନ୍ଦିବ, କିନ୍ତୁ ଗଢ଼ିଲା ବେଳେ ଯେତେ ଆନନ୍ଦରେ ସେ ଗଢ଼ିଥିବ, ଭାଙ୍ଗିଲା ବେଳେ ଦେଖିଛନ୍ତି ସେ ବାଲି ନିଜ ବାଲି ଘରକୁ ଗୁଇଟା ଫୁଇଟା ମାରି ଭାଙ୍ଗି ଭାଙ୍ଗି ଖୋପଡ଼ି ଖୋପଡ଼ି ଦେଇକି ଆନନ୍ଦରେ ଡିଆଁ ମାରି ମାରିକି ଆସିବ। ଗଢ଼ିଲା ବେଳେ ଯେମିତି ଆନନ୍ଦ ଥିଲା, ଭାଙ୍ଗିଲା ବେଳେ ସେମିତି ଆନନ୍ଦ। ଯଦି ପଚରାଯାଏ କାହିଁକି, କାହିଁକି ଏତେ ପରିଶ୍ରମ କଲା, ଆରେ ସ୍ୱେଚ୍ଛାଧୀନ, ତାର ଇଚ୍ଛା ହେଲେ ଏତେ ପରିଶ୍ରମ କରି କରୁଥିଲା, ପୁଣି ଭାଙ୍ଗି ଭାଙ୍ଗି ଦେଲା, କିନ୍ତୁ ଦୁଃଖ ତ କରୁନି ନା, ପୁଣି ଆନନ୍ଦରେ ନାଚି ନାଚି ଯାଉଛି। ଭଗବାନ ସେଇଭଳି, ଭଗବାନ ସେଇଭଳି, ତୁମେ ତାଙ୍କୁ ଦୋଷ ଦେଇପାରିବ? ତାହେଲେ ଯଦି ଭଗବାନ ଏଇଠି କହୁଛନ୍ତି, ସୟେଷ ରାଜନ୍ ଅପି କାଲୈ ସୀତା ସତ୍ତ୍ୱସୁରାନିକମ୍ ଇବ ଏଧୟତି ଅତଃ ତତ୍ପ୍ରତିନିକାନ୍ ଅସୁରାନ୍ ସୁରୋ ପ୍ରିୟ ରଜସ୍ତମସ୍କାନ୍ ପ୍ରଣମିତ ଉରୁଶ୍ରବା। ଭଗବାନ ଏମିତି କରନ୍ତି, ଦେବତାମାନଙ୍କୁ ଶକ୍ତି ବଢ଼େଇକି ଅସୁରମାନଙ୍କୁ ବିନାଶ କରନ୍ତି। ହଁ, ଏଇଟା ଖେଳ ହେଲେ ବି ଭଗବାନଙ୍କୁ ପୁରା ଆରୋପିତ କରାଯାଉଛି, ପ୍ରକୃତରେ ଏଇଟା କାଳର ଗୁଣକୁ ଏଠି କହୁଛନ୍ତି, ଏଇଟା କାଳର କାର୍ଯ୍ୟ, କାଳର ଧର୍ମଟାକୁ, କାଳର ଯିଏ କାରଣ ତାଙ୍କ ଉପରେ ଆରୋପିତ କରାଯାଉଛି। ଯେମିତି ମୁଁ ଆପଣଙ୍କୁ ଉଦାହରଣ ଦେଲି, ମାଓବାଦୀମାନେ ଯାହା ପୋଲିସମାନେ କାହାକୁ ମର୍ଡର କରିଦେବେ, ପୋଲିସମାନଙ୍କ ପାଇଁ ନିୟମ ଦିଆଯାଇଛି, ପୋଲିସମାନେ କାହାକୁ ମର୍ଡର କରିଦେଲେ, ଭୁଲରେ ମର୍ଡର କରିଦେଲେ ବି ଦୋଷଟା ମିନିଷ୍ଟର ପାଖକୁ ଆସିଛି ନା? ମିନିଷ୍ଟର ଭୁଲ କରେନି, ଭୁଲ କରିଛି ପୋଲିସ, ପୁଣି ବି ସେ କାହାର ପୋଲିସ, ମିନିଷ୍ଟର ପୋଲିସ ନା, ଆରୋପିତ ହେଉଛି। ସେଭଳି ସେ ଏଇଠି କହୁଛନ୍ତି, ଯେଉଁ କାଳର ଧର୍ମଟା, କାଳ ଯେଉଁ ଗୁଣକୁ ବଢ଼ଉଛି, ସତଗୁଣକୁ ବଢ଼ଉଛି, ରଜଗୁଣକୁ ବଢ଼ଉଛି, ତମ ଗୁଣକୁ ବଢ଼ଉଛି, ଏଇଟା ଆରୋପିତ କାହା ଉପରେ ହେଉଛି? ଏଠି କହୁଛନ୍ତି, ଅତ କାଳସ୍ୟ ତତ୍ କାର୍ଯ୍ୟତା କାର୍ଯ୍ୟଧର୍ମ କାରଣେ ଅପି ଉପଚାରିତ। କାଳ ଯେଉଁ କାର୍ଯ୍ୟ କରୁଛି, କାଳର ଯିଏ କାରଣ କିଏ? ଭଗବାନ, ତାଙ୍କ ଉପରେ ଆରୋପିତ ହେଉଛି। ଆଉ ଗୋଟେ ସୁନ୍ଦର ଉଦାହରଣ ବିଶ୍ୱନାଥ ଚକ୍ର ଠାକୁର ଦେଉଛନ୍ତି, ଭଗବାନ ଦ୍ୱେଷ କରୁନାହାନ୍ତି, ଭଗବାନ ଯଦି ଦୋଷ କରୁଥାନ୍ତେ ତ କେବଳ ସତଗୁଣକୁ ବଢ଼ାନ୍ତେ, ଦେବତାମାନଙ୍କୁ ହିଁ, ଦେବତାମାନଙ୍କର ସର୍ବଦା ଜୟ ହୁଅନ୍ତା, ଦେବତାମାନଙ୍କର କାହିଁକି ପରାଜୟ ହେଉଛି? ତେଣୁ ତୁମେ ଯେଉଁ କହୁଛ ହିରଣ୍ୟାକ୍ଷ ହିରଣ୍ୟକଶିପକୁ ଭଗବାନ ବଦ୍ଧ କଲେ ଇନ୍ଦ୍ରକୁ ସହାୟତା କରି, ନା ଭଗବାନ ଦ୍ୱେଷ କରିନାହାନ୍ତି, ତାର କାହିଁକି ବଦ୍ଧ କଲେ? କାଲି ଆମେ ଶୁଣିବା ଏଇ ଯେଉଁ ସାତଟି ଶ୍ଳୋକକୁ ପ୍ରମାଣ ଦେବା ପାଇଁ ଆରମ୍ଭ କରିବା। ଏଇଠି ଯେଉଁ ଏଇ ଶ୍ଳୋକଟି କହୁଛନ୍ତି ଯେ କାଳର ଯିଏ ଧର୍ମଟା, କାଳର କାରଣ ଉପରେ ଆରୋପିତ ହେଉଛି, କାଳର କାରଣ ହେଲା ଭଗବାନ, ତେଣୁ କାଳ ଯେଉଁ ସତଗୁଣ ରଜଗୁଣ ତମ ଗୁଣକୁ ବଢ଼ଉଛି, ତେଣୁ ସତଗୁଣକୁ ବଢ଼େଇଲେ ଅସୁରମାନ ଦେବତାମାନଙ୍କର ଜୟ ହେଉଛି, ରଜଗୁଣକୁ ବଢ଼େଇଲେ ଅସୁରମାନଙ୍କର ଜୟ ହେଉଛି, ତମ ଗୁଣକୁ ବଢ଼େଇଲେ ଯକ୍ଷ ରାକ୍ଷସମାନଙ୍କର ଜୟ ହେଉଛି, ଏଇଟା କାଳର ଯିଏ କାରଣ ଭଗବାନଙ୍କ ଉପରେ ଆରୋପିତ ହେଉଛି। ଯେଭଳି ଉଦାହରଣ ଜଣେ ଘର ତିଆରି କରିଛି, ବିଶ୍ୱନାଥ ଠାକୁର କହୁଛନ୍ତି ଘରେ ଯେଉଁ ଗରମ ହେଉଛି, ଘରେ ଯେଉଁ ଥଣ୍ଡା ହେଉଛି, ଏଇଟା ଆରୋପିତ କା, ଏଇଟା ଘରର ଧର୍ମ, କିନ୍ତୁ ଆରୋପିତ କରାଯାଉଛି ଲୋକ ଉପରେ। ତୁମ ଘରଟା ଗରମ, ତୁମ ଘରଟା ଥଣ୍ଡା, ଆରେ ଘରଟା ଥଣ୍ଡା ଘରଟା ଗରମ, କିନ୍ତୁ ଆରୋପିତ କରାଯାଉଛି ଲୋକ ଉପରେ ନା। ଲୋକଟା ଗରମ ନୁହେଁ କି ଲୋକଟା ଥଣ୍ଡା ନୁହେଁ, ଯେହେତୁ ଲୋକ ହେଉଛି ସେ ଘରର ମାଲିକ, ଲୋକ ଉପରେ ଆରୋପିତ କରାଯାଉଛି। ତେଣୁ କାଳ ହେଉଛି, କାଳର କାରଣ ଭଗବାନ, କିନ୍ତୁ କାଳ ଯେଉଁ ଧର୍ମ କରୁଛି, ତିନି ଗୁଣକୁ ବଢ଼ଉଛି, ଦେବତା ଅସୁର ରାକ୍ଷସ ସେମାନଙ୍କର ଜୟ ପରାଜୟ, କାଳର ଯେ କାରଣ ଭଗବାନଙ୍କ ଉପରେ ଦୋଷ ଲାଗୁଛି। ତେଣୁ ପରୀକ୍ଷିତ ଭଗବାନଙ୍କୁ ଦ୍ୱେଷ ତୁମେ ଭାବନା, ଭଗବାନ ଦ୍ୱେଷ କରିଛନ୍ତି, ଦ୍ୱେଷ କରିନାହାନ୍ତି। ଆଚ୍ଛା, ଏହାର ପ୍ରମାଣ କ'ଣ? ଏହାର ପ୍ରମାଣ ମୁଁ ତୁମକୁ ଦେଉଛି, ତ ବୁଝିବା ବହୁତ କଷ୍ଟ, ଗୋଟେ ସ୍ପଷ୍ଟ ପ୍ରମାଣ ଦେଉଛି, ଓଲଟା ପ୍ରମାଣ ଦେବେ। ପରୀକ୍ଷିତ ପରୀକ୍ଷିତ ପଚାରିଲେ ଭଗବାନ କାହିଁକି ଦ୍ୱେଷ କରିକି ଅସୁରକୁ ମାରିଲେ, କିନ୍ତୁ କାଲି ଯୁଧିଷ୍ଠିର ମହାରାଜ ପ୍ରଶ୍ନ କରିବେ ଯେ ଶିଶୁପାଳ ଦ୍ୱେଷ କରି କେମିତି ଭଗବାନ ପାଏ। ନାରଦ ମାନେ ଗୋଟେ ସମ୍ବାଦ ଦେଉଛନ୍ତି ଯୁଧିଷ୍ଠିର ମହାରାଜ ଦେବେ, ସୁଖଦେବ ଗୋସ୍ୱାମୀ କହିବେ ତୁମେ ମୋତେ ଏଇ ପ୍ରଶ୍ନ ପଚାରିଛ ତ? ଦେଖ, ନାରଦ ମାନେଙ୍କୁ ଯୁଧିଷ୍ଠିର ମହାରାଜ ଗୋଟେ ପ୍ରଶ୍ନ ପଚାରିଥିଲେ। ପ୍ରିଚିଙ୍ଗର ଷ୍ଟାଇଲ ହେଉଛି ଏଇଟା, ପ୍ରଭୁପାଦ ଯିଏ ପଚାରନ୍ତି ପ୍ରଭୁପାଦଙ୍କୁ ଓଲଟା ପ୍ରଶ୍ନ, ଭଗବାନ କାହିଁକି ଏଇଟା କଲେ, ପ୍ରଭୁପାଦ ଆଗେ କହିବେ ଭଗବାନ ସେଇଟା କରିଦେଲେ ତୁମେ କାହିଁ ସେଇଟା ଦେଖୁନ। ଯେମିତି ଭଗବାନ ବସ୍ତ୍ର ହରଣ କଲେ, ବସ୍ତ୍ର ହରଣ କାହିଁ କଲେ କହିବା ଦରକାର ନାହିଁ ବାହାର ଲୋକଙ୍କୁ, ଆଗେ କୁହାଯିବ ଭଗବାନ କାହାକୁ ବସ୍ତ୍ର ଦେଇଥିଲେ ସେଇଟା କୁହା। ଏ ପରୀକ୍ଷିତ ପଚାରିଲେ ଭଗବାନ କାହିଁକି ଅସୁରଙ୍କୁ ବିଦ୍ୱେଷ କଲେ, ହିରଣ୍ୟକଶିପକୁ ମାରିଲେ, ତାର ଉତ୍ତରରେ ସୁଖଦେବ ଗୋସ୍ୱାମୀ ଗୋଟେ ଏମିତି ସମ୍ବାଦ ଦେବେ, ଯୁଧିଷ୍ଠିର ମହାରାଜ ନାରଦ ମୁନିକି ପଚାରୁଛନ୍ତି ପ୍ରଶ୍ନ, ଓଲଟା ପ୍ରଶ୍ନ ପଚାରୁଛନ୍ତି ପରୀକ୍ଷିତ ମହାରାଜ, ଓଲଟା ପ୍ରଶ୍ନ କ'ଣ ପ୍ରଶ୍ନ ନା ନାରଦ ମୁନି ଭଗବାନଙ୍କୁ ଦ୍ୱେଷ କରିକି ଶିଶୁପାଳ କେମିତି ଭଗବାନଙ୍କୁ ପାଇଲେ, ତାର ସିଦ୍ଧାନ୍ତ ଆସିବ ଯଦି ଭଗବାନଙ୍କୁ ଦ୍ୱେଷ କରିକି ଶିଶୁପାଳ ଭଗବାନଙ୍କୁ ପାଇଲା, ଭଗବାନ କାହାକୁ ଦ୍ୱେଷ କରିବ, ତାକୁ ଏମିତି ବୁଝେଇଛନ୍ତି। ତେଣୁ କାଲିକି ସେ ସମ୍ବାଦ ଶୁଣିବା ଯେଉଁଥିରେ ହିଁ ପ୍ରହ୍ଲାଦ ମହାରାଜଙ୍କ ଚରିତ ଆସିବ। ମୁଁ ଶୀଘ୍ର ଶୀଘ୍ର ଯିବା ପାଇଁ 4-5 ଶ୍ଲୋକକୁ ବହୁତ ସୁନ୍ଦର ଶ୍ଲୋକକୁ ମୁଁ ସାରିଲି ଆଜି, କାରଣ ଏତିକି ନ କଲେ କିଛି ଆରମ୍ଭ ହେଇପାରିବନି। ତେଣୁ କାଲି ଆମେ ଶୁଣିବା ପ୍ରହ୍ଲାଦ ମହାରାଜଙ୍କ ଚରିତ ଆରମ୍ଭ ହେବେ, ଉଦାହରଣ ଦେବେ, ଆରମ୍ଭ ହେଇନାହାନ୍ତି କାଲି ଶୁଣିବା ସୁନ୍ଦର ଭାବରେ କିଭଳି ଏଇ କଥାଟାକୁ ଭଗବାନଙ୍କର ଦ୍ୱେଷ ନାହିଁ, ଭଗବାନ ସମ, ଭଗବାନ ପ୍ରିୟ ଆଉ ଭଗବାନ ସୃହ, ଏହାର ଗୋଟିଏ ଉଦାହରଣ ଦେବେ, ବହୁତ ପୁରୁଣା ଉଦାହରଣ। ରାଜସୂୟ ଯଜ୍ଞରେ ନାରଦ ମୁନି ଆଉ ଯୁଧିଷ୍ଠିର ମହାରାଜଙ୍କ ସମ୍ବାଦ କାଲି ଆରମ୍ଭ ହେବ। ଏଇଠି ମୁଁ କଥାକୁ ବିଶ୍ରାମ ଦେଉଛି। ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ପ୍ରଭୁପାଦ ଜୀ ମହାରାଜ କି ଜୟ ଶ୍ରୀ ଗୌରବିନ୍ଦ ସ୍ୱାମୀ ଶ୍ରୀ ଗୁରୁ ମହାରାଜ କି ସମ୍ବେଦ ଗୌର ଭକ୍ତବୃନ୍ଦ କି ନିତାୟ ଗୌର ପ୍ରମାନନ୍ଦେ ହରି ହରି। ସମସ୍ତେ ପ୍ରସାଦ ନେଇକି ଯିବେ, ଆଉ 7 ବେଳୁ କଥା ଆରମ୍ଭ ହେବେ। ମନ୍ଦିର ଦୁଇଟି ଗାଡ଼ି ଆସୁଛନ୍ତି, ମାତାଜୀମାନେ ଆଉ ପ୍ରଭୁମାନଙ୍କ ପାଇଁ ଗାଡ଼ି ଅଛନ୍ତି 7 ପୂର୍ବରୁ ସମସ୍ତେ, କାରଣ ଇଏ ବହୁତ ବିଶାଳ କଥା, ତେଣୁ ଆପଣମାନେ ଠିକ 7 ସମୟରେ ଆସିଲେ 7 ସମୟରେ ଠିକ କଥା ଆରମ୍ଭ ହେବ।
ହରେ କୃଷ୍ଣ। ସମସ୍ତେ ପ୍ରସାଦ ନେଇକି ଯିବେ, ଆଉ ଆଜିର ପ୍ରସାଦ ଯିଏ ସଂସାର କରିଛନ୍ତି ସେ ହେଉଛନ୍ତି କୃଷ୍ଣଚନ୍ଦ୍ର ଖାଡ଼ଙ୍ଗା। ସେ ଆଜିର ଖିଚୁଡ଼ି ପ୍ରସାଦ ସେ ଆଜି ଲୋକମାନଙ୍କ ପାଇଁ ସେ ଦାନ କରିଛନ୍ତି।